ध्याय भूतले श्रीमते भक्ति वेदांत स्वामी निति नामिने नमस्ते सारस्वती देवी गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्त वृंद हरे कृष्ण 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 हरे 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 राम 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 हरे हरे ओं नमो भगवते वासुदेवाय ओं नमो भगवते वासुदेवाय ओं नमो भगवते वासुदेवाय सर्वप्रथमे मोर परमाराध्य गुरुदेव श्री श्रीमद गौरवृंद गोस्वामी गुरुदेवंक अभय चरण कमल तले निजकु समर्पित करि एवं दंडवत प्रणाम पूर्वक संस्थार संस्थापक आचार्य कृष्ण कृपा श्रीमती श्रीमद अभय चरण अरविंद भक्ति वेदांत स्वामी प्रभुपालजी महाराज चरण कमल प्रणति निवेदन पूर्वक समस्त पूर्व आचार्य वैष्णवगण चरण कमल प्रणति निवेदन पूर्वक उपस्थित वैष्णव मान कृपा भिक्षा करी प्रभु श्री श्री जगन्नाथ बलदेव सुभद्रा महाराणी कृपार आम मैंने षष्ठ स्कंदर चित्रकेतु महाराज चरित आम मैंने शुणुले गत काली पर्यंत कथा जो विश्राम दे संक्षेप आम सूचना दे आगक जा चित्रकेतु महाराज कैलासरे शिवजी को एपरी एक अवस्था दर्शन कले जो मन भितर समाज अधम जीव मान एक करुणा जाग्रत है कारण शिवजी तो अति अद्भुत स्थिति अच्छा ତାଙ୍କର ସ୍ଥିତିକୁ କେହି ନ ବୁଝିପାରି କାଳେ ମହତ ଅପରାଧ କରିଦେବେ ସେଥିପାଇଁ ସେ ସାବଧାନ କରିବା ପାଇଁ ତାଙ୍କୁ ବହୁତ ସୁନ୍ଦର କଥା ହିଁ ଗତକାଲି କହୁଥିଲେ ଆମମାନେ ଶୁଣୁଥିଲେ ଏବଂ ଇତି ଭିତରେ ସତୀଜୀ ତାଙ୍କୁ ଭୁଲ ବୁଝିଗଲେ କାରଣ ସତୀଙ୍କର ପତିଙ୍କ ପ୍ରତି ଯେଉଁ ମହତ ବୁଦ୍ଧି ଅଛି ଏଇଟା ଅଧିକ କାରଣ ବେଳେବେଳେ ନୀତିଶାସ୍ତ୍ର ଆଉ ଭକ୍ତିଶାସ୍ତ୍ର ଭିତରେ ଭକ୍ତିଶାସ୍ତ୍ର ପ୍ରବଳ ହୁଏ ଯେଉଁମାନଙ୍କର ଭକ୍ତି ଜ୍ଞାନ ଅଛି ବେଳେବେଳେ ଭକ୍ତମାନେ ବି ନୀତିଟାକୁ ବହୁତ ଜୋର ଧରନ୍ତି କାରଣ ନୀତିଶାସ୍ତ୍ର ବି ବହୁତ ସୁନ୍ଦର କଥା କୁହାଯାଇଛି କିନ୍ତୁ ସବୁ ସମୟରେ ମନେ ରଖିବାକୁ ପଡ଼ିବ ଭକ୍ତି ହେଉଛନ୍ତି ପ୍ରବଳା ନୀତି ହେଉଛନ୍ତି ଦୁର୍ବଳ ନୀତି ସାଧାରଣ ଲୋକମାନଙ୍କ ପାଇଁ ବର୍ଣ୍ଣାଶ୍ରମ ଧର୍ମରେ ଯେଉଁମାନେ ଜୀବନ କାଟୁଛନ୍ତି ତାଙ୍କ ପାଇଁ ନୀତିଟା ଗୋଟେ ବଡ଼ ଜିନିଷ କିନ୍ତୁ ଭକ୍ତ ଭକ୍ତ ପାଇଁ ଭକ୍ତି ମହିମାଟା ବଡ଼ ସଂସାରର ସବୁ ଧର୍ମ ତା ପାଖରେ ହୀନ କାରଣ ସେ ସିନା ଆଜି କର୍ମବଶରେ ଗୋଟେ ଶରୀର ପାଇଛି କିନ୍ତୁ ଆତ୍ମଧର୍ମ ପାଖରେ ସର୍ବଧର୍ମର କ'ଣ ଗୋଟିଏ ନ୍ୟୁନତା କେତେ କମ୍ ନ୍ୟୁନତା ଏଇଟା ଆମେ ବିଚାର କରିବା ଦରକାର କିନ୍ତୁ ପତିଙ୍କୁ ପରମେଶ୍ୱର ଜ୍ଞାନ ଯେହେତୁ ରହିଛି ଆଉ ଇଏ ତ ଭଗବତୀ ଇଚ୍ଛା ତାଙ୍କର ପ୍ରଭୁଙ୍କର ଇଚ୍ଛା ଏଭଳି ବଳବତ୍ତୀ ହେଇକି ରହିଛି ସତୀଙ୍କ ଅନ୍ତରରେ ସଂକର୍ଷଣ ଚାହୁଁଛନ୍ତି ସତୀଙ୍କ ଦ୍ୱାରା ଚିତ୍ରକେତୁଙ୍କୁ ତାଙ୍କର ଚରଣ କମଳକୁ ନେବେ ତାଙ୍କର ପ୍ରେମ କ୍ଷୁଦାକୁ ବୃଦ୍ଧି କରିବେ ସେ ଭୁଲ ବୁଝିଗଲେ ଚିତ୍ରକେତୁ ଏବଂ ଚିତ୍ରକେତୁଙ୍କୁ ଅଭିଶାପ ଦେଲେ ଗତକାଲି ଆମେ ଶୁଣୁଥିଲେ ତାଙ୍କୁ କହିଲେ ଏ ଦୁର୍ମତେ ତୁମେ ଅସୁର ଯୋନିକି ଯାଅ ଅସୁର ଯୋନି ଅର୍ଥ ଅସୁର ଜାତିରେ ତୁମେ ଜନ୍ମ ହୁଅ କିନ୍ତୁ ମନେ ରଖିବାକୁ ପଡ଼ିବ ସତୀ ଅଭିଶାପ ଦେଲାବେଳେ କିନ୍ତୁ କହିନାହାନ୍ତି ଯେ ତୁମର ଅସୁର ସ୍ୱଭାବ ହବ ବୋଲି ଭାଗବତ ରହସ୍ୟ ଦେଖନ୍ତୁ ଶରୀର କେଉଁଠି ଜନ୍ମ ହେଲେ ବି ଯେ ଆତ୍ମଧର୍ମର ବାଧକ ହେଇଯିବ ଭଗବାନ କଥା କହିନାହାନ୍ତି ଏକାଦଶ ସ୍କନ୍ଦରେ ଯେତେବେଳେ ଉଦ୍ଧବଙ୍କୁ ପ୍ରବଚନ ଦେଉଛନ୍ତି ଭଗବାନ ସେତେବେଳେ ସବୁ ଜାତିର କଥା ହିଁ ବର୍ଣ୍ଣନା କରିଛନ୍ତି ଦେଖ ଉଦ୍ଧବ ପକ୍ଷୀ ଜାତିରେ ବି ମୋର ଭକ୍ତ ଅଛନ୍ତି ଗରୁଡ଼, ପଶୁ ଜାତିରେ ବି ମୋର ଭକ୍ତ ଅଛନ୍ତି ଜାମ୍ବବାନ, ସବୁ ଜାତିରେ ଦୈତ୍ୟ ଖଙ୍ଗା ଖଙ୍ଗା ଆଉ କଥା କ'ଣ ମୃଗମାନେ, ବ୍ରଜର ମୃଗମାନେ ବି ମୋର ଭକ୍ତ। ସତୀ କହିଲେ ତୁମେ ଅସୁରଜନିକି ଯାଅ, ଏହାର ଅର୍ଥ ନୁହେଁ ଯେ ତୁମର ଆସୁରିକ ଭାବ ହେଇଯାଉ, ତୁମେ କେବଳ ଅସୁର ଜାତିରେ ଜନ୍ମ ହୁଅ। ଏ ଗୁଢ଼ ରହସ୍ୟ ଇଏ ତ ଗ୍ରହଣ କରିନେଲେ, କହିଲେ ମା ଏ ସଂସାରରେ ଆପଣ କ'ଣ ସାପ ଅନୁଗ୍ରହ ବୋଲିକିରି, କ ସାପ କ ଅନୁଗ୍ରହ କ ସ୍ୱର୍ଗ ନରକ ଏ ବଚା, ନରକ ଏ ବବା, ଏଠି ସ୍ୱର୍ଗ ନରକ କ'ଣ ଅଛି, ଏଠି ସୁଖ ଦୁଃଖ କ'ଣ ଅଛି, କିଛି ନାହିଁ। ଓ ଆପଣ ଯାହା ଅଭିଶାପ ମୋତେ ଦେଇଛନ୍ତି ଏଥିରେ ମୁଁ ଆଦୌ ବ୍ୟସ୍ତ ନୁହେଁ, କାରଣ ଏ ଈଶ୍ୱରଙ୍କର ଲୀଳା, ଏ ଜଗତରେ ଆପଣ କିଛି କରିପାରିବେନି ବା ମୁଁ କିଛି କରିପାରିବିନି, ଆମେ ସମସ୍ତେ ଅଜ୍ଞାନରେ ମୋହିତ ହେଇଛେ। କିନ୍ତୁ ମୁଁ ଆପଣଙ୍କୁ ଗୋଟିଏ ପ୍ରାର୍ଥନା କରୁଛି, ପ୍ରଭୁ ଆଜି ବହୁତ ସୁନ୍ଦର ପର୍ବଟି 24 ଶ୍ଳୋକରେ ଲେଖିଛନ୍ତି, ମୋ ଜୀବନରେ ଆପଣ ମୋତେ ଗୋଟିଏ ସାହାଯ୍ୟ କରନ୍ତୁ, ମୋତେ କର୍ମଫଳ ଭୋଗିବା ପାଇଁ ଦିଅନ୍ତୁ। ଏ ଗୋଟିଏ ଛୋଟ ରହସ୍ୟକୁ ଭାଗବତରେ, ଛୋଟିଆ ରହସ୍ୟକୁ ଜାଣିବାଟା ବହୁତ ବଡ଼ କଷ୍ଟ ଆମମାନଙ୍କ ଭଳି ଭକ୍ତମାନଙ୍କ ପାଇଁ। ଆମେ କେତେ ଜଣ ଆମେ ଭଗବାନଙ୍କୁ ଡାକୁଛେ ପ୍ରଭୁ ମୋ କର୍ମଫଳଟାକୁ ମୋତେ ଭୋଗିବାକୁ ଦିଅନ୍ତୁ, ଆମେ ସବୁବେଳେ ଚାହୁଁଛେ ପ୍ରଭୁ, ବରଂ ଆମେ ଯେକୌଣସି କର୍ମ କରୁଛୁ କରୁଛୁ ଆମକୁ ଭୋଗିବାକୁ ନଦୀ, ଆମକୁ କ୍ଷମା ଦିଅନ୍ତୁ, ଆମକୁ ସୁଖ ଦିଅନ୍ତୁ। ନା, ଆମ କାୟ ମନ ବାକ୍ୟରେ କରିଥିବା କର୍ମକୁ ଆମକୁ ଭୋଗିବାକୁ ହିଁ ପଡ଼ିବ। ଆଉ ଯିଏ ପ୍ରକୃତ ଭକ୍ତି ସ୍ଥିତିରେ ଅଛି, ପ୍ରଭୁ ଯିଏ କଥା ଲେଖିଛନ୍ତି ଭକ୍ତିମୟ ଠାକୁର ତାଙ୍କ ଭଜନରେ ସେ କଥା କୁହନ୍ତି, ମୋତେ ଆପଣ ଯେଉଁ ଜନ୍ମ ଦେଉଛନ୍ତି କୀଟ ଜନ୍ମ ବରଂ ଦେଉଛନ୍ତି ଦିଅନ୍ତୁ, ମୋର କିଛି ଏଥିରେ, କାରଣ ମୁଁ କର୍ମ କରିଛି କୀଟ ଜନ୍ମ ପାଇବି। ଠିକ ସେଇ ଭାବରେ ଚିତ୍ର କିନ୍ତୁ କହୁଛନ୍ତି, କିନ୍ତୁ ମୋତେ ମୋ ପ୍ରତି ଗୋଟିଏ ଆଶୀର୍ବାଦ ଆପଣଙ୍କର ରହୁ, ମୋତେ ଯେଉଁ ଭୁଲ ବୁଝିଛନ୍ତି ଏଇ ଭାବନାଟାକୁ ଆପଣ ମନରୁ ଦୂର କରିଦିଅନ୍ତୁ, ଏବଂ ହାତ ଯୋଡ଼ିକି ପ୍ରାର୍ଥନା କରୁଛନ୍ତି ଓହ୍ଲେଇଲେ ବିମାନରୁ, ଆମିନି ବୋଲି ସମ୍ବୋଧନ କଲେ, ମା ବୋଲି ସମ୍ବୋଧନ କଲେ, ମୁଁ ବର୍ତ୍ତମାନ କ୍ଷମା ପ୍ରାର୍ଥନା କରୁଛନ୍ତି। ଅଥ ପ୍ରସାଦ ପାପମୋକ୍ଷାୟ ଭାମିନି ଜନ୍ମନ୍ୟସେ ହି ଅସାଧୁକ୍ତମ୍ ମମ ତତ୍ କ୍ଷମତାଂ ସତି ସତି ଅଥ ତସ୍ମାତ୍ ସୁଖ ଦୁଃଖ ସ୍ୱକର୍ମାଧୀନତ୍ୱାତ୍, ଆମକୁ ଯେଉଁ ସୁଖ ମିଳୁଛି, ଆମକୁ ଯେଉଁ ଦୁଃଖ ମିଳୁଛି, ଏଇଟା ଆମର କର୍ମର ଅଧୀନ, ଅଲଗା କାହାର କର୍ମର ଅଧୀନ ନାହିଁ। ଏ ଜଗତର ଆଜି ପର୍ଯ୍ୟନ୍ତ ଯେତେ ବିଶୃଙ୍ଖଳା ଚାଲିଛି ତାର ଗୋଟିଏ ଏଇ ଗୋଟିଏ ପଏଣ୍ଟକୁ ଆମେ ମିସ୍ କରିଛେ, ସମସ୍ତେ ଅନ୍ୟକୁ ଦୋଷ ଦେଉଛନ୍ତି, ତାର କର୍ମ ଯୋଗୁଁ ହିଁ ମୁଁ କଷ୍ଟ ପାଉଛି। ସଂସାର କତୁରୁ ଆରମ୍ଭ କରି ବହୁ ଉନ୍ନତ ସ୍ଥିତି ପର୍ଯ୍ୟନ୍ତ ଆପଣ ଦେଖନ୍ତୁ, ସମସ୍ତେ ଅନ୍ୟକୁ ଦାୟୀ କରୁଛନ୍ତି ନିଜର ଦୁଃଖ ଭୋଗିବା ପାଇଁ, କିନ୍ତୁ ଇଏ ବୈଷ୍ଣବ ସିଦ୍ଧାନ୍ତ ନୁହେଁ। ଏ ଚିତ୍ର କେତେ କହୁଛନ୍ତି ସତୀ, ଆପଣ ଭାବୁଛନ୍ତି ମୁଁ ଆପଣ କ୍ଷମା ପ୍ରାର୍ଥନା ମୋତେ ମୁଁ ଅସୁରଜନୀକି ପଳେଇଗଲି ବୋଲି ଉଦ୍ଧାର କରିଦେବେ, ଆପଣ ମୁଁ କ୍ଷମା ପ୍ରାର୍ଥନା କରନ୍ତି, ମୋ କର୍ମ ଫଳଟା ମୋତେ ଭୋଗିବାକୁ ହିଁ ପଡ଼ିବ, ମୋ କର୍ମ ଫଳ, ମୁଁ ଆପଣଙ୍କୁ କଠୋର ଭାଷା କହିଛି। ପ୍ରତ୍ୟେକ ଜୀବ ତାର ସୁଖ ଦୁଃଖ ଭୋଗୁଛି ସ୍ୱକର୍ମ, ଅନ୍ୟ କେହି ଆମକୁ ଦୁଃଖ ଦେଉନାହାନ୍ତି। ଆପଣ କହିବେ ନା ଅନ୍ୟ ଜଣେ ଦୁଃଖ ଦେଉଛି, ମୁଁ ତ ଦେଖୁଛି ଅନୁଭବ କରୁଛି, ସେଇ ଦୁଃଖଟା ଆମର କରିଥିବା କର୍ମର ପ୍ରତିକ୍ରିୟା। ଭାଗବତରେ ମା ହିଁ ସେ କଥା କହିଛନ୍ତି, ଧ୍ରୁବଙ୍କର ମା ସୁନୀତି, ଧ୍ରୁବଙ୍କୁ ସେ କଥା କହିଲା, ଧ୍ରୁବ ତୁ କାନ୍ଦୁଛ କ'ଣ, ଭୁକ୍ତେ ଜନୌଜତ୍ ପର ଦୁଃଖ ଦସ୍ତତ୍, ଭୁକ୍ତେ ଜନୌଜତ୍ ପର ଦୁଃଖ ଦସ୍ତତ୍, ବୋଲେ ତୁମେ ଭାବୁଛ ବାପା ତୁମକୁ ଆଜି ବାହାର କରିଦେଲେ ସିଂହାସନରୁ କୋଳରୁ, କିଛି ନୀରବ ରହିଲେ ଭାଇଙ୍କର ପ୍ରତି ତୁମେ ଈର୍ଷାନ୍ୱିତ ହେଇକି ପଳେଇ ଆସିଛ, ଯଦି ଦୁଃଖଟା ଭୋଗୁଛ ମୁଁ କିଛି କରିପାରିବିନି ନା, କାହିଁକି ନା ଭୁକ୍ତେ ଜନୌଜତ୍ ପର ଦୁଃଖ ଦସ୍ତତ୍, କେହି ଏ ସଂସାରର ଦୁଃଖ ଆପେ ଆପେ ଭୋଗୁନି, କେହି ଭୋଗୁନି, କରିଥିବା କର୍ମର ଫଳଟାକୁ ଆମକୁ ଆସୁଛି, କାହା ଦ୍ୱାରା ଆସୁଛି ଆଉ, ସେଟା ନିଜ ସ୍ତ୍ରୀ ହେଇପାରେ, ନିଜର ପୁତ୍ର ହେଇପାରେ, ନିଜର ସଙ୍ଗୀ ହେଇପାରେ, କାହା ଦ୍ୱାରା ହିଁ ଆସୁଛି, ଏଟା ନିଜେ କରିଥିବା କର୍ମର ଫଳ। ଭାଗବତରେ ଏ ସିଦ୍ଧାନ୍ତ ବାରମ୍ବାର ବାରମ୍ବାର କହିଯାଇଛନ୍ତି, ଏ ଚିତ୍ରକେତୁ ସେଇ କଥା କହୁଛନ୍ତି। ଅଥ ତସ୍ମାତ୍ ସୁଖ ଦୁଃଖ ଓ ସ୍ୱକର୍ମାଧୀନତ୍ୱା ହେ ଭାମି କୋପେ ତ୍ୱାମ କେବଳ ପ୍ରସାଦୟାମି ନରୁ ସାପ ମୁଖ୍ୟ। ମୁଁ ସାପରୁ ମୁଖ୍ୟ ଭାବେ ଆପଣ ପ୍ରାର୍ଥନା କରୁନି, କେବଳ କୋପରୁ ଆପଣ ପ୍ରସାଦ, ଆପଣ ଯେଉଁ କ୍ରୋଧ କରି ନେଇଛନ୍ତି ଏଥିପାଇଁ ଆପଣ ଟିକେ ମୋତେ କ୍ଷମା କରିଦିଅନ୍ତୁ, ମୋ କର୍ମଫଳଟା ମୁଁ ଭୋଗିବି। ତ ହି କିଂ ପ୍ରସାଦ ଏନ ଅତି ଆହ ଅତ ଆହ, ତାହେଲେ ତୁମେ କ'ଣ ପ୍ରସାଦ ଚାହୁଁଛ? କହିଲେ ମା, ମୁଁ ଗୋଟେ ମୋତେ ବୁଝିଛ, ମୁଁ ଅସାଧୁ କଥା କହିଲି, ମୁଁ ସାଧୁ କଥା କହିଛି, ମୋ ସାଧୁ କଥାଟାକୁ ଆପଣ ଅସାଧୁରେ ନେଇଗଲେ। ଲୋକ ମର୍ଯ୍ୟାଦା ରକ୍ଷଣ ହେତୁ ତ୍ୱାତ୍ ମମ ଉକ୍ତମ ସାଧୁ ଅପି ଯତ୍ତ୍ୱମ ଅସାଧୁ ମାନ୍ୟ ସେ ଅସାଧୁ ବୋଲି ଜ୍ଞାନ କରିନେଲେ, ଏଇ ଯୋଉ ଭୁଲରେ ତାକୁ ଜ୍ଞାନ କରିନେଲେ ତୁମେ ମୋତେ କ୍ଷମା କର, କାରଣ ମୁଁ ଲୋକ ମର୍ଯ୍ୟାଦା ରକ୍ଷଣ ପାଇଁ କହିଛି, ମୁଁ ଶିବଜୀଙ୍କୁ ଆକ୍ଷେପ କରି କହିନି, ମୋର ଶିବଜୀଙ୍କ ପ୍ରତି ମହତ୍ବୁଦ୍ଧି ଅଛି, ଆଉ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ, କିନ୍ତୁ ମୋତେ ସାପମୋଚନ କରିବେ, ବାରମ୍ବାର ଏ କଥା ହିଁ କହିଲେ। ଏତିକି କହି ଚିତ୍ରକେତୁ ଚାଲିଥିବେ, ଚିନ୍ତା କରନ୍ତୁ ଆଗରେ କହିଦେବି ହଁ ମୁଁ ତୁମକୁ କ୍ଷମା କରିଦେବି ବୋଲି, କାରଣ କ୍ଷମା କରିବା ଶକ୍ତି ବି କ'ଣ ଅଛି। ଚିତ୍ରକେତୁ ଭକ୍ତର ଏଭଳି ମହିମାକୁ କହିଲେ ଶିବଜୀ ଚିତ୍ରକେତୁଙ୍କର କଥାକୁ ଆହୁରି କଂକ୍ରିଟ କରିବେ, ଆହୁରି ଦୃଢ଼ତା କରିଦେବେ, ସତୀଙ୍କର ଭୁଲଟାକୁ ଶିବଜୀ ବର୍ତ୍ତମାନ ଦେଖେଇଦେବେ। ସତୀ ଦେଖିଲ ତ କେତେ ବଡ଼ ଜୀବନରେ ତୁମେ ଭୁଲ କରିଲ, ଆଜିଠାରୁ ମୁଁ ତୁମକୁ କହିଦେଉଛି କେବେ ପ୍ରେମୀ ଭକ୍ତଙ୍କୁ ଏଭଳି କେବେ ବ୍ୟବହାର କରିବ ନା। ଚିତ୍ରକେତୁ ଯେଉଁ ଯେଉଁ କଥା ଉପରେ ଗୁରୁତ୍ୱ ଦେଇଥିଲେ ଶିବଜୀ ବର୍ତ୍ତମାନ ସେଇ ସେଇ କଥା ଉପରେ ଗୁରୁତ୍ୱ ଦେଇ ପୁଣି ସତ୍ୟଙ୍କୁ କହିବେ, ଆଉ ସବୁ ସଭାବର୍ଗମାନେ ମୁନି ଋଷିମାନେ ବସିକି ଶୁଣୁଛନ୍ତି। ଶ୍ରୀ ଶୁକ ଉବାଚ ଇତି ପ୍ରସାଦ୍ୟ ଗିରିଶୋ ଚିତ୍ରକେତୁ ଅରିନ୍ଦମମ ଜଗାମ ସ୍ୱବିମାନେନ ପଶ୍ୟତୋସ୍ମୟତୋସ୍ତୟୋ। କିନ୍ତୁ ଚିତ୍ରକେତୁ ବିମାନରେ ଯାଉଥିବା ସମୟରେ ଦୁଇ ଜଣ ଯାକ କେବଳ ହସିଲେ, ଦେଖନ୍ତୁ ହାସ୍ୟ ଶବ୍ଦ କେତେ ଜାଗାରେ ଲାଗେ। ଚିତ୍ରକେତୁ କହିଲା ବେଳେ ହସିଥିଲେ ଶିବଜୀଙ୍କୁ ପରିହାସ କଲାବେଳେ, ଆରେ ଏକାନ୍ତରେ ସ୍ତ୍ରୀକୁ ନେଇକି ସାଧାରଣ ମୂଢ଼ ଲୋକମାନେ ରୁହନ୍ତି, କିନ୍ତୁ ଇଏ ଜଟାଧାରୀ ତୀବ୍ରତପା ଆଉ ବ୍ରହ୍ମବାଦୀ ସଭାପତି ହେଇକି ଏ ସ୍ତ୍ରୀକୁ ଅଙ୍ଗରେ ବସେଇକି ଭାଗବତ ପ୍ରବଚନ ଦେଉଛି ସଭା ଭିତରେ, ସେତେବେଳେ ଶିବଜୀ କେବଳ ପ୍ରହସ୍ୟରେ କେବଳ ଚୁପଚାପ ଗୋଟେ ହସ ମାରିଦେଇକି ରହିଯାଇଥିଲେ। ଆଉ ଆଜି ଚିତ୍ରକେତୁ ସତୀଙ୍କୁ ପ୍ରାର୍ଥନା କରି ଯେତେବେଳେ ଫେରୁଛନ୍ତି, ଏ ଦୁଇ ଜଣ ବସିଲେ ଶିବଜୀ ଆଉ ପାର୍ବତୀ। ପଶ୍ୟତ ସ୍ମୟତ ସ୍ତୟ ସ୍ତୟ, ଦୁଇ ଜଣ ଯାଆନ୍ତି, ଶିବଜୀ ହସୁଛନ୍ତି, ପାର୍ବତୀ ହସୁଛନ୍ତି, କାହିଁକି ଜାଣି ବୁଝିପାରୁଛନ୍ତି କାହିଁକି ଶିବଜୀ ହସିଲେ? ବାହ, ଏହି ଭକ୍ତ, ଏହି ଭକ୍ତ ଆନନ୍ଦରେ ହସି ହସିକି, ବିଦ୍ୟାଧର ସ୍ତ୍ରୀମାନେ ଆଶ୍ଚର୍ଯ୍ୟ ହେଇକି ରହିଛନ୍ତି, ଆରେ ଯିଏ ଯାହାଙ୍କ ସାଙ୍ଗରେ ଆମେ ହରିଗୁଣ ଗାନ କରୁଥିଲୁ ସେ ଆଜି ଅସୁର ଯୋନିକି ଚାଲିଯିବେ, ତାଙ୍କ ମନର ଦୁଃଖ, କିନ୍ତୁ ଅମ୍ଳାନ ବଦନରେ ଚିତ୍ରକେତୁ ପୁଣି ବିମାନରେ ବସିଲେ, କିଛି ଦିନ ପରେ ତାଙ୍କର ତୁଷ୍ଟା ଯଜ୍ଞ କରିବେ, ପୁଣି ଅସୁର ଯୋନିକି ଯିବେ, ଚାଲି ଆନନ୍ଦରେ ଚାଲିଛନ୍ତି। ଚିତ୍ରକେତୁଙ୍କର ଅମ୍ଳାନ ବଦନକୁ ଦେଖିକି ଦୁଇ ଜଣ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଶିବଜୀ ଆଉ ପାର୍ବତୀ। ଆଜି ସଂସାରରେ ଭକ୍ତ ଅଛନ୍ତି, କିନ୍ତୁ ଏଭଳି ଭକ୍ତ ଜଗତରେ କିଏ ଅଛନ୍ତି? ଅମ୍ଳାନ ବଦନରେ ତାଙ୍କୁ ମୁଁ ଅଭିଶାପ ଦେଲେ ସତୀ ଅମ୍ଳାନ ବଦନରେ ସହି ନେଲେ ମୁଖ ତ ହେଉଛି। ଚାଣକ୍ୟ ପଣ୍ଡିତ ବହୁତ ସୁନ୍ଦର କଥା କହିଛନ୍ତି, କୋପିନ ନେତ୍ରେ ଗମ୍ୟତେ, ଜଣେ କ୍ରୋଧ କଲେ ବୋଲି କେମିତି ଜାଣିବେ? ଚକ୍ଷୁରୁ ଜଣାପଡ଼େ, ଚକ୍ଷୁ ଦୁଇଟାର ସିମ୍ବଲ, ପ୍ରସନ୍ନତାର ଆଉ କ୍ରୋଧର, କେଉଁ ଲୋକଟି କେତେ ଖୁସି ଅଛି, କେତେ ଆନନ୍ଦ ଅଛି, ତା ଚକ୍ଷୁରୁ ଜଣାପଡ଼ିବ। ଆଉ ଚକ୍ଷୁ କ୍ରୋଧର କ୍ରୋଧ ଲୋକଟା କ୍ରୋଧ କଲା ବୋଲି ଚକ୍ଷୁରୁ ଜାଣିବା ଆଗେ, କିନ୍ତୁ ଏତେ ବଡ଼ ଅଭିଶାପରେ ଅଭିଶାପ ଦେଇଥିବା ବ୍ୟକ୍ତିର ମୁଖ ଶୁଖିଏ, ସତୀଙ୍କର ମୁଖ ଶୁଖିଯାଇଛି, କିନ୍ତୁ ଚିତ୍ରକେତୁଙ୍କର ପ୍ରଫୁଲ୍ଲ ବଦନକୁ ଦେଖି ଦୁଇ ଜଣ ହସିଲେ। ଅସ୍ମୟତ ସ୍ତୟ ଆଉ ଜଗାମ ସ୍ୱବିମାନେନ, ଦୁଇ ଜଣ ଚାହିଁଛନ୍ତି ଚିତ୍ରକେତୁଙ୍କର ଅବସ୍ଥାକୁ। ଆରେ ଅସୁର ଜନୀକୁ ଯିବା ପାଇଁ ଅଭିଶାପ ଦେଲା ପରେ ବି କିଛି ଚିନ୍ତା ନାହିଁ, ସିଧା ବିମାନରେ ବସିଲେ ଚାଲିଲେ। ଆଚ୍ଛା ପ୍ରଶ୍ନ କରିପାରନ୍ତି, ସତୀ ପ୍ରସନ୍ନ ଥିଲେ କି ନା? ଏତି ପ୍ରସାଦ ଦିଅ ଗିରିଶ, ଗିରିଶ ହଉ ବହୁ ବଚାରେ ଶିବ ପାର୍ବତୀ ପ୍ରସନ୍ନ ହେଇଗଲେ। ହେ ଅରିନ୍ଦମମ୍, ହେ ସତ୍ୟଦମନକାରୀ ପରୀକ୍ଷିତ, ବର୍ତ୍ତମାନ ଚିତ୍ରକେତୁ ଚାଲିଗଲେ। ତତସ୍ତୁ, ତା ପରବର୍ତ୍ତୀ ଶ୍ଳୋକ, ଏ ଶ୍ଳୋକର ଅନ୍ୱୟ ରହିବ। ଚିତ୍ରକେତୁ ଗଲା ପରେ କେଉଁ ଅବସ୍ଥା ହେଲା ନା? ଅତି ସୁନ୍ଦର ପୁଣି ଏକ ଗମ୍ଭୀରମୟ ପରିବେଶ ପ୍ରବଚନ ଆରମ୍ଭ କଲେ ଶିବଜୀ। ବର୍ତ୍ତମାନ ସତୀଙ୍କର ଦୋଷକୁ କହିଲେନି, ଚିତ୍ରକେତୁଙ୍କର ଗୁଣକୁ କହିଲେ। ଇଏ ଗୋଟେ ବହୁତ ବଡ଼ ପ୍ରିଚିଂ ଟେକ୍ନିକ୍। ସମାଜରେ ଯେତେ ପ୍ରକାର ଗଣ୍ଡଗୋଳ ହେଉଛି, ଘରଠାରୁ ଆରମ୍ଭ କରି ଯାହା କୁହନ୍ତି ସବୁ ସ୍ଥିତିରେ, କେବଳ ଏଇ ଗୋଟିଏ ଯୋଗୁଁ ଆମେ କଥାଟା ଠିକ୍ କହୁଛେ କିନ୍ତୁ ଟେକ୍ନିକ୍ଟା ଜାଣିନେ। ଶିବଜୀ ଚାହିଁଥିଲେ ସତୀଙ୍କୁ ଡାଇରେକ୍ଟ ସେଠି କହିପାରିଥାନ୍ତେ, କାହା ଆଗରେ? ଚିତ୍ରକେତୁଙ୍କ ଆଗରେ କହିପାରିଥାନ୍ତେ, କିନ୍ତୁ ଅପେକ୍ଷା କରିଲେ ଚିତ୍ରକେତୁ ଯାଉ ତାପରେ ମୁଁ କହିବି। କାରଣ ଯଦି ଚିତ୍ରକେତୁଙ୍କ ଆଗରେ ସତୀଙ୍କୁ ସେ କହିଥାନ୍ତେ କିଛି, ସତୀଙ୍କର ଅହଙ୍କାର କେବେ ହେଲେ ଚିତ୍ରକେତୁଙ୍କର ପ୍ରଶଂସାକୁ ସହ୍ୟ କରିପାରିନଥାନ୍ତା, କେବେ ସହ୍ୟ କରିପାରିନଥାନ୍ତା। ଯେତେବେଳେ ନ୍ୟାୟ କରାଯାଏ, ଦୁଇ ଜଣଙ୍କୁ ବସିକି ନ୍ୟାୟ କରାଯିବନି, ଦୁଇ ଜଣଙ୍କୁ ବସିକି ସମତା କରିଦିଆଯିବ, କିନ୍ତୁ ଦଣ୍ଡ ଦେବାକୁ ହେଲେ ବା ଫଳଟା ଦେଖିବାକୁ ହେଲେ ଦଣ୍ଡ କରୁଥିବା ଲୋକକୁ ଅଲଗା କରିବାକୁ ପଡ଼ିବ, ତାକୁ ପାଖକୁ ଡାକି ଆଣି କହିବାକୁ ପଡ଼ିବ, ଦେଖ ତୁମେ ଏଇ ଏଇ ଭୁଲ କରିଛ, କିନ୍ତୁ ସିଏ ଯାହା ପାଖରେ ଭୁଲ କରୁଛି ତା ଆଗରେ କହିଲେ ଇଏ କେବେ ଆଡମିଟ୍ କରିବନି, କେବେ ଆଡମିଟ୍ କରିବନି, କିନ୍ତୁ ଏକାନ୍ତରେ କୁହନ୍ତୁ ସେ ଆଡମିଟ୍ କରିବ। କାରଣ ତାର ଅହଙ୍କାରଟା ତାର ଅହଙ୍କାରକୁ ଟକ୍କର ଦେଇଛି ନା, ଆରେ ମୁଁ ତା ସାଙ୍ଗରେ ଝଗଡ଼ା କରିଛି, ତା ଆଗରେ ମୋର ଦୋଷ କହୁଛନ୍ତି, ଯେତେ ଭଲ ମଧୁର କଥା କହୁଛି ସେ ଗ୍ରହଣ କରିବେନି। ଶିବଜୀ ପ୍ରିଚିଂ ଟେକ୍ନିକ୍ ଜାଣନ୍ତି, ଚୁପଚାପ ରହିଲେ, ଯେତେବେଳେ ଅନ୍ତର୍ହିତ ହେଇଗଲେ ବିମାନରେ ସେତେବେଳେ ପାର୍ବତୀଙ୍କୁ କିଛି କହିଲେନି, ପାର୍ବତୀଙ୍କ ଦୋଷ କହିଲେନି, ଚିତ୍ରକେତୁଙ୍କର ଗୁଣ କହିଲେ, ଲାତ୍ ମାଇଲେ ବର୍ତ୍ତମାନ ବାତରେ ଝୁଙ୍କି ଗଲେ। ତତସ୍ତୁ ଭଗବାନ ରୁଦ୍ର ରୁଦ୍ରାଣୀ ଅବ୍ରବୀତ କାଳେ ତାଙ୍କର ଅହଙ୍କାରଟା ତାଙ୍କୁ ଗ୍ରହଣ କରିବ କି ନାହିଁ। ଚିତ୍ରକେତୁଙ୍କର ମହିମାଙ୍କୁ କହିକି ଇନଡାଇରେକ୍ଟଲି ସତୀଙ୍କର ଫଲ୍ଟକୁ ଦେଖାଉଛନ୍ତି, କିନ୍ତୁ ସମସ୍ତେ ବସିଛନ୍ତି ସେଇ ସଭା ଭିତରେ, ତୁମେ ରହିଲ ସଭା ସଦସ୍ୟମାନେ ରହିଲେ ସାକ୍ଷୀ, ତୁମେ ବିଚାର କର ଚିତ୍ରକେତୁଙ୍କର କଥାକୁ ତୁମେ ବିଚାର କର ଆଉ ସତୀଙ୍କର କଥାକୁ ତୁମେ ବିଚାର କର, ମୁଁ ହେଲି ମଧ୍ୟସ୍ଥି, ମୁଁ ବର୍ତ୍ତମାନ ପ୍ରବଚନ ଦେଉଛି, ତୁମେ ବିଚାର କରନି କାହାର ଭୁଲ କାହାର ଠିକ। ସିଦ୍ଧମାନେ ଦୈତ୍ୟମାନେ ଆଉ ଦେବର୍ଷିମାନେ ଆଉ ପାର୍ଶ୍ୱଦାନଞ୍ଚ, ଶିବଜୀଙ୍କର ଯେଉଁ ପାର୍ଶ୍ୱଦମାନେ ଥିଲେ ନନ୍ଦୀ ଆଦି, ସେମାନେ ବସିଛନ୍ତି ସମସ୍ତେ, ନିନ୍ଦା କରିନାହାନ୍ତି, ନିନ୍ଦା କରିଥିଲେ ସମସ୍ତେ ସହେ କରିପାରିଥାନ୍ତେ। ଶିବଜୀ ଏ ଦକ୍ଷ ଯଦି କ'ଣ ଆମର ଦକ୍ଷ ନିନ୍ଦା କଲା ଭଳି ଯଦି ଚିତ୍ରକେତୁ ନିନ୍ଦା କରିଥାନ୍ତେ ସମସ୍ତେ ସହେ କରିପାରିଥାନ୍ତେ, କିନ୍ତୁ ନନ୍ଦୀ କେବେ ସହେ କରିପାରିବେ, ଶିବଜୀଙ୍କର ବହୁତ ବଡ଼ ଭକ୍ତ, ନିନ୍ଦା କରିନାହାନ୍ତି। ସତୀ ତ ଏଇ ଭଗବତୀ ଇଚ୍ଛା ସହିତ ଭୁଲ ବୁଝିନେଲେ, ସମସ୍ତେ ପାର୍ଶ୍ୱଦମାନେ ଅଛନ୍ତି, ଆଉ ସତୀଙ୍କର ଯେଉଁ ଭାବନା ଥିଲା ଯେ ସ୍ୱାମୀ ବୋଧହୁଏ ଚିତ୍ରକେତୁଙ୍କୁ ଆଉ ଟିକେ କିଛି ଅଭିଶାପ ଦେବେ ବା ତାଙ୍କୁ କିଛି ଆଉ କହିବେ, ବିପରୀତ ଫଳ ମିଳିଲା। ବର୍ତ୍ତମାନ ଶ୍ରୀ ରୁଦ୍ର ଉବାଚ, ରୁଦ୍ର ଶିବଜୀ ଚିତ୍ରକେତୁଙ୍କର ମହିମାଙ୍କୁ କହିବେ, ଦୃଷ୍ଟୋବତ୍ୟସି ସୁଶ୍ରେଣୀ ହରେ ଅଦ୍ଭୁତ କର୍ମଣ ମହାତ୍ମ୍ୟ ଭୃତ୍ୟ ଭୃତ୍ୟାନାମ ନିସ୍ପୃହାଣାମ ମହାତ୍ମାନାମ। ଏଠି ବହୁତ ସୁନ୍ଦର ସୁନ୍ଦର ଶବ୍ଦ ସବୁ ଲାଗିଛି ଚିତ୍ରକେତୁଙ୍କ ପାଇଁ, କେବଳ ଚିତ୍ରକେତୁଙ୍କ ପାଇଁ ନୁହେଁ, ଯେଉଁମାନେ ଐକାନ୍ତିକ ଭକ୍ତ ତାଙ୍କ ପାଇଁ ଲାଗିଛି। ଭାଗବତର ତ ମହିମା, ଏ ତ ଭଗବାନ ସ୍ୱୟଂ ଭଗବାନଙ୍କର ପ୍ରଭୁଙ୍କର ଅବତାର, ଇଏ ନିସ୍ପୃହାଣାମ ଭୃତ୍ୟ ଭୃତ୍ୟାନାମ ମହାତ୍ମା, ତିନିଟି ଶବ୍ଦ ଦେଖ ଚିତ୍ରକେତୁଙ୍କ ପାଇଁ ଲାଗିଲା। ସମ୍ବୋଧନ କ'ଣ ଏହା ସୁଶ୍ରେଣୀ ହେ ସୁନ୍ଦର ହେ ସୁନ୍ଦରୀ ଅଦ୍ଭୁତ କର୍ମଣି ହରେ ନିଷ୍ପୃହାଣଂ ମହାତ୍ମାନଂ ଭୃତ୍ୟ ଭୃତ୍ୟାଣଂ ତେଷାଂ ମହାତ୍ମ୍ୟାଂ ତୁମ ଅବଲୋକୟସି କି ହେ ସୁନ୍ଦରୀ ସୁଶ୍ରେଣୀରେ ଚକ୍ରତ୍ପାଦ ଲେଖିଲେ ନା ସୁଶ୍ରେଣୀ ଇତି ତୁମ ସୌନ୍ଦର୍ଯ୍ୟ ଗୁଣେ ଅଧିକ ମହାତ୍ମ୍ୟ ସତୀ ତୁମେ ସିନା ରୂପରେ ରୂପରେ ସଂସାରରେ କେହି ଗୁଣ ହୁଅନ୍ତିନି କୋଇଲିର କ'ଣ ରୂପ ଅଛି କୋକିଳାନାମ ସ୍ୱରମ ରୂପମ ଗୁଣ ବ୍ୟକ୍ତି ଚାଣକ୍ୟ ପଣ୍ଡିତ ବହୁତ ବହୁତ ସୁନ୍ଦର କଥା କହିଛନ୍ତି ରୂପ ବ୍ୟକ୍ତିକୁ ସୁନ୍ଦର କରେ ନା ଗୁଣ ବ୍ୟକ୍ତିକୁ ସୁନ୍ଦର କରେ କେତେକି ଦେଖୁଛନ୍ତି କେତେକି ଫୁଲ ନା ସୁଗନ୍ଧାବେଷ୍ଟିତ କଣ୍ଟକାକିରଣ ତାର ସୁଗନ୍ଧ ଯୋଗୁଁ ସେ ଆଜି ପୂଜ୍ୟ ବ୍ୟକ୍ତି ଗୁଣୀ ହେବା ଦରକାର କେଉଁ କୂଳରେ ଜନ୍ମ ହେଇଛି କେଉଁ ବେଶ ପିନ୍ଧିଛି ତ୍ୟାଗୀ କି ଗୃହୀ ଗୁଣୀ ହେବା ଦରକାର ହରିଭଜନରେ ସେ ଗୁଣୀ ହେଇପାରିଲେ ତାର ଶୋଭା ଏ ସଂସାରରେ କୌଣସି ଶରୀର ସମ୍ପତ୍ତି ଏ ଶୋଭା ନାହିଁ ଏ ତ ଗୋଟେ କମ୍ପିଟିସନ ଏ ଶୋଭା ହେଉଛି ଗୁଣ କହିଲେ ସତୀ ତୁମେ ରୂପବତୀ ହେଇପାର କିନ୍ତୁ ଭକ୍ତି ଆଜ୍ଞାରେ ତୁମେ ଗୁଣୀ ନୁହଁ ହେ ସୁଶ୍ରେଣୀ ତୁମ ସୌନ୍ଦର୍ଯ୍ୟ ଗୁଣ ଆଧିକ୍ୟ ମହାତ୍ମା ଅଛି ନ ତୁ ଭକ୍ତି ଜ୍ଞାନ ଆଦି ପରିହାସ ଦ୍ୱୈତମ ହଁ ତୁମେ ରୂପରେ ଗୁଣବାନ ହେଇପାର କିନ୍ତୁ ଚିତ୍ରବେତୁଙ୍କ ଭଳି ତୁମେ ଭକ୍ତି ଜ୍ଞାନ ବୈରାଗ୍ୟରେ ଗୁଣବତୀ ନୁହେଁ ତୁମେ ମୋର ଅର୍ଦ୍ଧାଙ୍ଗିନୀ ଏ ବ୍ୟଙ୍ଗ କରିକି ପରିହାସ କରି କହୁଛନ୍ତି ଦୃଷ୍ଟବତ୍ୟସି ଦେଖିଲେ ତ ଦେଖିଲେ ତ ସତୀ ହରେ ଅଦ୍ଭୁତ କର୍ମଣ କାହାର କର୍ମ ଇଏ ଚିତ୍ରକେତୁ ଏଭଳି ଅଭିଶାପ ଦେଲେ ଏ ଚିତ୍ରକେତୁ ମୋତେ ପରିହାସ କଲେ ତୁମେ ତାଙ୍କୁ ଅଭିଶାପ ଦେଲ ସିଏ ସହ୍ୟ କରିକି ସବୁ ସହ୍ୟ କରିକି ଚାଲିଗଲେ କାହାର କର୍ମ ହରେ ଅଦ୍ଭୁତ କର୍ମ ହରିଙ୍କର ଏ ଅଦ୍ଭୁତ କର୍ମ ନା କ'ଣ ଅଦ୍ଭୁତ କର୍ମ ମହାତ୍ମ୍ୟମ ଭୃତ୍ୟ ଭୃତ୍ୟାଣ ହରି ଦେଖିବା ପାଇଁ ଚାହୁଁଛନ୍ତି ମୋର ଭୃତ୍ୟର ଭୃତ୍ୟର ମହାତ୍ମା ଦେଖ ଭଗବାନଙ୍କର ମହାତ୍ମାକୁ କିଏ ନ ଜାଣିଛନ୍ତି ଆଜ୍ଞା କର୍ମୀ ଜାଣେ ଜ୍ଞାନୀ ଜାଣେ ଯୋଗୀ ଜାଣେ ସମସ୍ତେ ଜାଣନ୍ତି ଭଗବାନ କେତେ ବଡ଼ ଭଗବାନ କ'ଣ କରିଛନ୍ତି କିଏ ନ ଜାଣିଛି ସଂସାରରେ ଏତେ ବଡ଼ ନିଜ ଲୋକକୁ ଏଇଟା କରୁ ସେ ଜାଣିଥିବ ଭଗବାନଙ୍କଠୁ ଭଗବାନ ସବୁ ବଡ଼ ଆରେ ଭଗବାନଙ୍କଠୁ ବଡ଼ କିଏ ନା ଭୃତ୍ୟ ଭୃତ୍ୟାନା ଭଗବାନଙ୍କର ଭୃତ୍ୟର ଭୃତ୍ୟ ଯିଏ ନାରଦ ଭଗବାନଙ୍କର ଭୃତ୍ୟ ସଂକର୍ଷଣଙ୍କର ଭୃତ୍ୟ କିଏ ହେଲେ ନାରଦ ନାରଦଙ୍କର ଇଏ ଭୃତ୍ୟ ଚିତ୍ର ମହାତ୍ମମ ଭୃତ୍ୟ ଭୃତ୍ୟାଣମ ସେ ଭୃତ୍ୟ କିଭଳି ନା ନିଷ୍ପୃହାଣମ କିଛି କାମନା ଅଛି ଦେଖିଲ କିଛି କାମନା ତୁମେ ତାଙ୍କୁ କେତେ ବଡ଼ ଅଭିଶାପ ଦେଲ ଅସୁର ଯୋଉନିକି ଯାଉ ନିଷ୍ପୃହାଣ ସ୍ପୃହାବିହୀନ ସଂସାରର କୌଣସି ବସ୍ତୁ ତାଙ୍କର ଦରକାର ନାହିଁ ଆଉ କିଭଳି ନା ମହାତ୍ମା ନା ଦେଖିଲ ତାଙ୍କର ମହିମା ଏଠି କହୁଛନ୍ତି ସତୀଙ୍କୁ ତିରସ୍କାର କରି କହୁଛନ୍ତି ହରେ ଇଦମ ଅଦ୍ଭୁତ କର୍ମ ମୟା ଦୃଷ୍ଟ ଯତ୍ ତ୍ୱୟା ସାପ ଦାପୟି ତବ ଅପକର୍ଷ ଏବେ ତେନମ କୃତମ ତୁମେ କିନ୍ତୁ ଜାଣିପାରିଲନି ହରିଙ୍କର ମହିମା କିନ୍ତୁ ମୁଁ ଦେଖିଦେଲି ହରିଙ୍କର ମହିମାକୁ ନା କ'ଣ ତୁମେ ତାଙ୍କୁ ସାପ ଦେଲ କାହାକୁ ଚିତ୍ରକେତୁଙ୍କୁ ଏଥିରେ ତୁମର ଅପକୃଷ୍ଟ ହେଲା ମୁଁ ଏଇ ମହାତ୍ମାଟାକୁ ବସିକି ଦେଖୁଛି ଶିବଜୀ ବସୁଛନ୍ତି ଚୁପଚାପ ଦେଖୁଛନ୍ତି ତୁମେ ବଡ଼ ହେଲନି ତୁମେ ଅଭିଶାପ ଦେଇକି ବଡ଼ ହେଲନି ମୁଁ ଦେଖୁଛି ହରିଙ୍କର ଏ ଅଦ୍ଭୁତ ମହିମା ତୁମ କେମିତି ଛୋଟ କରିଦେଲେ ମୋତେ କେମିତି ଛୋଟ କଲେ ଆରେ ମୁଁ ତ ଅଭିଶାପ ଦେଲି ସେ ତ ମାନି ନେଲେ ସେ ତ ଅସୁରଜ ନେଇଗଲେ ଛୋଟ ସିଏ ହେଲେ ମୁଁ କେମିତି ଛୋଟ ହେଲି ଶିବଜୀ ବୁଝୁଛନ୍ତି ତେନ ସ୍ୱ ଭକ୍ତସ୍ୟ ପ୍ରେମ ସମ୍ପତ୍ତି ବି ଈଶତ ବି ନ୍ୟୁନତା ଅପ୍ରାପ୍ତସ୍ୟ ଗଣିତ ଦେବୀ ସାପତ୍ୱମ ରୂପ ପ୍ରଭାବମ ଖ୍ୟାପନାୟ ପରମ ଉତ୍କର୍ଷମ ତୁମେ ଯଦି ସାପ ଦେଇକି ତାଙ୍କ ଅନ୍ତର ଭିତରେ ତାଙ୍କର ପ୍ରେମ ସମ୍ପତ୍ତିକୁ ଟିକିଏ କମେଇ ଦେଇପାରିଥାନ୍ତ ତାହେଲେ ମୁଁ ବୁଝିଥାନ୍ତି ତୁମେ ବଡ଼ କିନ୍ତୁ ତୁମେ ସାପ ଦେଲା ପରେ ତାଙ୍କର କ'ଣ କ୍ଷତି ହେଇଗଲ କୁହ ତାଙ୍କ ଭକ୍ତିରେ କ'ଣ ତାରତମ୍ୟ ହେଲା ତାଙ୍କ ଅନ୍ତରରେ କ'ଣ କ୍ରୋଧ ଆସିଲା ତୁମ ପ୍ରତି ଈର୍ଷା ଆସିଲା ମୋର ଐଶ୍ୱର୍ଯ୍ୟ ମୋର ବିଭୂତି ପ୍ରତି ତାଙ୍କର କ'ଣ ଈର୍ଷା ଆସିଲା କିଛି ନାହିଁ ନିଷ୍ପୃହାଣ ତାହେଲେ ତୁମେ ବଡ଼ ନା ସିଏ ବଡ଼ କୁହ ଆଉ ମହାତ୍ମା ନ ତୟା କୋପଭରି ତୟପି ଅଭିଶାପସ୍ତସ୍ମେ ଯଦି ଖଳୁ ଈଶତପି ଦୁଃଖ ଦାତୁମ ପାରୟତି ତଦାପି ତେ ସାପ ସଫଳି ଭବିଷ୍ୟତି କହିଲେ ସତୀ ତୁମ ସାପଟା ସଫଳ ହେଇଥାନ୍ତା ଯଦି ତୁମେ ମାନିଥାନ୍ତି ତୁମେ ହଉଛ ତୁମର ତୁମେ ଜଗତର ମାତା ଅମ୍ବିକା ବୋଲି, ତୁମେ ବଡ଼ ନାହିଁ ସେ ମହାତ୍ମା, ତୁମେ ତାଙ୍କ ଅନ୍ତରରେ ଟିକିଏ କ୍ରୋଧ ବି ସୃଷ୍ଟି କରିପାରିଲନି ସାପ ଦେଇକି, ଆଉ ତୁମେ ଯଦି ସାପ ଦେଇକି ତାଙ୍କ ଅନ୍ତରରେ କ୍ରୋଧ ସୃଷ୍ଟି କରିପାରିଥାନ୍ତ ତାହେଲେ ମୁଁ ଜାଣିଥାନ୍ତି ତୁମର ସାପ ସଫଳ ହେଇଥାନ୍ତା, ତୁମ ସାପ ଆଜି ବିଫଳ ହେଇଛି। ତୋ ହନ୍ତ ହନ୍ତ ବ୍ୟର୍ଥ ଏବଂ ମୟଭୂତ ଇତି ଅତୋ ମହାତ୍ମାସୁ ପ୍ରେମ ଭକ୍ତି ସୁତୟା ଅଦ୍ୟାରଭ୍ୟ ନୈବ ବ୍ୟବହୃତମ ଇତି ଶିକ୍ଷା ଧ୍ୱନିତମ। ଆଜିଠାରୁ ମୁଁ ତୁମକୁ କହୁଛି ହନ୍ତ ହନ୍ତ ହା ହା ସତୀ, ତୁମେ ଏଭଳି ଏକ ପ୍ରେମୀ ଭକ୍ତ ଅନ୍ତରେ ଟିକିଏ କ୍ରୋଧ ସୃଷ୍ଟି କରିପାରିଲନି, ଆଜିଠାରୁ ତୁମେ କେବେ କୌଣସି ପ୍ରେମୀ ଭକ୍ତ ପ୍ରତି ଏଭଳି ବ୍ୟବହାର କରିବ ନା। ଏହି ଶିକ୍ଷାଟା ଶିବଜୀ ଦେଲେ। ଭଗବାନ ଆଜ୍ଞା ଆଉ କାହା କଥା କହିବା, ଭଗବାନ ଯଦି ଚାହିଁବେ ବି ନିଷ୍ପୃହଣମ ଭୃତ୍ୟ ଭୃତ୍ୟାନମ ମହାତ୍ମାନମ ତାଙ୍କ ଅନ୍ତରେ କ୍ରୋଧ ସୃଷ୍ଟି କରିପାରିବେ। ଭଗବାନ ତ କ୍ରୋଧିତ ହେଇଯାଆନ୍ତି, ଭଗବାନ ଭକ୍ତକୁ ଯେତେବେଳେ ଅବମାନିତ ହୁଏ ଭଗବାନ ସହି କରିପାରନ୍ତି, ସହି କରିପାରନ୍ତି ନା। କିନ୍ତୁ ଭଗବାନଙ୍କର ଭକ୍ତର ଭକ୍ତକୁ ଯେତେବେଳେ ଅବମାନ କରାଯାଏ ଭକ୍ତ ଅମ୍ଳାନ ବଦାନରେ ଶୋଇ ନିଏ, କିଛି ତାର ଅନ୍ତରରେ ଦୁଃଖ ହୁଏ ନା। ନିତ୍ୟାନନ୍ଦ ପ୍ରଭୁ ଚାହିଁଲେ ଦୁଃଖ ସୃଷ୍ଟି କରିବା ପାଇଁ, ସେ ଲୀଳା ମାନେ ଚୈତନ୍ୟ ଚୈତନ୍ୟ ପଢ଼ିଥିବ ସଂକ୍ଷେପରେ କହୁଛି, ଶିବାନନ୍ଦ ସେନ କେତେ ଗ୍ରସ୍ତ ଲୋକ, ଏ ଚିତ୍ରକେତ ସଂକର୍ଷଣକୁ ସେ ଦର୍ଶନ କରିଛନ୍ତି, କୃପା ପାଇଛନ୍ତି। ଶିବାନନ୍ଦ ସେନ ତ ଗୃହସ୍ଥ ଲୋକ, ବୈଷ୍ଣବ ସେବା କରନ୍ତି, ଭୃତ୍ୟ ଭୃତ୍ୟାଣ ନିଷ୍ପୃହାଣ ମହାତ୍ମାନ ବୈଷ୍ଣବମାନଙ୍କୁ ସେବା କରନ୍ତି। ପ୍ରତିବର୍ଷ ଚତୁର୍ଥୀ ମାସରେ ରଥଯାତ୍ରା ଦେଖିବା ପାଇଁ ସବୁ ଭକ୍ତଙ୍କୁ ଧରିକି ଆସନ୍ତି ଲୀଳାଚଳକୁ, ଆଉ ସାଙ୍ଗରେ ଆସିବେ ନିତ୍ୟାନନ୍ଦ ପ୍ରଭୁ। ସେ ତ କ୍ଷଣଙ୍କରେ କୋପ କ୍ଷଣଙ୍କରେ ଶାନ୍ତି ଅବଧୂତ ସେ, ଏଇ କଥାରେ ପଡ଼ିଛି। ଶିବଜୀ କହିଲେ ସତୀ ତୁମର ଅଭିଶାପଟା ସଫଳ ହେଇଥାନ୍ତା ଯଦି ତୁମେ ଚିତ୍ରକେତୁଙ୍କ ଅନ୍ତରେ ଟିକେ କ୍ରୋଧ ସୃଷ୍ଟି କରିପାରିଥାନ୍ତ। ଆଜି ମୁଁ ଦେଖିଲି ହରେ ଅଦ୍ଭୁତ ମହାତ୍ମା ଭୃତ୍ୟ ଭୃତ୍ୟାନାମ ନିଷ୍ପୃହାଣାମ ମହାତ୍ମାନାମ, କେମିତି ସିଏ ତାଙ୍କ ଅନ୍ତରେ ତୁମେ କ୍ରୋଧ ସୃଷ୍ଟି କରିପାରିଲ ନା, ଆଉ ତୁମେ ପରାଜୟ ହେଲ, ସଂକର୍ଷଣ ଆଜି ବିଜୟ କଲେ ଚିତ୍ରକେତୁଙ୍କୁ। ମୁଁ ଏଠି ବସି କେବଳ ସାକ୍ଷୀ ରୂପରେ ଦେଖୁଛି, ଆଉ ସଭାସଦଙ୍କୁ ପଚାରିଛନ୍ତି ତୁମେ କୁହ ବିଜୟ କାର ହେଇଛି, ସତୀର ନା ଚିତ୍ରକେତୁଙ୍କର, ସମସ୍ତେ ମୌନି ସମ୍ମତ ଲକ୍ଷଣ ଇତି ନ୍ୟାୟ ନା, ସବୁ ଏଇ ନ୍ୟାୟରେ କହିଲେ ନା ବିଜୟ ଚିତ୍ରକେତୁଙ୍କର ସତୀଙ୍କର। ଟିକେ କ୍ରୋଧ ଆସିଲା ନା, ଅମ୍ଳାନ ବଦନର ସହି କରିନେଲେ ନିତ୍ୟାନନ୍ଦ ପ୍ରଭୁ। ତାଙ୍କୁ କ୍ଷୁଧା ଲାଗିଲାଣି, ନଦୀ ପାର ହେଇକି ଆସୁଆସୁ ସବୁ ଭକ୍ତଙ୍କର ତ କଥା ଗୁଡ଼ାକ ସବୁ ବୁଝିବେ ଶିବାନନ୍ଦ ସେ, ନିତ୍ୟାନନ୍ଦ ପ୍ରଭୁଙ୍କର କଥାଟାକୁ କ'ଣ ବୁଝିବେ, ଡେରି ହେଇଯାଇଛି। ନିତ୍ୟାନନ୍ଦ ପ୍ରଭୁ ଆସିକି ପଚାରୁଛନ୍ତି ରେ ସେ ଶିବାନନ୍ଦ କୁଆଡ଼େ ଗଲା, ମୋ ପାଇଁ ଘର କାହିଁକି ଠିକ କରିନି, ଆଉ ମୋ କଥା ଆଗେ ବୁଝିବା କଥା ନା, କୁଆଡ଼େ ଗଲା ସିଏ। ଶିବାନନ୍ଦଙ୍କର ସ୍ତ୍ରୀ ଅଛନ୍ତି ପାଖରେ, ଆଉ ନିତ୍ୟାନନ୍ଦ ପ୍ରଭୁ ରାଗିଗଲେ ସାଙ୍ଗେ ସାଙ୍ଗେ କହିଲେ ତାର ପୁଅ ଗୁଡ଼ାକ ମରନ୍ତୁ ସବୁ, ସ୍ତ୍ରୀ ଅନ୍ତର ତ ଆଉ ଭୋଉ ଭୋଇ କାନ୍ଦିଲାରେ ନିତ୍ୟାନନ୍ଦ ପ୍ରଭୁ କହିଲେଣି ମରିବେ ବୋଲି କ'ଣ ବୋଲି, ଆଉ କ'ଣ ମୋ ପୁଅ କେହି ରହିବ, ମୋ ବଂଶରେ କେହି ରହିବେନି, ନହେଲେ ମୋର ବାପିଣ୍ଡ କିଏ ତମ ସ୍ତ୍ରୀ, ସ୍ତ୍ରୀ ବୁଦ୍ଧି ଦ୍ୱାରା ବସି ଭୋଉ ଭୋଇ କାନ୍ଦିଲା। ଆଉ ଯେ ଶିବାନନ୍ଦ ସେନା ଆସିକି ପହଞ୍ଚିଲେ କହିଲେ ଶୁଣିଛ କି ନିତ୍ୟାନନ୍ଦ ପ୍ରଭୁ ଆଜି କ୍ରୋଧ କରିଛନ୍ତି, ଦେଖ ନିଷ୍ପୃହାଣ ମହାତ୍ମା ନାମ, ତାଙ୍କ ଅନ୍ତରେ ଭଗବାନ ବି ଚାହିଁଲେ କ୍ରୋଧ ସୃଷ୍ଟି କରିପାରିବେ। ଇଏ ସତୀ କେଉଁଠି ଆଉ ଚିତ୍ର କେଉଁଠି, ବିଶେଷଣଟା ସବୁ ରଖିବେ ଭୃତ୍ୟ ଭୃତ୍ୟାଣ ନାରଦାଦି ଅଙ୍ଗିରାଦି ଋଷିମାନଙ୍କର ଯିଏ ଚରଣରଜରେ ଅଭିଷିକ୍ତ ହୋଇଛନ୍ତି ତାଙ୍କର ଅନ୍ତରଟା ପାତ୍ରଟା ଏଭଳି ସଂସାରର କୌଣସି ବଚନ ତାଙ୍କ ଅନ୍ତର କ୍ଷେପ ସୃଷ୍ଟି କରିପାରିବେନି। ଏଇଟା ହରେ ଅଦ୍ଭୁତ ମହାତ୍ମାର ଗୁଣ ନାହିଁ, ଏଇଟା ଭୃତ୍ୟ ଭୃତ୍ୟାନାମର ଗୁଣ, ଭୃତ୍ୟଙ୍କର ଭୃତ୍ୟ ନାରଦଙ୍କର କୃପା ଯିଏ ପାଇଛନ୍ତି, ଅଙ୍ଗିରାଙ୍କର କୃପା ଯିଏ ପାଇଛନ୍ତି, ତାଙ୍କ ଅନ୍ତରରେ ପାତ୍ରତା ଏଭଳି ସଜଡ଼ା ହେଇଛି ଭଗବାନ ଚାହିଁଲେ ତାଙ୍କ ଅନ୍ତର କ୍ରୋଧ ସୃଷ୍ଟି କରିପାରିବେନି। ନିତ୍ୟାନନ୍ଦ ପ୍ରଭୁ ଯେତେବେଳେ କହିଲେ ସେ ସ୍ତ୍ରୀ ଯେତେବେଳେ ଦେଖିଦେଲେ ସେମାନେ କାନ୍ଦିଲେ ଭୋଉ ଭାଇ ବୁଝୁଛ କି ନିତ୍ୟାନନ୍ଦ ପ୍ରଭୁ ରାଗିକି ଏମିତି କହିଛନ୍ତି, ଆଉ ଆଗରେ ଆରେ ତାର ବାଲାଏ ଲୟା ତାର ଅଭିଶାପ ତାର ଆମକୁ ସେବା ଠିକ୍ସେ କରିନି, ମୋର ଅପରାଧ ପାଇଁ ମୋ ପୁଅ ସବୁ ମରିଗଲେ ମୋର କ'ଣ କ୍ଷତି ହେଇଗଲା, ସ୍ତ୍ରୀ କାନ୍ଦିକି ଗଡ଼ୁଛନ୍ତି। ଶିବାନନ୍ଦ ସେନ ଏହା କହିଲେ ଠିକ୍ ଅଛି ମୋ ପୁଅ ଚାଲିଯାଆନ୍ତୁ ନିତ୍ୟାନନ୍ଦ ପ୍ରଭୁଙ୍କର, କିନ୍ତୁ ତାଙ୍କୁ ତ ମୁଁ ସେବାର ଅପରାଧ କରିଛି, ତାଙ୍କ ଅପରାଧରେ ମୋ ପୁଅ ଚାଲିଗଲେ ମୋର କ'ଣ କ୍ଷତି ହେଇଗଲା, ଚାଲି ଆସିଲେ ନିତ୍ୟାନନ୍ଦ ପ୍ରଭୁଙ୍କ କତି। ନିତ୍ୟାନନ୍ଦ ପ୍ରଭୁ ଆଉ କଥାବାର୍ତ୍ତା କଲେନି, ଆଗେ ଦିଲାତ ଲଗେଇଦେଲେ ଘର ତାରା ସବୁ ଠିକ୍ କରିକି ଆସୁ, ଜାଣିଛନ୍ତି ଇଏ ଅବଧୂତ ଲୋକ ଘର ତାରା ଠିକ୍, ପ୍ରଭୁ ଆସନ୍ତୁ ଆପଣ ଘରଟା ଆପଣଙ୍କର ଠିକ୍ ହେଇଗଲା ଆପଣ ଆସନ୍ତୁ, ନେଇ ଘରେ ବସେଇଦେଲେ ପରେ ଆଗେ ପୁରସ୍କାର ହେଲା ଲାତ। ନିତ୍ୟାନନ୍ଦ ପ୍ରଭୁ ଚାହୁଁଛନ୍ତି ଆଙ୍କ ଅନ୍ତରରେ କ୍ରୋଧଟା ମୁଁ ଦେଖିବି ଟିକେ ସ୍ତ୍ରୀ ତ ଏମିତି ହେଲାଣି ଦେଖିବେ, ଯେତେବେଳେ ଲାତ୍ ମାରୁଛନ୍ତି ଶିବାନନ୍ଦ ସେନ କହିଲେ ପ୍ରଭୁ ଆଜି ମୁଁ ବୁଝିଲି, ଆଜି ମୋତେ କୃପା ମିଳିଲା, ଜଗତର ସମସ୍ତେ ଏଇଟା ପାଆନ୍ତି ନା। କ୍ରୋଧ ସୃଷ୍ଟି ନିତ୍ୟାନନ୍ଦ ପୁରା ଆଲିଙ୍ଗନ କଲେ, ଶେଷ ତାଙ୍କ ଦ୍ୱାରା କ୍ରୋଧ ସୃଷ୍ଟି କରିପାରିଲେ ନା। ଶାସ୍ତି ଛଳେ କୃପା କର ଏ ତୁମାର କରୁଣା, ଶାସ୍ତି ଛଳେ କୃପା କର ଏ ତୁମାର କରୁଣା, ଶ୍ରୀ ଜଗତେ ତୁମାର ଚରି ବୁଝେ କହୁନ। ବ୍ରହ୍ମାଙ୍କର ଇଏ ଦୁର୍ଲଭ ଏ ଚରଣରେଣୁ, ପ୍ରଭୁ ଆପଣ ଆଜି ମୋତେ ମୋ ଶରୀରରେ ସ୍ପର୍ଶ କରିଦେଲେ, ମୋ ଅଧମ ତନରେ ଲାଗିଲା, ଆଜି ମୋର ସଫଳ ହେଲା ଜନ୍ମ କୁଳ କର୍ମ, ମୋ କୁଳ ଆଜି ସଫଳ ହେଲା, ମୋ ଜନ୍ମ ଆଜି ସଫଳ ହେଲା, ମୋ କର୍ମ ଆଜି ସଫଳ ହେଲା। କର୍ମଟା କେମିତି ସଫଳ ହେଲା, କର୍ମଟା କେମିତି ସଫଳ ହେଲା? ଆରେ ନିତ୍ୟାନନ୍ଦ ପ୍ରଭୁ କାହିଁ ତୁ ଠିକ କର୍ମ କରିନାହାନ୍ତି, ଘରର ପ୍ରସାଦ ଠିକ ଦେଇନାହାନ୍ତି, ଲାତ ମାରିଲେ, କହୁଛି ନା ମୋ କର୍ମ ଆଜି ଠିକ ହେଲା, କାରଣ ମୋ କର୍ମ ପାଇଁ ଉପଯୁକ୍ତ ଆପଣ ଦଣ୍ଡଟା ଦେଲେ। ଆଉ ଆଜି ପାଇଲୁ କୃଷ୍ଣ ଭକ୍ତି ଅର୍ଥ କାମ ଧର୍ମ, ଆଜି ମୁଁ କୃଷ୍ଣ ଭକ୍ତି ପାଇଗଲି, ଆପଣ ଯେଉଁ ମୋତେ ଗୋଇଠା ମାରିଲେ ନା। ନିତ୍ୟାନନ୍ଦ ପ୍ରଭୁ କ୍ରୋଧରେ ରହିଛନ୍ତି, କିନ୍ତୁ ଇଏ କଥା କହୁଛନ୍ତି, ତାଙ୍କର କ୍ରୋଧ ଅଛି ଅନ୍ତରରେ, କହିଲେ ମୋର ଆଜି କୃଷ୍ଣ ଭକ୍ତି ହେଲା, କୃଷ୍ଣ ଭକ୍ତି ପାଇଲିନି, ତିନିଟା ଜିନିଷ ତା ସାଙ୍ଗରେ ବି ପାଇଗଲି, ଅର୍ଥ ପାଇଗଲି, କାମ ପାଇଗଲି, ଧର୍ମ ହିଁ ପାଇଗଲି। ନିତ୍ୟାନନ୍ଦ ପ୍ରଭୁ ଏତେ ଶାନ୍ତ ହେଇଗଲେ, ସାଙ୍ଗେ ସାଙ୍ଗେ ଶିବାନନ୍ଦକୁ ଆଲିଙ୍ଗନ କଲେ। ଇଏ ହେଉଛି ଭୃତ୍ୟ ଭୃତ୍ୟର ମହାତ୍ମା ଚକ୍ରିତା, ସେ କଥା କହିଲେ ଶିବଜୀଙ୍କର ବଚନ, ଶିବଜୀ କହୁଛନ୍ତି ସତୀଙ୍କୁ, ତୟା କୋପି କୋପ ଭରି ତୟା ଅପି ଦତୋ ଅଭିଶାପ ତସ୍ମି ଯଦି ଖୋଳୁ ଇସତପି ଦୁଃଖଦା ତୁମ ପାରୟ ସେ କଦାପି ଦେ ସାପମ ସଫଳ ହେବ। ସେତି ଯଦି ତୁ କୋପ କରିକି ସତୀ, ତୁମେ ଯଦି କୋପ କରିକି ଟିକେ ତାର ଅନ୍ତରରେ ଦୁଃଖ ଦେଇପାରିଥାନ୍ତ, ତାହେଲେ ମୁଁ ଜାଣିଥାନ୍ତି ଯେ ତୁମର ଅଭିଶାପ ଆଜି ସଫଳ ହେଇଛି ବୋଲି। ତୁମକୁ ଆଜି ହରି ପରାସ୍ତ କରିଦେଲେ, ମୁଁ ଏଠି ବସିକି ସାକ୍ଷୀ ରୂପରେ ଦେଖୁଛି, ତୁମେ ଅଭିଶାପ ଦେଇ ପରାସ୍ତ ହେଇ ତୁମର ବିଜୟ ହେଇଗଲା। ତୁମେ ଭକ୍ତର ମହିମା ଦେଖିଲ ତ, ଶିବଜୀ ସତୀ କଥା କହିଲା ପରେ ନନ ଏବଂ ମହାତ୍ମବତୀ ଭକ୍ତମାନଙ୍କୁ ହେତୁ ସତୀ ପ୍ରଶ୍ନ କରୁଛନ୍ତି, ଆଚ୍ଛା ଏଭଳି ମହାତ୍ମାମାନଙ୍କର ଏ ଭକ୍ତର ଏଭଳି ମହାତ୍ମାର ହେତୁଟା କଣ, କିଭଳି ଏଭଳି ସହାୟ କରୁଛନ୍ତି? ଚିତ୍ର କିନ୍ତୁ ତୁମକୁ ଏତେ ନିନ୍ଦା କଲା, ମୁଁ କିଞ୍ଚିତ ସହାୟ କରିପାରିଲିନି, କିନ୍ତୁ ମୁଁ ତାଙ୍କୁ ଅଭିଶାପ ଦେଇଦେଲି, ଅସୁରଜନକୁ ଯିବା ପାଇଁ ଦେଲି, ସେ ସହି କରିଗଲେ। ଭକ୍ତର କ'ଣ ମହାତ୍ମ୍ୟତିରେ ଅଛି ମୋତେ ଟିକେ କହିଲେ। ଦେଖନ୍ ଶିବଜୀ ବାରମ୍ବାର ଯେଉଁ କଥାକୁ ବାରମ୍ବାର ମନୁଷ୍ୟ ସଭା ଭିତରେ କୁହନ୍ତି, ଯେଉଁ ଭକ୍ତର ମହିମା କୁହନ୍ତି, ପୁଣି ସତୀଙ୍କ ଆଗରେ ପୁଣି ବି ରିପିଟ୍ କରୁଛନ୍ତି, କହିଲେ ଭକ୍ତର ଏଇ ଗୋଟିଏ ମହିମା ଯୋଗୁଁ ଚିତ୍ରକେତୁଙ୍କ ଭଳି ସବୁ ଭକ୍ତମାନେ ତୁଲ୍ୟାର୍ଥ ଦର୍ଶିନ ହୁଅନ୍ତି। ଏ ପ୍ରସିଦ୍ଧ ଶ୍ଳୋକ ବାରମ୍ବାର ଗୁରୁଦେବ କଥା କୁହନ୍ତି, ନାରାୟଣ ପରା ସର୍ବେ ନ କୁତଶ୍ଚନ ବିଭ୍ୟତି ସ୍ୱର୍ଗ ଅପବର୍ଗ ନରେଶ ନରକ ଏସୁପି तुल्यार्थ समदर्शिनः। हे सती, तुम्हें पचारुछ तो भक्तर कौन महिमा आ तुम आ चित्रकेतु भितर कौन पार्थक्य इति घुच पार्थक्य ननु एव महात्मा पति भक्तानां को हेतु ई जो भक्त तार इबड़ी महात्म्य यार हेतुटा कौन कारणटा कौन ना नारायणैक निष्ठत्वमेव न अन्य इति हेतु केवल नारायण निष्ठत्व हरि भक्ति निष्ठत्व तांकर संसार रो सुख दुख अपमान अपमान निंदा स्तुति एगुडी को या प्रति किछि तांकर भक्ति अपने केवल नारायण निष्ठत्व न केवलम चित्रकेतु इति अभिप्राय प्रभुतय एवं अपि तु सर्वे एवै जित केवल चित्रकेतु कथा रे मु कहोनी सती जिति जन नारायण निष्ठ भक्त अछन्ति समस्त एभळी समस्त समस्त सही करनियन केही केबे भी कोप करन्ती कारण से नारायण निष्ठत्व संसार धर्म को से ग्रहण करती ना स्वर्ग इति त्रयाणामे भक्ति सुख रहित ना अरोचक तो इसी विशेषात इति भाव भक्ति सुख रहित स्वर्ग सुख को से आदर करती नर्क सुख को से भय करती भक्ति सुख को कामना जो नारायण निष्ठत्व स्वर्ग अपवर्ग नरेश नरपेश तुल्यार्थ दर्शिना समदर्शी केवल गोटे जिनस को सी खोजती भक्ति सुख के भक्ति मन ठाकुर से कथा कहले ना कीट जन्म दिया पचे तया तब दास बहिर्मुखे ब्रह्मा पदे नाई मोर आस ये काटिदेले स्वर्ग काटिदेले स्वर्ग काटिले ब्रह्मा पद काटिदेले ब्रह्मा पद काटिदेले मो दरकार नहीं किसी आवश्यक नहीं मुक्ति सुख कौट काटिंट प्रभु तब पद जुगे मोर निवेदन नाही मागी देह सुख विद्याधन जन नाही मागी स्वर्ग आर मुख्य ना ये मुक्ति सुख काटिदेले नाकरी प्रार्थना कौन विभूतिर लगे ऐश्वर्य काटिदेले नारायण निष्ठत्व भक्त मान केवल गोटे हेतु समवर्ग अपवर्ग स्वर्ग आ नर्क तीन टाक स्वर्ग सुख से आसक्ति नुहति मुक्ति सुख कामना करती ना नर्क सुख को नर्क दुख हुए ना ये स्थित केमती पाती ना भक्ति सुखटा को पाई नारायण निष्ठत्व हेतु न अन्य हेतु संसार रे जो वस्तु को लोक मैंने खोजुंट से भक्ति सुख आगे से सब जिनस केवल भक्ति सुख ही खोजे चैतन्य चरितामृत रे चैतन्य भागवत मना है चैतन्य भागवत रे जिनिस कह जाय छी जे भक्ति सुख सब बेले भक्ति सुख अनुसंधान रे भक्त थाय जेतमे से सब बेले नारायण के निष्ठत्व मान सम्मान सुख दुख स्वर्ग अपवर्ग ता पै तुल्यार्थ दर्शिन जे वैभव निमित जगते काम्य करे जे वैभव कामना करछन्ति कोन वैभव नथिला नाना संकल्प सिद्धि समान सुनथुले ना जो सुमेरु पर्वत रे लक्ष वर्ष भ्रमण करथिले चित्रकेतु जहांक पई भगवान सुमेरु पर्वत रे द्रोणी मानंकर वैभव सब रखी देथिले चित्रकेतुंक भोग रे किछ तांक पार्षदंक रे चित्रकेतुंक भोग रे किछ असुविधा होबनी किंतु सेई वैभव को गोटिए मुहूर्त रे त्याग करछन्ति किंतु मन रे किछ ग्लान नै छोटिया जिनिस सती कहते आसुरी जन की जाऊ हाँ सती मत क्षमा करूँ आप अभिशाप मो प्रति था कि मनोभाव ठीक कर क्रोध टाइम शांत कर मोर अभिशाप हो गोटे मुहूर्त वैभव को त्याग करदे कहीं भक्ति सुख ଲାଗେ ନା ଯେପର୍ଯ୍ୟନ୍ତ ସେ ଭକ୍ତି ସୁଖକୁ ଜାଣେ ନା। ଭକ୍ତି ସୁଖ କଥା ରାଜ୍ୟାଦି ସୁଖର କଥା କ'ଣ କହିବା,
ରାଜ୍ୟାଦି ସୁଖର କଥା ସେ ଥାକୁ କ ଦୂରେ, ରାଜ୍ୟାଦି ସୁଖର କଥା ସେ ଥାକୁ କ ଦୂରେ, ମୁଖ୍ୟ ଶୁଳ୍କ ଅଳ୍ପ ମାନେ
ସ୍ୱର୍ଗ ଅପବର୍ଗ ନରକେଶୁ ତୁଲ୍ୟାର୍ଥ ସମଦର୍ଶିନା। ଆଉ ସତୀ, ତୁମର ଯେଉଁ କ୍ରୋଧ ଆସିଲା ଆଉ ଚିତ୍ରକେତୁଙ୍କର ସାମ୍ୟତା ପ୍ରସନ୍ନତାର ପାର୍ଥକ୍ୟ କ'ଣ ବୁଝିପାରିଲ ତ? ଚିତ୍ରକେତୁ ନାରାୟଣଙ୍କ ନିଷ୍ଠତ୍ୱ ଆଉ ତୁମର ସେଟା ଅଭାବ ଅଛି, ତୁମର ଅଭାବ ଅଛି ନା? ହଁ, ତୁମର ନାହିଁ, ସଂସାରରେ ଯେତେ ଲୋକଙ୍କର ଅଭାବ ତାଙ୍କର ଏଇ ଭାବ ଆସେ, ସୁଖ ଦୁଃଖ ମାନ ଅପମାନ ଏଠି କହୁଛନ୍ତି। ନାରାୟଣ ନିଷ୍ଠତ୍ୱ ଅଭାବେ ତୁ ଏବଂ ଭବତି ଇତିହାସ, ନାରାୟଣ ନିଷ୍ଠତ୍ୱ ଅଭାବରେ ଏ ଭଗବାନଙ୍କ ମାୟାରେ ଜୀବରେ ଏଇ ଅବସ୍ଥା ହୁଏ, ତୁମର ଯେମିତି ଅବସ୍ଥା ଆସିଲା।
ଦେହି ନାମ ଦେହ ସଂଯୋଗା ଦ୍ୱନ୍ଦାନୀ ଈଶ୍ୱର ଲୀଳୟା, ସୁଖମ ଦୁଃଖମ ମୃତ୍ୟୁ ଜନ୍ମ ସାପ ଅନୁଗ୍ରହ ଏବଚ।
ହେ ଅମ୍ବିକେ, ହେ ସତୀ, ଦେହି ନାମ ନାରାୟଣଙ୍କ ନିଷ୍ଠତ୍ୱ ନହେଲେ ଦେହି ନାମ ଦେହ ସଂଯୋଗାତ ଦ୍ୱନ୍ଦାନୀ ଈଶ୍ୱର ଲୀଳୟା, ଲୀଳୟା ଅର୍ଥ ଲୀଳା ଅର୍ଥ ମାୟା। ଯେଉଁ ସମୟରେ ନାରାୟଣ ନିଷ୍ଠତ୍ୱ ନ ରହିବ ସେ ସମୟରେ ଆମକୁ ସ୍ୱର୍ଣ୍ଣ ମିଳିଲା ନା? ଏଠି କହୁଛନ୍ତି ବିରାଘବାଚାର୍ଯ୍ୟ, ଈଶ୍ୱରସ୍ୟ ଲୀଳାୟାତ୍ମକ୍ୟା ଜଗତ ସୃଷ୍ଟା ଯୋ ଦେହ ସମ୍ବନ୍ଧ ତସ୍ମାଦେବ ସୁଖ ଦୁଃଖାନି ଦ୍ୱନ୍ଦାନୀ ଭବତି। ଭଗବାନଙ୍କ ମାୟାରେ ଯେଉଁ ସମୟରେ ସ୍ୱର ସମ୍ବନ୍ଧ ହେଇଗଲା ସେ ସମୟରେ ଦ୍ୱନ୍ଦ୍ୱ ଆସିକି ପହଞ୍ଚିବ, ସୁଖ ଦୁଃଖ ମାନ ଅପମାନ ଲାଭ କ୍ଷତି ମୃତ୍ୟୁ ଜନ୍ମ ସାପ ଅନୁଗ୍ରହ ଏଗୁଡ଼ିକ ସବୁ ହବ। ଦେହିର ଯେଉଁ ସମୟରେ ଦେହର ସଂଯୋଗ ଅର୍ଥ ଦ୍ୱନ୍ଦ୍ୱ ସ୍ଥିତି ଆସିବ, ଆତ୍ମା ଯେଉଁ ସମୟରେ ସ୍ୱର ପ୍ରାପ୍ତ ହବ ମାୟା ପ୍ରଭୁଙ୍କ ମାୟା ଶକ୍ତିରେ ତାର ଏଇ ଅବସ୍ଥା ଆସିବ। ଆଉ ତୁମେ ଦେଖିଲ ତ ଚିତ୍ରକେତ କହିପାରନ୍ତି, ଏ ସତୀ କହିପାରନ୍ତି ଚିତ୍ରକେତ ବି ସ୍ୱର ପାଇଥିଲେ, ଚିତ୍ରକେତ ବି ଦେହ ସଂଯୋଗରେ ଆସିଥିଲେ ନା? ତାଙ୍କର ତ ସ୍ୱର ଅଛି ନା, ବିଦ୍ୟାଧର ଶରୀର, ତାଙ୍କର କାହିଁକି ମାନ ଅପମାନ ସ୍ଥିତି ଆସିଲା ନା? ନାରାୟଣଙ୍କ ନିଷ୍ଠତ୍ୱ, ଏ ଶରୀର ଭିତରେ ନାରାୟଣ ନିଷ୍ଠତ୍ୱ, ଭଗବାନଙ୍କ ପ୍ରତି ନାରାୟଣଙ୍କ ପ୍ରତି ଯଦି ନିଷ୍ଠତ୍ୱ ନ ରହିଲା, କୃଷ୍ଣ ନିଷ୍ଠା ନ ରହିଲା, ଯେଉଁ ସମୟରେ ଏଟା କମିଲା ସ୍ୱରଧର୍ମଟା ପ୍ରକାଶ ପାଇଲା। ଆମର କେତେ ଅବଗୁଣ ଅଛି, ଯେମିତି ସେ କହୁଛନ୍ତି ବହୁତ ସୁନ୍ଦର, ତାଙ୍କର କବୀର ନୁହେଁ କ'ଣ ତାଙ୍କର ନାମ, ସୁରଦାସ କହୁଛନ୍ତି ପ୍ରଭୁ ମୋ ସମ କହୁନ କୋଟି ଲକ୍ଷ ଲକ୍ଷ, ସେ ଭଜନ ତାଙ୍କର ଭଜନରେ ସୁରସାଗର ତାଙ୍କ ଭଜନରେ ରଚନା କରିଛନ୍ତି, ପ୍ରଭୁ ମୋ ଭଳି କୁଟିଳ ଖଳକାମୀ ଲୋକ କିଏ ଅଛି? ଭଗବାନ ପଚାରିବାରେ ତୁ କୁଟିଳ ଖଳକାମୀ ବୋଲି କାହିଁ କହୁଛୁ ନା? ଯୋଉ ତେନ ତନ ଦେହ ଯିଏ ମୋତେ ସ୍ୱର ଦେଇଛନ୍ତି ମୁଁ ତାଙ୍କୁ ଭଜନ କରୁନି, ମମ ସମ କହୁନ ନିମକ ହାରାମ, ମୋ ଭଳିଆ ନିମକ ହାରାମୀ ସଂସାରରେ କିଏ ଅଛନ୍ତି? ସେ ନିଜେ କହୁଛନ୍, ଆଉ ସ୍ୱର ମୋତେ ମିଳିଛି ପ୍ରଭୁ, କିନ୍ତୁ ମୋର ଏଇ ଖଳ କୁଟିଳ କାମ ଭାବନାଟା କାହିଁକି ଆସୁଛି ନା? ଯେତେ ଆମର ଶରୀର ନାରାୟଣଙ୍କ ନିଷ୍ଠତ୍ୱ କମିବ, ଯେତେ ଅବଗୁଣ ଆମର ଖରାପ ଗୁଣ ଗୁଡ଼ାକ ପ୍ରକାଶ ପାଉଛି, ତାକୁ ବୁଝିବାକୁ ପଡ଼ିବ ଆମର ସେତେ ଭକ୍ତି ଭଗବତୀ ନିଷ୍ଠତ୍ୱ ନାହିଁ, ହରିଭଜନ ସେତେ କମ୍ ଅଛି, ସେତେ ଭଗବତ ନିଷ୍ଠତ୍ୱ ଯେତିକି ଆମର ନ ରହିବ ସେତିକି ପରିମାଣ ସ୍ୱରଧର୍ମଟା ବଢ଼ିବ, ବାସ୍ ଭକ୍ତ ନିଜକୁ ନିଜେ ଚିହ୍ନିବ। ଏଥିପାଇଁ କାହାକୁ ପଚାରିବା ଦରକାର ନାହିଁ, ବା ହଜାର ଲୋକ ଆମକୁ ପ୍ରଶଂସା କରିଦେଲେ ତୁମେ ବହୁତ ବଡ଼ ଭକ୍ତ ହେଇଗଲ, ସେଥିରେ ମନ ଭାସିଯିବାର ନାହିଁ। ଆମର ଯେଉଁ ଅବଗୁଣ ଗୁଡ଼ିକ ଆସୁଛି, ଖରାପ ଗୁଣ ଗୁଡ଼ିକ ଆମେ ଜାଣିପାରୁଛେ, ଆଉ ଆମର ନାରାୟଣଙ୍କ ନିଷ୍ଠତ୍ୱ ବି ଆମେ ଜାଣିପାରୁଛେ, ଆମର ମତିଟା କେତେ ଭଗବାନଙ୍କ ଚରଣରେ ରହିଛି ଆଉ ଆମର କ'ଣ ଖରାପ ଗୁଣ ଅଛି, ଏ ଦୁଇଟା ଜିନିଷକୁ ଆମେ ଜାଣିଛେ, ଆମେ ନିଜେ ନିଜେ ବିଚାର କରିବା ଦରକାର। ଆଉ ନାରାୟଣ ନିଷ୍ଠତ୍ୱ ଅଭାବରେ ଦେହିନାମ ଦେହ ସଂଯୋଗା ଦ୍ୱନ୍ଦ୍ୱାନ ଈଶ୍ୱର ଲୀଳୟା, ଈଶ୍ୱରଙ୍କର ମାୟା, ଦେହ ସଂଯୋଗ ହେଲା ମାତ୍ରେ ହିଁ ଦ୍ୱନ୍ଦ୍ୱ ଆସିକି ପହଞ୍ଚିବ, କ'ଣ ଦ୍ୱନ୍ଦ୍ୱ ନା? ସୁଖ ଦୁଃଖ ମୃତ୍ୟୁ ଜନ୍ମ ସାପ ଅନୁଗ୍ରହ ଏ ବଚ। ତା ପରବର୍ତ୍ତୀ ଶ୍ଳୋକକୁ କହୁଛନ୍ତି, କାରଣ ଆମକୁ ଶୀଘ୍ର ଶୀଘ୍ର ଯିବାକୁ ପଡ଼ିବ, ବହୁତ ଆହୁରି ଚାରି ପାଞ୍ଚଟି ଅଧ୍ୟାୟ ଅଛନ୍ତି, ବୃତ୍ରାସୁରଙ୍କର ଚରିତ୍ର ଆରମ୍ଭ ହେବେ। ତସ୍ମାତ୍ ମାଇକମ୍ ଅବାସ୍ତମ ବସ୍ତୁ ସୁଖା ସୁଖା ଦୁଃଖାଧିକମ୍ ଅସ୍ଥିର अस्थिरत्वात् वस्तु इव जानीयता मिथ्या हो। ये चित्रकेतु हे सती, चित्रकेतु को देखले तो ये संसार तुम्हारा अभिशाप गोटे अवास्तव वस्तु बोली ज्ञान कर नहीं पड़ेगा। ये छोट कथा ना, तुमको असुर जनि को जी आम अभिशाप दे हसी ग्रहण कर कहीं किसी भाविल गोटे अवास्तव कथा, यहाँ गोटे अवास्तव वस्तु कौन क्षति हो असुर जनि गले सुख दुख को अवास्तव वस्तु ग्रहण कर ना छोट जिनिस ना मन भितर आम टिके मान सम्मान सुख दुख आंस को आम जानूचे संसार किसी ना सी आज खराब कथ कही मैं शत्रु कल भल हो जाचे तुम ये भूल पार समस्त जानते छुटिया कथ देह संजम बुझीपारे जोटा अवास्तव जिनिस देखने चित्र के तुम आगे कमी फुत्कार तुम अभिशाप को सी उड़ी चलीगला किसी ग्रहण कला। बुद्धदेव को जन गाली दे था साधक पाखर था बुद्धदेव को बहुत गाली दे था सी बुद्धदेव तो भिक्षा करी चलती बहुत गाली दूसरे सेवक रही पचारे गुरुदेव इत्ते आपण को नीच कथा निंदा कथा कौन आपड़ कि हसुचान कहले निंदा प्रशंसा दुईटा देले कौन निंदा प्रशंसा हो जाए कि हमको निंदा करदे आम छोट हो कि हमको प्रशंसा करदे आम बड़ हो छोट बड़ मन हुए मन ग्रहण करने कहार निंदा को ग्रहण करदे मुझे छोट हो गई आ कह प्रशंसा ग्रहण करदे मुझे बड़ हो। बुद्धदेव कहे सी मत निंदा कर ग्रहण करनी सी गाड़ी दूसरी मुझे ग्रहण करनी मुझे ग्रहण कले मोर किसी प्रतिक्रिया आसो तुम्हें ग्रहण कर नौ मुझे ग्रहण करूँ यहाँ अवास्तव जिनिस ये संसार निंदा कौन प्रशंसा कौन यहाँ अवास्तव वस्तु। शिवजी को जिते प्रकार कथा कहले भी गोटे बहुत सुंदर श्लोक नीतिशास्त्र अच्छी आमर भरतुरी नीति शतक रचना कर व्यक्ति को केवल कहीदे खराब लोक बोली कहीदे किए कौन कर ब्रह्माजी भी आसे कार स्वभाव को चेंज करें सी एमती कथा लिखिं संसार कथ कौन मिल अवास्तव जिनिस अंबुज भी वन विहार विलासमेव हंस्य हंती नितराम कुपित विधाता यदि विधाता क्रोध करी हंस को आज ठारू एमती काम कर हंस को केवे पद्म वन भितर को छाड़े क्या हंस आनंद पाए क्यों पद्म वन भितर तो ठीक अच्छे ब्रह्माजी आज कौन करेंगे ना बर्ष पा की सुखेदे पद्म वन को मारिदे हंस को पद्म वन ठार दूर करदे कि नतु अश्य दुग्ध जल भेद विधु प्रसिद्धम विदग्ध कीर्ति अपहर्त मशो को समर्थ कि हंसर जो विदग्ध कीर्ति अच्छी दुग्ध को आ जल को अलग कर ब्रह्माटा को करें हाँ ब्रह्मा एतिक ताकत अच्छी सीता कमल वन रु अलग करदे पारे कि हंसर जो विदग्ध कीर्ति अच्छी जल आउ क्षीर को अलग कर शक्ति ब्रह्मा नहीं पारे से भाई संसार रही प्रशंसा निंदार आमर कौन अच्छे अभिवेक गोटे अभिवेक जिनिस शिवजी बुझुं जहा जहा चित्र के तु तो कही माँ कसुर्ग नर्क ए बाबा कसुख दुख ए बाबा से पुणी रिपीट कर सब अवास्तव अस्थिरत्व बुझौं अभिके अभिवेक कृतम पुंस यर्थवेद आत्मनि गुण दोष विकल्पश्च सज्जवित कृत। बहुत बड़ा सुंदर उदाहरण दूसरी देख सती तुम्हें जो अभिशाप दे असुरजनी को जीवाई अभिशाप दे सारापर तुम जो दुख बोली मन कर बड़ा बोली तुम ज्ञान करुच अभिवेक ये केवल चित्रकेतु उपदेश सती उपदेश नुहे आम उपदेश युड़ स्वप्न संसार जेकोसी वस्तु सुख दुख युड़ स्वप्न आप स्वप्नटा अलग लोक कहते नहीं कि आज्ञा स्वप्न रेटा देखी संसार पूर्ण संसार स्वप्न आम शोटा को स्वप्न बोली भावचे बर्तमान जो चलवा बुलवा घर या टा रोजगार करवा चाकरी करवा स्वप्न कि ना ये स्वप्न ना यहाँ भी स्वप्न ଏଇ ବ୍ୟବସ୍ଥା ଏଇଟା କାହିଁକି ଅବାସ୍ତବ, ଯେଭଳି ଆମର କାର୍ଯ୍ୟଠାରୁ ଆମେ ସେ କାର୍ଯ୍ୟଟା ନ କରିକି ଶୋଇଗଲା ପରେ ସ୍ୱପ୍ନଟାକୁ କେବଳ କାର୍ଯ୍ୟ କରୁନେ ତା ଫଳ ପାଉନେ ବୋଲି ଆମେ ଅବାସ୍ତବ ବୋଲି ଜ୍ଞାନ କରୁ, ତାକୁ ସ୍ୱପ୍ନ ବୋଲି କହୁଛି। ବର୍ତ୍ତମାନ ସଂସାର ଯେଉଁ ଡ୍ୟୁଟି କରୁଛି ୟାର ଫଳ ବି କ'ଣ ଅଛି ଯେ? ଏଇଟା କାହିଁକି ସ୍ୱପ୍ନ ନ ହବ? ୟାର ଫଳ କ'ଣ ଅଛି? କେଉଁ ବାସ୍ତବ ଫଳ ଆମକୁ ମିଳିବ କୁହନ୍ତୁ? ହରିଭଜନ ଛଡ଼ା ଏଇଟା ବି ସ୍ୱପ୍ନ, ଇଏ ଅବାସ୍ତବ, ଇଏ ମାଇକ ବୁଝାଉଛନ୍ତି, ଇଏ ଅବିବେକ ଅସ୍ଥିରତ୍ଵ। ଅବିବେକ କୃତମ ପୁଂସ ହି ଅର୍ଥ ଭେଦ ଇବା ଆତ୍ମା, ଇଏ ପୁଂସ ସ୍ୱପ୍ନ ଆତ୍ମାରେ ଅର୍ଥ ଭେଦ। ସ୍ୱପ୍ନରେ ବିଶ୍ୱନାଥ ଚକ ଠାକୁର ତାଙ୍କ ଟୀକାରେ ବହୁତ ସୁନ୍ଦର କଥା ଲେଖୁଛନ୍ତି, ସ୍ୱପ୍ନ ଗୋଟେ ବ୍ୟକ୍ତି ସ୍ୱପ୍ନରେ ଶୋଇଛି ତାର ଅର୍ଥ ଭେଦ ହେଉଛି। ଅର୍ଥ ଭେଦ କ'ଣ ବୁଝିପାରୁଛନ୍ତି? କ୍ଷୀର ଭୋଜନ ପୁତ୍ର ମରଣ ହେବ, ଯା କ୍ଷୀର ଭୋଜନ ପୁତ୍ର ମରଣ ହେବ, ସ୍ୱପ୍ନରେ ତାର ଅର୍ଥ ଭେଦ ହେଉଛି। ଶୋଇକି ସେ ଦେଖୁଛି କ୍ଷୀର ପିଲା ବା ଜୁସ୍ ପିଲା, ତାର ଖୁସି ହେଉଛି ନା ନାହିଁ? ସ୍ୱପ୍ନରେ ପୁଣି ପୁତ୍ର ମରଣ ହେଇଗଲା, ପୁଅ ମରିଗଲା। ଆରେ ସ୍ୱପ୍ନରେ କ୍ଷୀର ପାନ କରିବା ଆଉ ପୁଅ ମରିବା ଭିତରେ କ'ଣ ଡିଫରେନ୍ସ ଅଛି? ଦୁଇଟା ତ ଅବାସ୍ତବ ବସ୍ତୁ, ସ୍ୱପ୍ନ ତ ହିଁ ସ୍ୱପ୍ନ ନା। କ୍ଷୀର ପାନ କଲେ କି ସେଇଟା ଅବାସ୍ତବ, ପୁଅ ମରିଗଲେ କି କ୍ଷୀର ପାନ କରିକି ଆନନ୍ଦର ନୃତ୍ୟ କଲେ ବି ଅବାସ୍ତବ, ପୁତ୍ର ମରିଯାଇକି ହାହାକାର କଲେ ବି ଅବାସ୍ତବ, ଏଇଟା ଅବାସ୍ତବ ବସ୍ତୁ। ହଁ ଶୋଇବାଟା ସିନା ଅବାସ୍ତବ, ବଞ୍ଚିକି କ୍ଷୀର ପିଇଲେ ଆଜିକାଲି ଆଉ ଯେଉଁ ବେହିଆ ଲୋକ ଗୁଡ଼ା ଅଛନ୍ତି ସେ କହିଲେ ସେ ଭାଗବତଟା ଶୋଇବା କଥା କୁହାଯାଏ ନା, ବଞ୍ଚିକି କ୍ଷୀର ପିଇଲେ ତ ଆନନ୍ଦ ଲାଗୁଛି। ନାଇଁ 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 ନାଇଁ, ଅବିବେକ କୃତ ପୁଂସ, ଇଏ ଆମ ଭଳି ଅବିବେକ ହୀନ ଲୋକମାନଙ୍କ ପାଇଁ ବି ଉପଦେଶ, ସଂସାରର ଯେତେ ଭକ୍ତ ପାଇଁ ଏଇଟା ସୁନ୍ଦର ଉପଦେଶ। ଜାଗରେ ଅପି ଗୁଣଦୋଷ ବିକଳ୍ପ ସୁଖ ଦୁଃଖ ଆଦି ଭେଦକୃତ, ଜାଗରଣରେ ମଧ୍ୟ କେବଳ ସ୍ୱପ୍ନରେ ନାହିଁ, ଏ ଜାଗରଣରେ ସଂସାରରେ ଯେଉଁ କର୍ମ କରୁଛେ ସୁଖ ଦୁଃଖ ନିନ୍ଦା ପ୍ରଶଂସା ଏଗୁଡ଼ିକ ମଧ୍ୟ ସ୍ୱପ୍ନ। ତତ୍ର ଦୃଷ୍ଟାନ୍ତ କ'ଣ ସ୍ୱପ୍ନ ଦେଖିଲ ତୁମେ, ଆଖି ଆଗରେ ଦେଖିପାରିବ ନା? ତୁମର ଅଭିଶାପକୁ ସ୍ୱପ୍ନ ଭଳି ଉଡ଼େଇ ଦେଇ ଚାଲିଗଲେ ଚିତ୍ର କେତୁ ଗ୍ରହଣ କରିବ? ଆଉ ମୁଁ କ'ଣ ପ୍ରମାଣ ଦେବି? ମୁଁ କେବଳ ପ୍ରମାଣକୁ ଥୋଇକି କଥା କହୁଛି, ଶିବଜୀ କହୁଛନ୍ତି, ଆଉ ସାକ୍ଷୀ କିଏ ରହିଛନ୍ତି? କାଳେ ପ୍ରମାଣଟାକୁ ତୁମେ ଉଡ଼େଇ ଦେବ ସତୀ, ସାକ୍ଷୀ ରହିଲେ ସଭାସଦ ମାନେ ଏନୋଷ୍ଠିକ ବ୍ରହ୍ମଚାରୀ ମାନେ, ଏମାନେ ସାକ୍ଷୀ ଦିଅନ୍ତୁ ଦେଖ ଜଗତ ସ୍ୱପ୍ନ କି ନାହିଁ। ବାସ୍ତବରେ ପ୍ରମାଣ କରିଦେଇଗଲେ ଚିତ୍ର କେତୁ ତୁମର ଅଭିଶାପକୁ ସେ ଆନନ୍ଦରେ ଗ୍ରହଣ କରିଦେଇକି ଚାଲିଗଲେ। କ'ଣ ତାଙ୍କର ହେଇଗଲା ଅବିବେକ? ସେ ଜାଣିଲେ ଆ ସତୀ ମାଙ୍କର ଅବିବେକ ହେଇଛି, ମୋର ଆତ୍ମଧର୍ମରେ କ'ଣ ବାଧା ସୃଷ୍ଟି ହବ ନା? ତତ୍ର ଦୃଷ୍ଟାନ୍ତ ସ୍ରଜୀବ ପୁଷ୍ପମାଳା, ଗୋଟେ ଉଦାହରଣ ଦେଉଛନ୍ତି, କେହି ଯଦି ଫୁଲମାଳାଟାକୁ ସର୍ପ ବୋଲି ଜ୍ଞାନ କରେ, ଫୁଲମାଳାଟା କ'ଣ ସର୍ପ କି? କିନ୍ତୁ ଗୁଣଟାର ଦୋଷ ବୁଦ୍ଧି ହେଇଗଲା, ଆଉ ପୁଣି ଦୋଷଟାରେ କ'ଣ ବୁଦ୍ଧି ହେଇଯିବ? କିଏ ଫୁଲମାଳା ବୋଲି କହିବ? ସଂସାରରେ ଏଗୁଡ଼ିକ ଚାଲିଛି, ଆମର ସ୍ୱପ୍ନ, ସ୍ୱପ୍ନରେ ଯାହା ଦେଖୁଛେ ସେଇଟା ଅବାସ୍ତବ, ଆଉ ବର୍ତ୍ତମାନ ବି ଦେଖୁଛେ ଫ୍ୟାନ ଏ ଘର ଏ ସ୍ତ୍ରୀ ପୁତ୍ର କଲେ ଏଗୁଡ଼ା କି ଅବାସ୍ତବ? ଏଗୁଡ଼ା ଆତ୍ମକର୍ମରେ କିଛି ଲାଗିବନି, କାରଣ ୟା ପାଇଁ ହିଁ ସୁଖ ଦୁଃଖ ଭୋଗୁଛେ, ୟା ପାଇଁ ହିଁ କର୍ମ କରୁଛେ। ଆଉ ଇଏ କାହିଁକି ହେଇଛି ନା? ଦେହ ସଂଯୋଗ ଈଶ୍ୱର ଲୀଳା। ଆଉ ଏଇ ଶ୍ଳୋକର ଟୀକାରେ ସୁଖଦେବ ତାଙ୍କ ସିଦ୍ଧାନ୍ତ ପ୍ରଦୀପରେ କହିଛନ୍ତି, ମାୟାଟା କ'ଣ କି, ଅବିବେକଟା କ'ଣ କି, ବହୁତ ସୁନ୍ଦର କଥା କହିଛନ୍ତି, ଏଇଟା ହେଉଛି ମାୟା। ଅବିବେକୃତ ଇତି ଅହମ୍ ସମର୍ଥୟମ୍ ଗୁଣମାନ ସୁଖିତ୍ୱା। ଆରେ ଅବିବେକଟା କ'ଣ? ମୁଁ ହେଉଛି ସମର୍ଥ ଲୋକ, ଦେଖୁନା ମୁଁ କେତେ ପରିଶ୍ରମ କରି ଟଙ୍କା ରୋଜଗାର କରିପାରୁଛି, ଆଉ ମୁଁ ଏମିତି ସମାଜରେ ପ୍ରତିଷ୍ଠିତ ହେଇଛି, ଆଉ ମୁଁ ସମର୍ଥ ଲୋକ, ମୁଁ ଗୁଣିବାନ ଲୋକ, ସେଥିପାଇଁ ମୁଁ ସୁଖୀ। ଏଇଟା ମନର ବିଚାର, ଏ ପାଗଳା ମନର ବିଚାର, ଏଇଟା ଗୋଟେ ସ୍ୱପ୍ନ, ଏଇଟା ବି ଅବିବେକ ସ୍ୱପ୍ନ। ମୁଁ ସୁଖୀ କାହିଁକି ସୁଖୀ ନା? ମୁଁ ସାମର୍ଥ୍ୟବାନ ଆଉ ମୁଁ ଗୁଣବାନ, ଅସୌ ଅସାମର୍ଥ୍ୟ ଦୋଷବାନ ଦୁଃଖିତ। ସେ ଲୋକଟା କାହିଁକି ଦୁଃଖୀ? ଏଇଟା ଅଳସୁଆଟା ଖଟୁନି, କିଛି କରୁନି, କାମ କରୁନି, ତାର ବୁଦ୍ଧି ନାହିଁ। ସମର୍ଥବାନ ଲୋକ ଅସମର୍ଥବାନ ଲୋକ ଦେଖିକି ଏଇଟା କହୁଛି, ଏଇଟା ମାୟା, ଇଏ ଅବିବେକ। ଆଉ ଇତି ଗୁଣ ଦୋଷ ଭେଦ, ଏଇଟା ଦୋଷ ଗୁଣ ଭେଦ ଚାଲିଛି। ମୁଁ ସମର୍ଥ ଲୋକ ମୁଁ ସୁଖୀ, ସେ ଅସମର୍ଥ ଲୋକ ସେ ଦୁଃଖୀ, ଏସବୁ ଗୁଣ ଦୋଷର ବିଭେଦ। କିଭଳି ନା ସଜରିମାଳା, ଏ ଫୁଲମାଳାଟାକୁ କିଏ ସାପ ବୋଲି ଭାବିବ, କିମ୍ବା ସାପଟାକୁ ଫୁଲମାଳ ବୋଲି ଭାବୁଛି? ଗୁଣର ଦୋଷ ଦୋଷରେ ଗୁଣ, ଏ ସଂସାର ଚାଲିଛି। ଏଇଟା ସର୍ବସୁଲଭ ଭଗବତ ଅନବବୋଧ କୃତ, ଭଗବାନଙ୍କର ଭଗବତ ଅନୁଗ୍ରହଟାକୁ ନ ବୁଝିପାରିକି ଜୀବର ସବୁ ଏଇ ମାୟାଟା ଆସିକି ପହଞ୍ଚି। ମାୟାଟା କ'ଣ ପହଞ୍ଚି? ଏଇଠି କହୁଛନ୍ତି ଈଶ୍ୱର ହମ୍ ଅହମ୍ ଭୋଗୀ ସିଦ୍ଧ ଅହମ୍ ବଳବାନ ସୁଖୀ। ଇଏ ମାୟା, ଇଏ ଅବିବେକ, ମୁଁ ବଳବାନ, ମୁଁ ଈଶ୍ୱର, ମୁଁ ସୁଖୀ। ଆଢ୍ୟଗାନ ଅଭିଜାତ ଅସ୍ମି କୋବା ଅନ୍ୟ ଅସ୍ତି ଶ୍ଳୋକ ଅଛନ୍ତି, ମହୁଡ଼ି କିଏ ଅଛି, ମହୁଡ଼ି ସୁଖୀ କିଏ ଅଛି, ମାୟା ଇତି ଶାସ୍ତ୍ରଗୁପ୍ତ ଇତ୍ୟାଦି, ମାୟା ଇତି ଶାସ୍ତ୍ରଗୁପ୍ତ ଇତ୍ୟାଦି, ମାୟା କ'ଣ ଗୀତାରେ ଭଗବାନ କହିଛନ୍ତି, ଏଇଟା ହଉଛି ମାୟା, ସମସ୍ତଙ୍କ ମନରେ ଏଇଟା ଅଛି, ମୁଁ ସୁଖୀ, ମୁଁ ଏହା, ମୁଁ ଅନ୍ୟମାନଙ୍କ ଠାରୁ ଭଲରେ ଅଛି, ମୁଁ ଏଇଟା ଅଛି, ଏସବୁ ଅଭିବେକ, ସୁଖ ଦୁଃଖ ଏଠି କିଛି ନା, ଏଇଟା ଈଶ୍ୱରଙ୍କର ଲୀଳା। ଆଉ ତୁମେ ଦେଖିଲେ ତ ଏଇ ଜିନିଷକୁ, ନହେଲେ ଚିତ୍ରକେତୁ କେମିତି ତୁମର ଅଭିଶାପକୁ ସହି କରି ନେଇଗଲେ। ଅତଃ ସ୍ୱୟଂପାଦ ଲେଖୁଛନ୍ତି ଏ ଶ୍ଳୋକରୁ ଏ ଶ୍ଳୋକକୁ ଲିଙ୍କ ଦେଉଛନ୍ତି, ଅତ ଭଗବତାନାମ ନିଃସ୍ପୃହତମ ଉଚିତମ ହେବ ଇତ୍ୟା, ଯିଏ ଭଗବାନଙ୍କର ଭକ୍ତ ହେବେ, ଭାଗବତ ଭଗବତାନାମ ଭାଗବତାନାମ ନିଃସ୍ପୃହତମ ଉଚିତମ ହେବା, ଭଗବାନଙ୍କର ଶୁଦ୍ଧ ଭକ୍ତ ଏଭଳି ନିଃସ୍ପୃହ ହେବା ଉଚିତ। ପୁଣି ଉଦାହରଣ ଦେଉଛନ୍ତି ଚିତ୍ରକେତୁକୁ, ଦେଖିଲେ ତ ନିଜର କଥା ଆଜି ଏପର୍ଯ୍ୟନ୍ତ କହିନାହାନ୍ତି, କିନ୍ତୁ ଲାଷ୍ଟକୁ ନିଜର ସତୀ ଚିତ୍ରକେତୁ ଯେଭଳି ପ୍ରିୟ, ମୁଁ ବି ହରିଙ୍କର ସେଭଳି ପ୍ରିୟ ଆଜି ତୁମକୁ କହିଦେଉଛି। ସଭାସଦମାନଙ୍କ ଆଗରେ କହିଲେ, ମୁଁ ଯେ ଚିତ୍ରକେତୁ ଯେଭଳି ହରିଙ୍କର ପ୍ରିୟ ଦେଖିଲ, ମୁଁ ସେଭଳି ହରିଙ୍କର ପ୍ରିୟ। ଶିବଜୀ ଗୋଟିଏ ଜାଗାରେ ନିଜର ମହିମାଙ୍କୁ କହିଛନ୍ତି, ନିଜ ସ୍ତ୍ରୀ ପାଖରେ, କାହିଁକି ନା ବହୁ ସମୟରେ ତାଙ୍କୁ ଅସୁବିଧାରେ ପକାନ୍ତି ସତୀ, ବୁଝିପାରନ୍ତି, ଏସବୁ ଭକ୍ତର ମହିମା କହିସାରିକି ଶେଷକୁ କହିବେ, ମୁଁ ବି ଚିତ୍ରକେତୁଙ୍କ ଭଳି ହରିଙ୍କର ପ୍ରିୟ, ନା କାହିଁକି ନା ମୁଁ ସମଦର୍ଶୀ ମା, ଅମ୍ବିକେ ମୁଁ ସମଦର୍ଶୀ, ମୁଁ ନିଃସ୍ପୃହ, ଚିତ୍ରକେତୁର ଯେଉଁ ଯେଉଁ ଗୁଣ ମୁଁ କହିଗଲି, ମୋ ନିକଟରେ ସେଇ ସେଇ ଗୁଣ ଅଛି, ମୁଁ ବି ପ୍ରିୟ ହରିଙ୍କର। ଆଉ ଭକ୍ତ ଏଭଳି ନିଃସ୍ପୃହତା ହିଁ କହିବା ଚିତ୍ରକେତୁଙ୍କ ପରି। ବାସୁଦେବେ ଭଗବତୀ ଭକ୍ତି ଉଦ୍ଭବତାମ ଋଣାମ ଜ୍ଞାନ ବୈରାଗ୍ୟ ବିରିୟାଣାମ ନହି କଶ୍ଚିତ୍ ବ୍ୟବାଶ୍ରିତ ସତୀ। ଆଉ ଜ୍ଞାନୀ ଆଉ ଭକ୍ତ ଭିତରେ ପାର୍ଥକ୍ୟକୁ ବୁଝେଇ ଦେଲେ ବର୍ତ୍ତମାନ, ବୁଝୁଛ କି ଏ ଜଗତର ସବୁ ବସ୍ତୁକୁ ଗୁଣ ଦୋଷ, ଗୁଣକୁ ଦୋଷ ଦେଖୁଛେ, ଦୋଷକୁ ଗୁଣ ଦେଖୁଛେ, ଅବାସ୍ତବ ବସ୍ତୁ ବୋଲି ଦେଖିବା, ସୁଖ ଦୁଃଖକୁ ଭୁଲିବାଟା ଗୋଟେ ଛୋଟ କଥା ନାହିଁ। ଜ୍ଞାନୀମାନେ ଶିଖ ଅବସ୍ଥାରେ ବି ଏଟାକୁ ପ୍ରାପ୍ତ ହୁଅନ୍ତି ନା, କିନ୍ତୁ ଭକ୍ତି ମହାରାଣୀଙ୍କ ଦୟାରୁ ଭକ୍ତ ଭକ୍ତାଭାସ ଅବସ୍ଥାରେ ବି ବୁଝିପାରିବ, ତାର ସ୍ୱାଭାବିକ ସଂସାର ବସ୍ତୁ ପ୍ରତି ବୈରାଗ୍ୟ ଆସିବ, ସେ ଏ ଦୁଃଖ ସୁଖ ଦୁଃଖର ଉର୍ଦ୍ଧ୍ୱକୁ ଚାଲିଯିବ। ସେଥିପାଇଁ ବାରମ୍ବାର ବାରମ୍ବାର ଭଗବାନ ଗୀତାରେ ଅର୍ଜୁନଙ୍କୁ ବାରମ୍ବାର ଏ ଜିନିଷ ଉପରେ କ'ଣ କହୁଛନ୍ତି, ଷ୍ଟ୍ରେସ୍ ଦେଉଛନ୍ତି, ମାନ ଅପମାନ ୟ ସୁଖ ଦୁଃଖ ୟ ସବୁବେଳେ କହୁଛନ୍ତି, ଏ ଦ୍ୱନ୍ଦ୍ୱର ଉର୍ଦ୍ଧ୍ୱକୁ ତୁମେ ଯାଅ, ବାରମ୍ବାର ଏ କଥା କହୁଛନ୍ତି। ବାସୁଦେବ ଭଗବତୀ ଭକ୍ତି ଉଦ୍ଭବତାମ ଋଣାମ, ସୁଖଦେବ ସିଦ୍ଧାନ୍ତ ପ୍ରଦୀପରେ ଲେଖିଲେ, ଉକ୍ତ ପ୍ରକାରେଣ ଭଗବାନ ଏବ ସୁଖାଦିପ୍ରଦ, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସଂସାର ଗୋଟିଏ ସୁଖ ମୋତେ ମିଳିବ, ଭଗବାନଙ୍କ ଭକ୍ତି ଭଗବାନ କେବଳ ସୁଖ ଦେଇପାରିବେ। ଅତ ଭଗବତୀ ଭକ୍ତି ଉଦ୍ଭବତାମ କଶ୍ଚିତ ଭଗବତ ଇତର ବ୍ୟପାଶ୍ରୟ ସୁଖ ଦୁଃଖାଦି ପ୍ରାପ୍ତେ ସୁଖାଦି ନିରାକୃତ ବିଶିଷ୍ଟ ବୁଦ୍ଧ୍ୟା ଆଶ୍ରୟ ନାସ୍ତି। ଭଗବାନ ଏକମାତ୍ର ସୁଖ ଦେଇପାରିବେ, ଭଗବାନଙ୍କ ବ୍ୟତୀତ ବ୍ୟପାଶ୍ରୟ ନହି କଶ୍ଚିତ୍ ବ୍ୟପାଶ୍ରୟ ବିଶିଷ୍ଟ ବୁଦ୍ଧ୍ୟା, କୌଣସି ବସ୍ତୁକୁ ସଂସାରରେ ବିଶିଷ୍ଟ ବୁଦ୍ଧି କରନ୍ତି। ଟିକାରେ କମ୍ କଥା ଲେଖେ ଚକ୍ରତିପାତ ଜଡ଼ ଭରତଙ୍କ କଥାରେ ରଚନା କରିବେ, ଭରତ ମହାରାଜଙ୍କ ଜୀବନରେ ଆଜି କାହିଁକି ଏତେ ବଡ଼ ବନ୍ଧନ ଆସିଗଲା, କାହିଁକି ଭଗବତ ଭକ୍ତି ବ୍ୟତୀତ ସଂସାରରେ ଯେତେ ଗୁଣକୁ ବି ଆପଣ ବିଶିଷ୍ଟ ବୁଦ୍ଧି କରିଦେବେ ଆପଣ ବନ୍ଧନ ପଡ଼ିଛି। ଦେଖିଲେ ନା ଦୟାଟାକୁ କେତେ ପ୍ରାଧାନ୍ୟ ଦେଇଦେଲେ, ଦୟା ଭଗବତ ଭକ୍ତି ବିଶିଷ୍ଟ ଦୟା, ସବୁ ଭଗବତ ଭକ୍ତି ଲାଗିବ, ଖାଲି ଦୟା ହବ ନା, ଏଇ ଗୁଣଗୁଡ଼ିକ ଦୁର୍ଗୁଣ ହେଇଯିବ, ଯିବାର ବନ୍ଧନର କାରଣ ହେଇଯିବ। ପ୍ରମାଣ ଦେଖିଲେ ତ ପ୍ରମାଣ ହେଲେ ଭରତ ମହାରାଜ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଟୀକା ରଚନା କରିଛନ୍ତି, ଦୟାଟା ଆଜି କ'ଣ କାର୍ଯ୍ୟରେ ଲାଗିଲା, ତାଙ୍କ ସ୍ୱତନ୍ତ୍ର ଦୟା ହେଇଗଲା, ହରିଭକ୍ତି ଭଗବାନ ସୁଖଟାକୁ ଭୁଲିଗଲେ, ସେ ଦୟାଟା ଆଜି ତାଙ୍କ ବନ୍ଧନର କାରଣ ହେଲା, ମୃଗ ଶରୀରକୁ ଚାଲିଗଲେ। ବିଶିଷ୍ଟ ବୁଦ୍ଧି ସଂସାରକୁ ସବୁବେଳେ ଦୋଷ ବୁଦ୍ଧିରେ ଦେଖିବେ, ଗୁଣ ବୁଦ୍ଧିରେ ଯେତେବେଳେ ଦେଖିଲେ ସେତେବେଳେ ବନ୍ଧନ ଆରମ୍ଭ, ବାସ୍ ସବୁବେଳେ ଦୋଷ ବୁଦ୍ଧି ସଂସାର, ସବୁ ବସ୍ତୁରେ ଦୋଷ ବୁଦ୍ଧି, ସବୁ ବସ୍ତୁରେ ଦୋଷ ବୁଦ୍ଧି ଅର୍ଥ ନିନ୍ଦା ନୁହେଁ, ଆମେ ଆମର ଦୋଷ ବୁଦ୍ଧି ଅଛି କିନ୍ତୁ ଆମେ ଦୋଷ ବୁଦ୍ଧିରେ ଗ୍ରହଣ କରିପାରୁନେ କିନ୍ତୁ ନିନ୍ଦାରେ ଗ୍ରହଣ କରୁଛେ, ଏଇଟା ଆମ ଭଜନରେ ବାଧା କରୁଛେ। ଆମକୁ ସ୍ତ୍ରୀକୁ ନିନ୍ଦା କରି ସ୍ତ୍ରୀକୁ ଦୋଷ ବୁଦ୍ଧିରେ ଦେଖିବା ଦରକାର, ପୁରୁଷ ସ୍ତ୍ରୀକୁ ଦୋଷ ବୁଦ୍ଧିରେ ଦେଖିବା ଦରକାର, ସ୍ତ୍ରୀ ପୁରୁଷକୁ ଦୋଷ ବୁଦ୍ଧିରେ ଦେଖିବା ଦରକାର, କିନ୍ତୁ ସ୍ତ୍ରୀ ପୁରୁଷକୁ ନିନ୍ଦା କରୁଛି, ପୁରୁଷ ସ୍ତ୍ରୀକୁ ନିନ୍ଦା କରୁଛି, ଏଇଟା ନିନ୍ଦା ଶବ୍ଦରେ ଚାଲ ଲାଗୁଛି, କିନ୍ତୁ ଦୋଷ ବୁଦ୍ଧିରେ ଦେଖୁନି। ଦୋଷ ବୁଦ୍ଧିଟା କ'ଣ ନା, ଇଏ ମୋର ହରିଭଜନରେ ବ୍ୟାଘାତ, ଇଏ ମୋର ହରିଭଜନରେ ବ୍ୟାଘାତ ସୃଷ୍ଟି କରୁଛି, ଆକୁ ଗୁଣ ବୁଦ୍ଧି କରିଦେଲେ ମୁଁ ବନ୍ଧନ ପଡ଼ିଯିବି, ଏଇଟା ଦୋଷ ଦିଅନ୍ତି ବିଷଟାକୁ, ଦୋଷ ବୁଦ୍ଧିଆରେ ଏଇଟା ବିଷଟା ତାକୁ ଅଲଗା ରଖିଦିଅ, ଏ କାମରେ ଲାଗିବ। କ'ଣ କାମରେ ଲାଗିବ? ନାଇଁ ଗଛ ଗଛଲତାରେ ପକା ହେବ, ବିଷରେ କାମ ଅଛି ନା। କିନ୍ତୁ ଆମର ନିନ୍ଦା ବୁଦ୍ଧି ଆସିଯାଉଛି, ଏଇଟା ବନ୍ଧନର କାରଣ ହେଇଯାଉଛି। ଏଇଠି ସେ କଥା କହିଲେ, ସଂସାରରେ ଯେଉଁମାନେ ବାସୁଦେବ ଭଗବତୀରେ ଉଦ୍ଭହତାମୃଣାମ ଚିତ୍ରକେତୁଙ୍କ ଭଳି, ସେ ଜ୍ଞାନ ବୈରାଗ୍ୟ ବୀର୍ଯ୍ୟାଣାମ ନହିଁ କଶ୍ଚିତ ବେପାଶ୍ରୟ, ସେ ସଂସାରରେ ଜ୍ଞାନ ବୈରାଗ୍ୟରେ ବୀର୍ଯ୍ୟାଣାମ ପ୍ରଭାବାନାମ ଜ୍ଞାନାନାମ ବୈରାଗ୍ୟଣାମ ବୀର୍ଯ୍ୟାଣାମ ପ୍ରଭାବାନାମ ନହିଁ କଶ୍ଚିତ ବେପାଶ୍ରୟ। ସଂସାରରେ କୌଣସି ବସ୍ତୁକୁ ବିଶିଷ୍ଟ ବୁଦ୍ଧି କରନ୍ତି ନା, ତାହେଲେ ସେମାନେ କ'ଣ ଖୋଜନ୍ତି? ବିଶ୍ୱନାଥ ଚତୁର୍ଥଙ୍କ ଟୀକାରେ ଲେଖିଲେ, ଇହ ସଂସାରେ କଶ୍ଚିତ ଅପି ଅର୍ଥ ବିଶେଷସ୍ୟ ଅପକର୍ଷଦି ଆଶ୍ରୟ ନାସ୍ତି, ଭକ୍ତି ଅନୁସନ୍ଧାନ ଏବ ମାୟିକ ବସ୍ତୁନାମ ଉତ୍କର୍ଷ ଅପକର୍ଷ ତୁ ଅନୁସନ୍ଧାନ ନୈବ ଜାୟତେ ଇତି ଭକ୍ତାନାମ ଅବଧାରେ। ଏ ସଂସାରରେ ସବୁ ମାୟିକ ବସ୍ତୁ, ହରିଭକ୍ତି ବିନା କୌଣସି ବସ୍ତୁର ଅପକର୍ଷ ଆଉ ଉପକର୍ଷକୁ ବିଚାର। ଏଇ ଜିନିଷଟା ଠିକ୍, ଏଇଟା ଭଲ ଜିନିଷଟା ତ ହେଇଛି, ଏଇଟା ତ ଖରାପ ଜିନିଷଟା ନାଇଁ। ନାଇଁ ସଂସାରରେ ଆଉ ଜଣେ ଆଚାର୍ଯ୍ୟ ତ ବହୁତ ବଡ଼ ଟିକେ ଆଜ୍ଞା ଉପରେ ରଚନା କରନ୍ତି, ବୀର ରାଘବ ଆଚାର୍ଯ୍ୟ କୃଷ୍ଣଙ୍କର ଉକ୍ତିକି ଦେଇଛନ୍ତି, କିମ୍ ଅଭଦ୍ରମ କିମ୍ ଭଦ୍ରମ, ଆମର ଚୈତନ୍ୟ ଚରିତାମତରେ ନାହିଁ, ଏଇ ଭାଲ ଏଇ ମନ୍ଦ ସବ ହଏ ମନୋଧର୍ମ, ଏଇଟାକୁ ସେ ଯୋଡ଼ିଛନ୍ତି ଏଠି। ଏ କୃଷ୍ଣଙ୍କର ଉକ୍ତି, ଏଠି ଭଲ କ'ଣ ମନ୍ଦ କ'ଣ? ଯିଏ ବ୍ୟପାଶ୍ରୟ ଜ୍ଞାନ ବିଜ୍ଞାନ ହରିଭକ୍ତିରେ ଯିଏ ବ୍ୟପାଶ୍ରୟ ହେଇଯିବ ଚିତ୍ରକେତୁଙ୍କ ଭଳି, ସେ ସବୁବେଳେ କେବଳ ହରିଭକ୍ତି କେଉଁଠି ଖୋଜିବ? ଆରେ ଆଜି ସ୍ତ୍ରୀଙ୍କ ସହିତ ହରିଗୁଣ ଗାନ କରୁଥିଲେ ଶୁଣିବା, କାଲି ବୃତ୍ର ଶରୀରରେ ହସ୍ତ କଟି ଯାଇଥିବ, ଇନ୍ଦ୍ର ବଜ୍ରରେ, ଆରେ ପ୍ରଥମ ଥର ତ ଇନ୍ଦ୍ରଙ୍କର ବଜ୍ରକୁ ସବୁ ଅସ୍ତ୍ରକୁ ଇନ୍ଦ୍ର କ'ଣ ଭାବିବେ କି? ସବୁ ଅସୁରମାନେ ଭାବିବେ, ଆରେ ଇଏ ଏକାକି ଆମେ ହେଉଛେ ସମସ୍ତେ ଦେବତାମାନେ ଚିନ୍ତା କରିବେ, ସବୁ ଅସ୍ତ୍ରକୁ ଏକା ସାଙ୍ଗରେ ଛାଡ଼ିବା, ଗୋଟେ ଅସ୍ତ୍ର ତ ଯାହା ହେଲେ କାମ କରିବ। କିନ୍ତୁ ବୃତାସୁର ସବୁ ଅସ୍ତ୍ରକୁ, ଇନ୍ଦ୍ରର ବଜ୍ର ସହିତ ସବୁ ଅସ୍ତ୍ରକୁ ନେଇଗଲେ, ସବୁ ମିଳିଯାଏ। ଇନ୍ଦ୍ର ଆୟୁଧାନମ ବଜ୍ରହନ, ଏମିତି ଅଛନ୍ତି ନା ଗୀତାରେ, ମୁଁ ହେଉଛି ଆୟୁଧ ଭିତରେ ବଜ୍ର, ଡାଇଜେଷ୍ଟ କରିଦେଲେ ଏଇ ଚିତ୍ରକେତୁ। ଏତେ ବଡ଼ ଭଗବାନ ଭଗବତ ଶକ୍ତି ଥିବା ଆୟୁଧକୁ ସେ ହଜମ କରିଦେଲେ, ସବୁ ଚାଲିଗଲା। ଇନ୍ଦ୍ର ଚାକା ଧରିକି ରହିଲେ, ଆଉ ବଜ୍ର ଧରିକି ଆସିକି ପହଞ୍ଚିଗଲେ, ଅସ୍ଥି ଦଧିଚ ମୁନିଙ୍କର ଅସ୍ଥିରେ ନିର୍ମିତ ହେଇଛି ବଜ୍ର, ବୃତ୍ର ଆଗରେ ତ ଆସିକି ପହଞ୍ଚିଗଲେ, ବୃତ୍ର ହାତ କଟିଯାଇଛି, ଠିଆ ହେଇଛନ୍ତି ଧାରାଧାର ହେଇକି ରକ୍ତରୁ, ନଦୀ ନଦୀରେ ଜଳ ବୋହିଲା ଭଳି ରକ୍ତ ତାଙ୍କ ଶରୀରରୁ ବହୁଛି, ଆଉ ଉଦ୍ଗାର କରି କହୁଛନ୍ତି, ଏ ମୋର କି ଆଶ୍ରୟ ଅଛି କୁହ ଇନ୍ଦ୍ର, ଆରେ ତୋ ପାଖରେ କେତେ ସବୁଠୁ ବଡ଼ ହେଉଛି ତୋ ପାଖରେ ଭଗବତ ଆଶ୍ରୟ, ଭଗବାନ ତୋତେ ସପୋର୍ଟ ନେଇକି ଦଧିଚମୁନିଙ୍କ ନିକଟକୁ ପଠେଇଛନ୍ତି, ମୋର ସପୋର୍ଟରେ କେହି ଅଛନ୍ତି? ହଁ ଏଇ ଚିତ୍ର କେତୁ କ'ଣ ତାଙ୍କର କ୍ଷତି ହେଇଗଲା ମୋତେ କୁହନ୍ତୁ। ଯିଏ ନାରୀମାନଙ୍କ ସାଙ୍ଗରେ ଗୁଣ କୀର୍ତ୍ତନ କରୁଥିଲେ, ସତୀଙ୍କର ଅଭିଶାପ ପରେ ଆଜି ଯୁଦ୍ଧ କ୍ଷେତ୍ରରେ ହସ୍ତ କଟିଯାଇଛି, ଦେବତାମାନେ ଅପେକ୍ଷା କରି ରହିଛନ୍ତି, ଇନ୍ଦ୍ରଙ୍କ ହାତରୁ ବଜ୍ର ଖସି ପଡ଼ୁଛି ତାଙ୍କର ହରିଭକ୍ତି ଦେଖିକି, କିନ୍ତୁ ପୁଣି ବି ଇନ୍ଦ୍ର କହୁଛନ୍ତି, ଇନ୍ଦ୍ର ତୁମେ ମାରିଦିଅ, ତୁମେ ଯଦି ନ ମାରିବ ମୁଁ ତୁମକୁ ଦୁଃଖ ଦେବି, ଦେଖ ତୁମେ ମୋତେ ନ ମାରିଲା ପର୍ଯ୍ୟନ୍ତ ମୁଁ ତୁମକୁ କଷ୍ଟ ଦେବି, ମୋତେ ଶୀଘ୍ର ମାର। ଇନ୍ଦ୍ର କହୁଛନ୍ତି, ଆରେ ମୋ ବଜ୍ର କାମ କରିବ ବୋଲି କ'ଣ ଗ୍ୟାରେଣ୍ଟି ଅଛି? କହିଲେ ହା, ତୁମେ ହରିଭକ୍ତ ନା, ତୁମେ ଇନ୍ଦ୍ର ପଦବୀରେ ରହିବା ପାଇଁ ଯୋଗ୍ୟ ନୁହେଁ, ତୁମେ ହରିଙ୍କୁ ବିଶ୍ୱାସ କରୁନ, ମୁଁ ଅସୁର ହେଇକି ହରିଙ୍କୁ ବିଶ୍ୱାସ କରୁଛି, ବିଜୟ ତୁମର ହବ, କାହିଁକି ତୁମ ପକ୍ଷରେ ହରି ଅଛନ୍ତି, ତୁମ ପକ୍ଷରେ ଋଷିଙ୍କର ଆଶୀର୍ବାଦ ଅଛି। ଆରେ ମୁଁ ତ ଅସୁର ନା, ଇନ୍ଦ୍ରଙ୍କର ହସ୍ତରୁ ବଜ୍ର ଶୀତଳ ହେଇ ଖସି ପଡ଼ୁଛି, କ'ଣ କ୍ଷତି ହେଲା ତାଙ୍କର ହରିଭକ୍ତିରେ? କାରଣ ସେ ସଂସାରର କୌଣସି ବସ୍ତୁକୁ ବିଶିଷ୍ଟ ବୁଦ୍ଧି କରିନାହାନ୍ତି, ହରିଭକ୍ତିଙ୍କୁ ବିଶିଷ୍ଟ, ହରିଭକ୍ତିକୁ ହିଁ ବିଶିଷ୍ଟ ବୁଦ୍ଧି କରିଛନ୍ତି, ସେଥିପାଇଁ ଅସୁର ସ୍ୱରରେ ଗଲାପରେ ବି ପ୍ରଭୁଙ୍କର ଭକ୍ତିକୁ ମହତ୍ କରିଛନ୍ତି। ବହୁତ ସୁନ୍ଦର ଉଦ୍ଗାର, ଇନ୍ଦ୍ର ତ ମାରୁନଥିଲେ, ଋଷିମାନେ କହିଲେ, ଏ ମାର ଇନ୍ଦ୍ର, ଆମେ ଅସୁରତ ଯଜ୍ଞ କରିକି ତୁମକୁ ମୁକ୍ତ କରିଦେବୁ, କିନ୍ତୁ ବୃତ୍ରାସୁରଙ୍କୁ ମାରିସାରିଲା ପରେ ଇନ୍ଦ୍ର ସାଙ୍ଗରେ କି କଥା ବି କହିଲେନି, ଚାଲିଗଲେ ସମସ୍ତେ, କି କଥା ବି ବୋଧେ କହିଲେନି, ସମସ୍ତେ ସ୍ୱାର୍ଥ ପାଇଁ ଇନ୍ଦ୍ରଙ୍କୁ କାର୍ଯ୍ୟରେ ଲଗାଇଦେଲେ। ଇନ୍ଦ୍ର ବହୁତ ବଡ଼ ଭଗବାନଙ୍କର ବିଭୂତି, ଭକ୍ତ ବୃତଙ୍କର ଭକ୍ତି ଉଦ୍ଗାର, ଯାହା ବୀଜ ରୂପରେ ଚିତ୍ରକେତୁଙ୍କ ହୃଦୟରେ ରୋପଣ କରିଥିଲେ ନାରଦମୁନିଆ ମନ୍ଦିରା, ତା ପ୍ରସ୍ଫୁଟିତ ହେଲା ଅସୁର ଶରୀରରେ। ଏ ମହତର କୃପା, ଏ ବୀଜ କେହି ମାରିପାରିବେ, ଅସୁର ଶରୀରରେ ପ୍ରସ୍ଫୁଟିତ ହେଲା, ତାର ସୁଗନ୍ଧକୁ ଇନ୍ଦ୍ର ଆଜି ବାରି ପାରୁଛନ୍ତି, କିନ୍ତୁ କ'ଣ କରିବେ, ଜଗତ ବଡ଼ ସ୍ୱାର୍ଥୀ, ଦେବତା ମାନେ ବାରମ୍ବାର ଇନ୍ଦ୍ରକୁ ପ୍ରଶ୍ନା ପ୍ରଶାନ୍ତ ଦେଉଛନ୍ତି, ଇନ୍ଦ୍ର ବଜ୍ର ଚଲା। ଇନ୍ଦ୍ର କହୁଛି ନାହିଁ ନାହିଁ, ଏଭଳି ହରିଭକ୍ତକୁ ମୁଁ ମାରିବି, ଏଭଳି ହରିଭକ୍ତକୁ ମାରିବିନି। ଏ ଶୁଣିବେ ସେସବୁ ଉଦ୍ଗାର ଆସିବ, ବହୁତ ସୁନ୍ଦର ଉଦ୍ଗାର। ଏଠି କହିବାର ତ ଯେତେବେଳେ ଚିତ୍ରକେତୁ ନାରୀମାନଙ୍କ ସହିତ ଥିବାବେଳେ ନାରୀକୁ ବିଶିଷ୍ଟ ବୁଦ୍ଧି କରିନାହାନ୍ତି, ରେମେ ଗା ପାୟନ ହରିବିଶ୍ୱରମ, ସେ ହରିଗୁଣଙ୍କୁ ହରିଙ୍କର ନାମକୁ ବିଶିଷ୍ଟ ବୁଦ୍ଧି କରିଥିଲେ। ଆଜି ସତୀ ଅଭିଶାପ ଦେଇଦେଲା ପରେ ବି ଅଭିଶାପକୁ ବିଶିଷ୍ଟ ବୁଦ୍ଧି କି ଇନ୍ୟୁନ ବୁଦ୍ଧି କରିନାହାନ୍ତି, ହରିଙ୍କ ଇଚ୍ଛାକୁ ଆଜି ବିଶିଷ୍ଟ ବୁଦ୍ଧି କରିଛନ୍ତି। ସେଥିପାଇଁ ଆଜି ଅସୁର ସ୍ୱରରୁ ଗଲା ପରେ ବି ସେଇ ବ୍ରହ୍ମଭକ୍ତିର ଉଦ୍ଗାର ପୁଣି ତାଙ୍କ ଅନ୍ତର ଭିତରେ ଆସିବ। ବିଶିଷ୍ଟ ବୁଦ୍ଧି ହରିଭକ୍ତି ପ୍ରଭୁଙ୍କର ନାମ କରିବା ଦରକାର, ସଂସାରର କୌଣସି ବସ୍ତୁକୁ ବିଶିଷ୍ଟ ବୁଦ୍ଧି କରିବା ଉଚିତ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସଂସାରରେ କୌଣସି ବସ୍ତୁକୁ ଉପକର୍ଷ ଅପକର୍ଷ କରିବ ନା, ସତୀ ବୁଝିଲ ତ? ଅଶ୍ୟ ପରବର୍ତ୍ତୀ ଶ୍ଳୋକରେ ସ୍ୱୟଂପାଦ ଲିଙ୍କ ଦେଉଛନ୍ତି, ଅଶ୍ୟ ଚ ହରିଦାସତ୍ୱେନ ତତ୍ ସ୍ୱଭାବତ୍ୱାତ୍ ମୟବ ଚିତ୍ରମ ଇତି ଭକ୍ତମ ହରେ ମହାତ୍ମ୍ୟମ ଆହ ଦ୍ୱାଭ୍ୟାମ। ଦେଖ ହରିଭକ୍ତଙ୍କର ଯେ ଦାସ, କିନ୍ତୁ ୟା ପୂର୍ବ ଶ୍ଳୋକ ଥିଲା ଭୃତ୍ୟ ଭୃତ୍ୟାନ, ସେ ଶ୍ଳୋକ ତ ଅଛନ୍ତି। ଗୁରୁଦେବ ବାରବାର ବି କୁହନ୍ତି, ଆମ ବ୍ୟାସ ପୂଜାରୀ କି ଜଣେ ଭକ୍ତ ରଚନା କରନ୍ତି, ସେ ଶ୍ଳୋକଟି ମୁଁ ଖୋଜୁଥିଲା ତ ସମୟ ନାହିଁ, କଥା ଚାଲିଛି। ହରିଙ୍କୁ ଯିଏ ଭଜନ କରୁଛି, ଯିଏ ହରିଙ୍କୁ ସେବା କରୁଛି, ତାର ହରିଙ୍କୁ ପ୍ରାପ୍ତ ହେବ କି ନାହିଁ, ତାର ଭକ୍ତିରେ ସିଦ୍ଧି ପାଇବ କି ନାହିଁ, କିନ୍ତୁ ସଂଶୟ ଅଛି। ନିଃସଂଶୟ କିଏ ଯେ ଭୃତ୍ୟ ପରିଚାର, ହରିଙ୍କର ଭକ୍ତଙ୍କର ଭକ୍ତ ତାର ସିଦ୍ଧି ନିଶ୍ଚିତ ହବ। ଭୃତ୍ୟ ଭୃତ୍ୟାନ, ଏଇ ଗୋଟିଏ ପଏଣ୍ଟକୁ ଯଦି ଭାଗବତ ସିଦ୍ଧାନ୍ତରେ କାଟି ଦିଆଯାଏ, ସମ୍ପୂର୍ଣ୍ଣ ଭାଗବତର ସିଦ୍ଧାନ୍ତ ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ ବିପରୀତ ହେଇଯିବ। ଏହାର ଉପରେ ସବୁ ମହିମା ରହିଛି, ଭାଗବତର ମହିମା, ପ୍ରହ୍ଲାଦଙ୍କର ଚରିତ, ଧ୍ରୁବଙ୍କର ଚରିତ, ଅମ୍ବରୀଶଙ୍କର ଚରିତ, ଯେତେ ଚରିତ ଆପଣଙ୍କର ଅଛି ସବୁ ଏଇ ଗୋଟିଏ ସିଦ୍ଧାନ୍ତ ଉପରେ ରହିଛି, ଭୃତ୍ୟଙ୍କର ଭୃତ୍ୟ ମୁଁ ହେବି। ଆଉ ମହାପ୍ରଭୁଙ୍କର ଶେଷ ଉଦ୍ଗାର, ଦାସ 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 ଦାସାନୁ ଦାସ ଅହମ୍, ଗୋପୀ ଭର୍ତ୍ତୁ କମଳୟୋ ପାଦ ଗୋପୀ ଭର୍ତ୍ତୁ ପଦ କମଳୟୋ ଦାସ ଦାସାନୁ ଦାସ ଅହମ୍। କିଏ କହୁଛନ୍ତି? ସେଇ କୃଷ୍ଣ କହୁଛନ୍ତି ଭକ୍ତ ଭାବରେ। କେମିତି କଟିଯିବ? ସ୍ୱତନ୍ତ୍ର ଦାସ ହେବାର ଅଧିକାର ଆମର ନାହିଁ, ସ୍ୱତନ୍ତ୍ର ପ୍ରଭୁଙ୍କର ସେବା କରିବାର ଆମର ଅଧିକାର। ହରିଦାସତ୍ୱେନ ତତ୍ ସ୍ୱଭାବତ୍ୱତ୍ ନୟବ ଚିତ୍ରମ, ହେ ସତୀ ହରିଙ୍କର ଯିଏ ଦାସ ତାଙ୍କର ଏଭଳି ସ୍ୱଭାବ ଯେ ତୁମେ ବିଚିତ୍ର ବୋଲି ଭାବୁଛ କି? କିଛି ବିଚିତ୍ରତା ନାହିଁ। ଏଇଟା କହିକି ହରିଙ୍କର ମହିମାଙ୍କୁ କହୁଛନ୍ତି, ଦେଖ ଭଗବାନଙ୍କର ମହିମାକୁ ମୁଁ ବି ଜାଣିନି। ଶିବଜୀ କହୁଛନ୍ତି, ଆମେମାନେ କେହି ଜାଣିନୁ, କେହି ଜାଣିନୁ, ନା ଦେଉଛନ୍ତି। ତାପରେ ଦୁଇଟି ଶ୍ଳୋକ ପରେ ପୁଣି କଥାକୁ ବୁଲେଇକି ପୁଣି ସତୀଙ୍କ ଆଡ଼କୁ ଯିବେ। ନାହଂ ବିରଞ୍ଚ ନ କୁମାର ନାରଦ ନ ବ୍ରହ୍ମପୁତ୍ରା ମୁନୟ ସୁରେଶ ବିଦାମଜସ୍ୟ ହିତମ ଅଂଶକ ଅଂଶକା ନ ତତ୍ ସ୍ୱରୂପମ ପୃଥକୈ ସମାନିନ। ହେ ସତୀ, ଇହିତମ ଅଭିପ୍ରାୟମ ଲୀଳା ବା ନ ବିଦାମ ଯତ ପୃଥକ୍ ଇ ସମାନିନ। ଆମେ ତାଙ୍କର ଦାସ ବୋଲି ଭାବୁଛୁ, କିନ୍ତୁ ଆମ ଅନ୍ତର ଭିତରେ ଯେଉଁ ଭାବନାଟା ଅଛି ନା, ଆମକୁ ପୃଥକ୍ ଇ ସମାନିନ, ଆମେ ହେଉଛୁ ପୃଥକ୍, ଆମର ଈଶ୍ୱରତ୍ୱ ଭାବନା ରହିଯାଉଛି, ଆମେ ଭଗବାନଙ୍କର ସ୍ୱରୂପକୁ ଜାଣୁ। ଲୀଳା ବୈଚିତ୍ର୍ୟ ଜ୍ଞାନ, ଆମକୁ ଆମେ ଭଗବାନଙ୍କର ଲୀଳା ବୈଚିତ୍ର ପ୍ରତି ଆମର ଜ୍ଞାନ ନାହିଁ। ଭଗବାନ କ'ଣ କରିବା ପାଇଁ ଚାହୁଁଛନ୍ତି? ତାଙ୍କର ସ୍ୱରୂପକୁ ଜାଣୁ, ଆଉ ତାଙ୍କର ଲୀଳା ଲୀଳା ପ୍ରତି ଆମର ଜ୍ଞାନ ନାହିଁ। କାହିଁକି ଚିତ୍ରକେତୁଙ୍କୁ ଏଭଳି ଅସୁରଜନକୁ ପଠେଇବେ? କାହିଁକି ତୁମେ ଅଭିଶାପ ଦେଲ? ଏ ଲୀଳା ପ୍ରତି ଆମର ଜ୍ଞାନ ନାହିଁ, ସ୍ୱରୂପଟାକୁ ଜାଣୁ। କିନ୍ତୁ ଯେଉଁମାନେ ଅଂଶର ଅଂଶ, ସେମାନେ ଦୁଇଟା ଜିନିଷ ଜାଣନ୍ତି। ଏଠି କହୁଛନ୍ତି ଇନ୍ଦ୍ର ବରଣାଦୟ, ଏମାନେ କ'ଣ ଜାଣିବେ? ଅଲଗା ଦେବତାମାନେ କ'ଣ ଜାଣିବେ ଆମକୁ ଛାଡ଼ିକି? ଅଂଶର ଅଂଶମାନେ କ'ଣ ଜାଣିବେ? ଏମାନେ ଲୀଳାକୁ ଜାଣନ୍ତି ନା ଭଗବାନଙ୍କ ସ୍ୱରୂପକୁ ଜାଣନ୍ତି? ଭଗବାନ କାହିଁକି ଲୀଳା କରିଛନ୍ତି, ଭଗବାନଙ୍କ ସ୍ୱରୂପ କ'ଣ ଏମାନେ କିଛି ଜାଣନ୍ତି ନା? କିନ୍ତୁ ଆମେ ତ ଏ ଗୋଟିଏ ଜିନିଷକୁ ଜାଣୁ। ଏତିକି କହିଲା ପରେ ତାପରେ ପୁଣି ପରବର୍ତ୍ତୀ ଶ୍ଳୋକରେ ଯେ ହରି ସମସ୍ତଙ୍କର ପ୍ରିୟ ବୋଲି, ସର୍ବଭୂତାନାମ ହରିଏବ ହି ପ୍ରିୟ, ଏଠି କହିକି ସତୀଙ୍କୁ ସାନ୍ତ୍ୱନା ଦେଲେ, ସତୀ ତୁମେ ଅପରାଧୀ ବୋଲି ଭାବନି, ଚିତ୍ରକେତୁ ଯେଭଳି ହରିଙ୍କର ପ୍ରିୟ ତୁମେ ମଧ୍ୟ ସେଇଭଳି ପ୍ରିୟ, ତୁମେ ନୁହେଁ ସବୁ ଜୀବ ସେଇଭଳି ପ୍ରିୟ। ଏଇଟା କହିସାରିଲା ପରେ ଠିକ ଅଛି ତୁମେ ଏବେ ଚିତ୍ରକେତୁଙ୍କର ଆଉ ମୋର ତତ୍ତ୍ୱକୁ ଶୁଣ, ଏତିକି କହିକି ପ୍ରବଚନକୁ ଶେଷ କରିବେ। ସତୀ ବର୍ତ୍ତମାନ ଅପମାନିତ ହୋଇକି କ'ଣ କରିବେ ଆପଣ ଶୁଣିବେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏବଂ ପ୍ରଭୁପାଦଜୀ ମହାରାଜ ବି ତାଙ୍କ ଭାବାର୍ଥ ରଚନା କରିଛନ୍ତି। କିନ୍ତୁ ଅଶ୍ୟ ଚିତ୍ରକେତୁ ମମ ତତ୍ତ୍ୱମ ଶୃଣବନ୍ତମ ଇତିହାସ। ତୁମେ ତ ଚିତ୍ରକେତୁ ଅଭିଶାପ ଦେଲ, ଚିତ୍ରକେତୁ ସହି ପାରି ପଳେଇଲେ, ସଭାସଦମାନେ ସାକ୍ଷୀ ରହିଲେ, ବର୍ତ୍ତମାନ ମୋ ତତ୍ତ୍ୱ ଆଉ ଚିତ୍ରକେତୁଙ୍କର ତତ୍ତ୍ୱ ତୁମେ ଶୁଣ। ଏଠି ଭକ୍ତ ତତ୍ତ୍ୱକୁ କହୁଛନ୍ତି। तस्य तस्य चाया महाभाग चित्रकेतु प्रियनुग सर्वत्र समदृक्षन्त सम सम सर्वत्र समदृक्षन्त ह्ययम् एव अच्युत प्रिय। हे सती अहं च अच्युत प्रिय। एठी कहिले चित्रकेतु जेभणि प्रिय मु मध्य हरिंकर से बळि प्रिय ना, प्रियतार कारण कोन? एठी कहुछन्ति महाभाग କେହି ହୀନଭାଗ ସମ୍ପର୍ଣ୍ଣ ଗୁଣମାନେ ହରିଙ୍କର ଭକ୍ତ ହେଇପାରିବେ ନା। ମହାଭାଗ ମହାତ୍ମା ମହାତ୍ମାନୈବୀ ପ୍ରକୃତି ଆଶ୍ରିତ। ତାପରେ ଭଜନ୍ତି ଅନନ୍ୟ ମନସା ଜ୍ଞାତା ଭୂତା ଦ୍ୟବ୍ୟମ। ଆଜ୍ଞା ଗୀତା ପାମର ମୂଳ ଆପଣ ଭାଗବତ ସିଦ୍ଧାନ୍ତକୁ ଜାଣନ୍ତୁ, ଯେଉଁ ସିଦ୍ଧାନ୍ତକୁ ଜାଣନ୍ତୁ, କିନ୍ତୁ ସବୁ ସିଦ୍ଧାନ୍ତକୁ ଆଣି ଗୀତା ଉପରେ ଆପଣ ଯଦି ଥୋଇଦେବେ ଗୀତାର ମହିମା ବୁଝିପାରିବେ, ଗୀତକୁ ଆପଣ ଡାଇରେକ୍ଟ ପଢ଼ିକି ଗୀତାର ମହିମା ବୁଝିପାରିବେ। ଭାଗବତ ସିଦ୍ଧାନ୍ତ ଚତୁର୍ଥ ସିଦ୍ଧାନ୍ତ ଗୌଡ଼ ବୈଷ୍ଣବ ସିଦ୍ଧାନ୍ତ ବୁଝିସାରିଲା ପରେ ଆପଣ ବୁଝିବେ ଯେ ଗୀତାର ସିଦ୍ଧାନ୍ତ କେତେ ବଡ଼ ଜିନିଷ। ମହାଭାଗ କିଏ? ଆମର କାହିଁକି ଭଜନ ହଉନି? ଆମେ ମହାଭାଗ ସ୍ତରକୁ ଯାଇନେ, ମହାତ୍ମା ହେଇନି, ଆମେ ଦୁରାତ୍ମା ସ୍ଥିତିରେ ଅଛେ। ଅନନ୍ୟ ଭାବରେ କାହାର ଭଜନ ହବ ନା? ମହାତ୍ମା ନସ୍ତୁମାଂ ପାର୍ଥ ଦୈବୀ ପ୍ରକୃତି ଆଶ୍ରିତ, ତା କତିରେ ଦୈବୀ ପ୍ରକୃତି ରହିବ। ଭଜନ୍ତି ଅନନ୍ୟ ମନସା, ଅନନ୍ୟ ଶବ୍ଦ ଗୀତାରେ ଯେତେବେଳେ ଲାଗିଛି ମହାତ୍ମା ପାଖରେ ଅନନ୍ୟ, ଅନନ୍ୟ ଭଜନ କାହାର ହବ ନା? ଯିଏ ମହାତ୍ମା ହବ, ସମସ୍ତଙ୍କର ଅନନ୍ୟ ଭଜନ ହେଇପାରିବନି। କିଏ ମହାତ୍ମା ହବ? ଭଜନ୍ତି ଅନନ୍ୟ ମନସା ଜ୍ଞାତା ଭୂତାଦି ଅବ୍ୟୟ। ଏଇ ଭୂତ ପ୍ରକୃତି ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବ। ଏଇ ପ୍ରବଚନକୁ ଠିକ୍ ଜଷ୍ଟ ଏଇ ପ୍ରବଚନ ଦେଉଛନ୍ତି ସେଠି। ଏଠି କହିଲେ ମହାଭାଗ ଚିତ୍ରକେତୁ ପ୍ରିୟ ଅନୁଗ ସର୍ବତ୍ର ସମଦୃପ ଜ୍ଞାତା ଭୂତାଦି ଅବ୍ୟୟ। ସବୁଆଡ଼େ ସମାନ ଦେଖିଲୁ ନା? ତୁମକୁ ନାରୀ ଭାବିକି ଘୃଣା କଲେ, ଘୃଣା କଲେ, ଆରେ ଏ ନାରୀ ଲୋକଟା ମୋତେ ଅଭିଶାପ ଦେଇଦେଲା, ଘୃଣା କଲେ, କିଛି ସମାନ। ଏ ମୁନି ଋଷିମାନଙ୍କୁ ସମ୍ମାନ ଦେଲେ, ତୁମକୁ ବି ସମ୍ମାନ ଦେଲେ, ତୁମର କଥାକୁ ବି ସମ୍ମାନ ଦେଲେ, ପ୍ରଣାମ କରିକି ଚାଲିଗଲେ। ଆଉ ମୁଁ ସେଇଭଳି ଅହଂସ ଅଚ୍ୟୁତ ପ୍ରିୟ, ମୁଁ ମଧ୍ୟ ସେଇଭଳି। ଆଉ ଶିବଜୀ ଯଦି ସମଦୃଶ ନ ହେଇଥାନ୍ତେ, ଗୋଟିଏ ବଦମାସ ଲୋକ ଆମେ ପାଖରେ କେହି ରଖୁନି, ଘରେ ପରିବାର ଭିତରେ ପୁଅ ବଦମାସ ହେଲେ ବାପା ତାକୁ ବାହାର କରିଦେଉଛି, କିନ୍ତୁ ସବୁ ବଦମାସିକି ପୋଷିକି ରଖିଛନ୍ତି ଶିବଜୀ। ସବୁ ଭୂତ ପ୍ରେତ ଉତ୍ପାତ କରୁଛନ୍ତି, ସବୁ ଭୂତ ପ୍ରେତ ଉତ୍ପାତ କରିକି ଯାହା ବଦମାସିଆ ଭିତରେ ପଡ଼େ ସବୁ, ଆହାର ଠିକ ନାହିଁ କି ଖାଇବା ପିଇବା ଠିକ ନାହିଁ, ଗୋଟେ ଆମେ ଶିଖିବା ରହିଲେ ଦେଖିବି ସେ କି ହାକୁଟି ମାରିକି ଗନ୍ଧ କରୁଛି ପାଖରେ, ସିଏ ସବୁ ଆମିଷ ମାଂସ ଖାଇକି ମଦ୍ୟପାନ କରିକି ପୁଣି ସବୁବେଳେ ନାଚୁଛନ୍ତି ଉନ୍ମତ ହେଇକି, କିନ୍ତୁ ତାଙ୍କ ପାଖରେ ରହିକି ଭଜନ କରିବା ଲୋକ ସମୁଦ୍ର ଯାହା ଦେଖୁଛନ୍ତି, ହଁ ସେ ଯାହା କରୁଛନ୍ତି କରନ୍ତୁ, କିଛି ବିକାର ନାହିଁ ଅନ୍ତର, ତାଙ୍କ ପାଖରେ ରହିକି ପୁଣି ନିରନ୍ତର ଭଜନ ଲାଗି ରହିଛନ୍ତି। ଏଇଠି ଚକ୍ରତା ତାଙ୍କ ପ୍ରିୟତ୍ୱ ହେତୁ ଲେଖୁଛନ୍ତି, ପ୍ରିୟତ୍ୱ ହେତୁ ସର୍ବତ୍ର ସମୁଦ୍ର ସମସ୍ତଙ୍କୁ ସମାନ ଦୃଷ୍ଟି ଦେଖିବେ, ସ୍ୱର୍ଗ ଅପବର୍ଗାଦର୍ଶିନ ଅତଏବ ଶାନ୍ତ। ଚିତ୍ର କିନ୍ତୁ କାହିଁକି ଶାନ୍ତ ହେଇ ଚାଲିଗଲେ, ମୁଁ ବି କାହିଁକି ଶାନ୍ତ ହେଇକି ବସିଛି, ତୁମେ ତୁମର ଦୁଇ ଜଣ ଭିତରେ ଗଣ୍ଡଗୋଳ ଲାଗିଲା, ମୁଁ ଲାଷ୍ଟକୁ କିଛି କହିଥାନ୍ତି, ତୁମେ ତ ସବୁ ସାରିଦେଲ, ମୋ ସ୍ୱାମୀ ଆଗରେ ସ୍ତ୍ରୀ କଥା କହିଲାଣି, ମୁଁ ଆଉ କ'ଣ କହିବି, ମୁଁ ତ କିଛି କହିଥାନ୍ତି, ଯାଇକି ଯେଉଁ ଓପିନିଅନ୍ ଦେଇଥାନ୍ତି, ମୁଁ ତ ଲାଷ୍ଟ ଏଇ କଥା ହିଁ କହୁଛି, ଚିତ୍ରକେତୁର କଥା କହୁଛି, ତୁମେ ତ ମୋ ଆଗରେ ଆଜିକାଲି ସାଧାରଣ ନାରୀମାନଙ୍କ ଭଳି ତୁମେ ଆଗେ କଥା କହିଦେଲ, ଏଠି କହିଗଲେ ଲାଷ୍ଟକୁ ତୁଲ୍ୟାର୍ଥଦର୍ଶୀ ସ୍ୱର୍ଗ ଅପବର୍ଗ ଠିକ ଅଛି, ଚିତ୍ରକେତୁ ଇଏ ଅଭିଶାପ ଦେଇଦେଲେ ଚିତ୍ରକେତୁର କିଛି କ୍ଷତି ହେବନି, ମୁଁ ଏଇଟା ଦେଖିପାରୁଛି, ମୁଁ ତୁଲ୍ୟାର୍ଥଦର୍ଶୀ, ଅତଏବ ଶାନ୍ତ, ଦେଖିଲ ଚିତ୍ରକେତୁ କିଭଳି ଶାନ୍ତ, ମୁଁ ବି ସେଭଳି ଶାନ୍ତ, ମୋର ଅନ୍ତରେ କିଛି କ୍ଷୋଭ ନାହିଁ। ସଚି ପଚାରିବେ, ତୁ ସତୀ ପଚାରୁଛନ୍ତି, ତୁମର କାହିଁକି କିଛି ଏଭଳି ଶାନ୍ତ ଅବସ୍ଥାରେ ରହିଛ, ତୁମର କ'ଣ ଯୋଗ୍ୟତା ନା? ଉଚ୍ଚ ନୀଚ ବୁଦ୍ଧି ରହିତ, ଶିବଜୀ କହୁଛନ୍ତି ଚିତ୍ରକେତୁ ଆଉ ମୋ ଯେତେ ଭକ୍ତ ତାଙ୍କର ଏଇ ଗୁଣ ଉଚ୍ଚ ନୀଚ ଏ ବୁଦ୍ଧି ନା, ଏଇଟା ଇଏ ଲୋକଟା ଖରାପ ଲୋକ, ଇଏ ଭଲ ଲୋକ, ଇଏ ଉଚ୍ଚ, ଇଏ ନୀଚ, ଏତାଦୃଶ ଗଣତତ୍ୱେନ ତତ୍ ବୃହତ୍ ଦୃଷ୍ଟାନ୍ତ ଦର୍ଶୟତି। ଏଇଟାକୁ ଦୃଷ୍ଟାନ୍ତ ଦ୍ୱାରା ଦେଖେଇଲେ କିଏ ଅଚ୍ୟୁତଙ୍କର ପ୍ରିୟ ହେଇପାରିବ ନା? ସମଦୃଗ ଶାନ୍ତସ ସଚ ଅଚ୍ୟୁତ ପ୍ରିୟ ଅତ ମମ ଅନାସକ୍ତ। ଆଚ୍ଛା ସତୀକି ସତୀ ବର୍ତ୍ତମାନ ଦୋଷ ଦେବେ ଶିବଜୀଙ୍କି, ତୁମେ ସିନା ମୋତେ କୋଳରେ ବସେଇକି ଆଲିଙ୍ଗନ କରିଥିଲ ବୋଲି ଚିତ୍ରକେତୁ ଅଭିଶାପ ଦେଲେ। ଏ ଚିତ୍ରକେତୁ ମୁଁ ଅଭିଶାପ ଦେଲି, ଚିତ୍ରକେତୁ କହିଲେ ଏତେ ଘଟଣା ହେଲା, ତୁମେ ଯଦି ମୋତେ କୋଳରେ ନ ବସିଥାନ୍ତ ପ୍ରଥମରୁ ମୋତେ ମନା କରିଥାନ୍ତ ତାହେଲେ ଏତେ ଘଟଣା ହେଇନଥାନ୍ତା, ଆଉ ଦୋଷ ତୁମର ନା ହଉ। କହିଲେ ସତୀ ତୁ ଏତେ ପ୍ରବଚନ ଭାବରେ ବୁଝିପାରୁନ, ମୁଁ ବା ସମଦର୍ଶୀ, ଆରେ ତୁମେ ମୋ କୋଳରେ ବସିଲେ ମୋର କିଛି କ୍ଷତି ନାହିଁ ନା କାହିଁକି? ଏଇଠି କହୁଛନ୍ତି ସମଦୃ ଶାନ୍ତ ଅଚ୍ୟୁତ ସେ ପ୍ରିୟ ଅତ ମମ ଅନାସକ୍ତ। ମୁଁ ତ ଅନାସକ୍ତ ଲୋକ, ଆରେ ସଦ୍ୟ ଭସ୍ମ ପାଣି ମୁଁ ମୁଣ୍ଡରେ ଲଗାଉଛି, କେତେ ନୂଆ ନୂଆ ମୁଣ୍ଡମାଳା ଡେଲି ଚେଞ୍ଜ କରୁଛି, ମୋର କିଛି ଆସକ୍ତି ଅଛି ନା? ମୁଁ ଇଏ ଶ୍ମଶାନର ଅସ୍ଥିକୁ ଆଣିକି ମୁଣ୍ଡରେ ଲଗାଉଛି, ଆଉ ମୋର ତୁମେ ମୋ କୋଳରେ ବସିଲେ ମୋର ତୁମ ପ୍ରତି ଆସକ୍ତି ଆସିବ ନା? କିଏ ମୋର ବସିଛି ବୋଲି ମୋର ଗୋଟେ ଜ୍ଞାନ ଅଛି ନା କ'ଣ? ମୋତେ ଶାନ୍ତ ଲୋକ ଲୌକିକ ଲଜ୍ଜାଦି ଅନାଦର ତ୍ୱାଚ, ମୋର ଲୌକିକ ଲଜ୍ଜା ବି ନାହିଁ। ଲଜ୍ଜା ଥିଲେ ତୁମେ ସ୍ତ୍ରୀ ଥାଉ ଥାଉ ମୋ ନଙ୍ଗଳା ହେଇକି ବୁଲନ୍ତି ନା? ଉଚ୍ଚ ନୀଚ ବୁଦ୍ଧି ମୋର କିଛି ଅଛି? କିଛି ନାହିଁ। ଆଉ ଲୌକିକ ଲଜ୍ଜାଦି ଅନାଦର ତ୍ୱାଚ ସ୍ୱଭାବୋ ଭବତ ତଦା ଆଲିଙ୍ଗନ ଅପି ନ ସଙ୍କୋଚ ହେତୁ ଥିବା ଭାବ। ସତୀ ପଚାରିବେ ଠିକ ଅଛି, ମୁଁ ତୁମ କୋଳରେ କୋଳ ବସିଲି ବସିଲି, ଆଲିଙ୍ଗନ ତ ମୁଁ ତୁମକୁ କରୁନଥିଲି, ତୁମେ ତ ଆଲିଙ୍ଗନ କରୁଥିଲି। କହିଲେ ମୋର ସ୍ଥାବର ଜଙ୍ଗମ ଲଜ୍ଜା ସଙ୍କୋଚ ଭାବ ତ କିଛି ନାହିଁ, ମୁଁ ତ ସବୁ ଈଶ୍ୱର ଭାବରେ ଦେଖୁଛି, ତେଣୁ ମୁଁ ଯାହା ଆଲିଙ୍ଗନ କରିଛି ଏଥିରେ କ୍ଷତି କ'ଣ ଅଛି? ମୋର ତ ଲଜ୍ଜା ସଙ୍କୋଚ କିଛି ନାହିଁ। ଏଠି କହୁଛନ୍ତି ଭବତା ତଦା ଆଲିଙ୍ଗନ ବା ବିନା ସଙ୍କୋଚ ହେତୁ, କାରଣ ଲୌକିକ ଲଜ୍ଜା ଯଦି ଅନାଦର ତ୍ୱାତ, ମୁଁ ତ ଲୌକିକ ଲଜ୍ଜାକୁ ତ୍ୟାଗ କରେ, ତ୍ୟାଗ କରିଦେଇଛି, ମୁଁ ତ ଏଗୁଡ଼ା ଆଦର କରେନି। ତୁମେ ବୁଝିଲ ତ ମୁଁ ଅଚ୍ୟୁତଙ୍କର ସେଇଭଳି ପ୍ରିୟ? ଆଉ ଚିତ୍ରକେତୁଙ୍କର ତତ୍ତ୍ୱକୁ ତୁମେ ଶୁଣି ବିସ୍ମୟ ହୁଅ ନା, ଏ ଭକ୍ତର ତତ୍ତ୍ୱ। ତସ୍ମାତ୍ ନ ବିସ୍ମୟ କାର୍ଯ୍ୟ ପୁରୁଷେଷୁ ମହାତ୍ମସୁ ମହାପୁରୁଷ ଭକ୍ତେଷୁ ଶାନ୍ତେଷୁ ସମଦର୍ଶିଷୁ। କେତେ ଶବ୍ଦ ଲଗୁଛନ୍ତି ଦେଖୁଛନ୍ତି, ମହାପୁରୁଷେଷୁ କିଏ ମହାପୁରୁଷ ହବ? ଯିଏ ଶାନ୍ତେଷୁ, ଯିଏ ଶାନ୍ତ କ୍ଷୋଭାଦି ରହିତ ଚିତ୍ତ। ଏ ଭକ୍ତଭାବ କ'ଣ ଛୋଟିଆ କଥା ବୋଲି ଭାବୁଛେ କି ଆମେ? ଠିକ ଅଛି, ଏ ତତ୍ତ୍ୱ ଶୁଣିଲେ କିଏ ଡରିବ? ଆଉ ଭକ୍ତ ନେବିନି, ମାଳି ତିଳକ ନେବିନି, ନାଇଁ 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 ନାଇଁ, ଏ ତ ଆମର ସବୁ ପୋଷଣ। ଏ ଯେଉଁ ଗୋଟେ ଖୁଲମ ଖୁଲା ମନକୁ ଆମେ ଯାହା କୁହନ୍ତି କୁକୁରକୁ ଚେନ୍ ଖୋଲିଦେଲା ପରେ ସେ ଯେମିତି ଭାବେ ମୁଁ ବର୍ତ୍ତମାନ ବିଶ୍ୱବ୍ରହ୍ମାଣ୍ଡକୁ ଜୟ କରିଦେବି, କୁକୁରକୁ ମାଲିକ ଚେନ୍ ପକେଇ ରଖିଥିବ, ଖାଇବା ପିଇବାକୁ ଦେଉଥିବ, ଯଦି ଖୋଲିଦେଲା ମାନେ ସେ ଆଉ କାହା ମାନିବନି, ଡିଆଁ ମାରିକି ଏକବାର ପାଞ୍ଚଟା ବୋଲିକି ଚାଲି ଆସିବ। ଆମେ ସେଇଭଳି ଭାବି ଦେଉଛୁ, ଆମେ ସଂସାର ବନ୍ଧନରୁ ପଳେଇ ଆସିଲେ ଆମେ ମାଳି ତିଳକ କଲେ ଆମେ ମାୟାକୁ ଜୟ କରିଦେବି। ମାନିବା ଦରକାର କୁକୁର ବେକରେ ଚେନ୍ ଲାଗିଛି ଆମେ ଆଜ୍ଞା, ଏ ରହସ୍ୟ ଛୋଟ ଜିନିଷ ନା, ନିଷ୍ପେଷିତ ଭାଗବତର ଜୀବନ, ନିଷ୍ପେଷିତ ଅବସ୍ଥା, ଆପଣ ଭାଗବତର ତତ୍ତ୍ୱ ଶୁଣିଲା ପରେ ଆପଣଙ୍କ ଜୀବନକୁ ଆପଣ ଧିକାର ଜ୍ଞାନ କରିବେ, ନ୍ୟୁନତା ଆସିବ, ଆଉ ଏତେ ପ୍ରଫୁଲ୍ଲତା ଆମେ ଯେ ମନକୁ ମନ ଖୁସି ହେଉଛେ, ଯାହା ବି କରିଦେଲେ ହଁ ଆ ହରିଭକ୍ତି କୃଷ୍ଣ ମିଳିଯିବେ, ଏ ଛୋଟ ଜିନିଷ ନା, କେତେ ସମୟର ଅଧିକାର ହେବାକୁ ପଡ଼ିବ, ସେଥିପାଇଁ ପ୍ରାର୍ଥନା କରିବାକୁ ପଡ଼ିବ, ହରିଗୁରୁ ଚରଣରେ ପ୍ରାର୍ଥନା କରିବାକୁ ପଡ଼ିବ, ଏତେ ଶାନ୍ତ ଏମିତି ଗୋଟିଏ କେୟାରଲେସ୍ ଲାଇଫ୍ ଲିଡିଂ କଲେ ହେବ? ଏ ଜିନିଷ ନା, ଏ କେତେ ସୁନ୍ଦର ଲଗାଉଛନ୍ତି। ତସ୍ମାତ୍ ନ ବିସ୍ମୟ କାର୍ଯ୍ୟ ପୁରୁଷେଷୁ ମହାତ୍ମେଷୁ, ତୁମେ ଯେଉଁ ମହାତ୍ମା ପୁରୁଷଙ୍କ ପ୍ରତି ବିସ୍ମୟ କରିବା ଉଚିତ ନାହିଁ, କାରଣ ସେମାନେ ମହାତ୍ମା, କେବଳ ମହାତ୍ମା ନୁହନ୍ତି, ମହାପୁରୁଷ ଭକ୍ତେଷୁ ଶାନ୍ତେଷୁ ସମଦର୍ଶିଷୁ, ସେମାନେ ଶାନ୍ତ, ସେମାନେ ସମଦର୍ଶୀ, ସେମାନେ ମହାପୁରୁଷ, ଏମାନଙ୍କ କାର୍ଯ୍ୟରେ ବିସ୍ମୟ କିଛି ହେବା ଉଚିତ ନୁହେଁ। ଏଠି ଗୋଟିଏ ବହୁତ ସୁନ୍ଦର ଶ୍ଲୋକ କହିଛନ୍ତି ଟିକାର ଚକ୍ରବର୍ତ୍ତୀ, ବହୁତ ଲେଖିଛନ୍ତି, ମୁଁ ତାକୁ ଟିକେ ପାଠ କରି ଆପଣ ଧୈର୍ଯ୍ୟ ଧରିବେ। ସତୀଙ୍କୁ କେମିତି ଦୋଷ ଦେଉଛନ୍ତି, ସତୀ ତୁମର ଦୋଷ କ'ଣ ହେଲା ଜାଣିଛ? ଆମ ଦୁଇଜଣଙ୍କ ଭିତରେ ତୁମେ ମଝିରେ ଟିକେ ପଶିଗଲ, ଚିତ୍ରକେତୁ ଯାହା କହୁଥିଲେ ମୁଁ ସବୁ ବୁଝିପାରୁଥିଲି, ଆଉ ମୁଁ ଯାହା କହୁଥିଲି ଚିତ୍ରକେତୁ ବୁଝିପାରୁଥିଲା, ମୁଁ ଯାହା କହିବା ପାଇଁ ଚାହୁଁଥିଲି କିନ୍ତୁ ତୁମେ ମଝିରେ ଗୋଟେ ବାଧା ସୃଷ୍ଟି କରିଦେଲ, କାରଣ ଆମେ ଦୁଇଜଣଙ୍କ ସଖ୍ୟ ରସ, ଆମେ କଡ଼ପାଦର ହେଲୁ ନା, ଆମ ଭିତରେ ଥଟା ପରିହାସ ଟିକେ ଚାଲିଥାନ୍ତା, କିନ୍ତୁ ମଝିରେ ଗୋଟେ କୋପ ସୃଷ୍ଟି କରି ଗୋଟେ ବେକାର କରିଦେଲେ ପେଣ୍ଡଲଟାକୁ ମର୍ଡର କରିଦେଲେ ଆହୁରି ସେ ବୋଧି ଡାଇରେକ୍ଟ ଏଇ କଥା କହୁଛନ୍ତି ତୁମେ ଆମ ସଭାକୁ ବେକାର କରିଦେବ କିନ୍ତୁ ଆମ ଆମ ଭିତରେ ଗୋଟେ ହସ୍ତ ହାସ୍ୟ ଗୋଷ୍ଠୀ ହେଇଥାନ୍ତା ତୁମେ କେତେ ଗୋଟେ ଭୁଲ କରିଦେଲେ ଜାଣିଲ ଏଠି କହୁଛନ୍ତି ଚିତ୍ରକେତୁ ଯେତେବେଳେ ମୋତେ ଅଭିଶାପ ଦେଲେ ଚିତ୍ରକେତୁ ଯେତେବେଳେ ମୋତେ ଚର୍ଚ୍ଚା କଲେ ମୋର ଚରିତ୍ର ପ୍ରତି ମୁଁ ତାକୁ ଠିକ୍ ବୁଝୁଥିଲି ତୁମେ କିନ୍ତୁ ବୁଝିପାରିଲ ଆଉ ମୁଁ ତାକୁ ଠିକ୍ ଉତ୍ତର ଦେଇଥାନ୍ତି ଏ ଦୁଇଟି କଥା କହୁଛନ୍ତି ତସ୍ମାତ୍ ଆବୟ ସଂକର୍ଷଣ ଭକ୍ତୟ ପରସ୍ପର ସଖ୍ୟେନ ଅନ୍ତଃସ୍ନେହ ବତତ୍ତ୍ୱା ଆବୟ ଚିତ୍ରକେତୁ ଆଉ ମୁଁ ଆମେ ଉଭୟ ସଂକର୍ଷଣଙ୍କର ଭକ୍ତ ଆମର ସଖ୍ୟ ଭାବ ହେତୁ ଅନ୍ତରରେ ସ୍ନେହ ଅଛି କଠୋର ଉକ୍ତି ଆଦି କାମ ବି ସୁଖ ସଖ୍ୟ ପୋଷକ ସେ ଯେଉଁ କଠୋର ଉକ୍ତି ଗୁଡ଼ା କହୁଥିଲେ ମୋତେ ଏଇଟା ସୁଖ ଦେଉଥିଲା ବହୁତ ତୁମେ ମଝିରେ ପୋଷି କେତେବେଳେ ଭୁଲ କାମ କରିଦେଲେ କହିଲ ସଭା ସଦସ୍ୟ ଲୋକମାନେ ଶୁଣିଛନ୍ତି ଚିତ୍ରକେତୁ ପ୍ରତି ଯେଉଁ ଚିତ୍ରକେତୁ ଯେଉଁ କଠୋର ଉକ୍ତି କହିଥିଲେ ଶିବଜୀଙ୍କୁ ଶିବଜୀ ତାକୁ ଏଇଟା ମୋର ସଖ୍ୟରସର ପୋଷକ ଥିଲା ତୁମେ କାହିଁକି କଠୋର କଠୋର କଥାଟା କହିଦେଲେ କହିଲ ତତ୍ତୁ ବୃଥେବ କୋପିନୁ ମୁକ୍ତ ତୁମେ ବୃଥାରେ କୋପ କଲ ସତୀ କହୁଛନ୍ତି ସତ କଥା ଏଇଟା ନା ହଁ ତୁମେ ଆନନ୍ଦ ପାଉଥିଲେ ତ ଗୋଟେ କଠୋର କଥାରେ ତୁମକୁ ପ୍ରାକୃତ ବ୍ୟକ୍ତି ବୋଲି କହୁଥିଲେ ତୁମକୁ ସ୍ତ୍ରୀ ଲମ୍ପଟ ବୋଲି କହୁଥିଲେ ଭଲ ଲାଗୁଥିଲା ନା ମୋତେ ଭଲ ଲାଗୁଥିଲା ନା କେବେ କାହିଁକି ଭଲ ଲାଗୁଥିଲା ନା ଚିତ୍ର କି ତୁମର ତ ଗୁରୁ ଭାଇ ନା ଆମ ଆମ ଭିତରେ ଚାଲିଥାନ୍ତା ଟିକେ ନର୍ମ ଉକ୍ତି ନା କ'ଣ ଚିତ୍ରକେତୁକୁ ମୁଁ କ'ଣ କହିଥାନ୍ତି ଜାଣିଛ ଶୁଣ ଅହମିଦୃଶୀ ଏବଂ ତନ୍ତୁ ଆତ୍ମନ ନିଷ୍କିଞ୍ଚନ ଐକାନ୍ତିକ ଭକ୍ତତ୍ୱେନ ସର୍ବତ୍ର ଦର୍ଶାଇବି ହଁ ଚିତ୍ରକେତୁ ମୁଁ କହିଥାନ୍ତି ଏଇ କଥା ଚିତ୍ରକେତୁ ମୋତେ ଯେଉଁ କହିଲେ ତୁମେ ସ୍ତ୍ରୀକୁ ଧରିକି ବସିଛ ମୂଢ଼ ଲୋକ ଏକାନ୍ତରେ ସ୍ତ୍ରୀକି ରଖନ୍ତି ତୁମେ ଜଟାଧାରୀ ତୀବ୍ରତା ପାଇକି ସଭା ଭିତରେ ସ୍ତ୍ରୀକୁ ଧରିକି ବସିଛ ମୁଁ ତାକୁ କ'ଣ କହିଥାନ୍ତି ଜାଣିଛ ନା ହଁ ଚିତ୍ରକେତୁ ତୁମେ ନିଷ୍କିଞ୍ଚନ ଲୋକ ତୁମେ ଅକିଞ୍ଚନ ଲୋକ ଆଉ ତୁମେ ଭକ୍ତ କିନ୍ତୁ ଅଥଚ ତୁମେ ମୋଠୁ ବଡ଼ କପଟି ନା କାହିଁକି ନା ଅଥଞ୍ଚ ରହସି ବିଦ୍ୟାଧର ସହସ୍ରେଣ ବିଦ୍ୟାଧରୀ ସହସ୍ରେଣ ସହରମ ସେ ତୁ କପଟି ଆରେ ମୁଁ ତ ମୋ ସ୍ତ୍ରୀ ଗୋଟିଏ ସ୍ତ୍ରୀକୁ ଧରିକି ସଭା ଭିତରେ ରହିଛି ତୁ ପା ସହସ ବିଦ୍ୟାଧର ସ୍ତ୍ରୀକୁ ଧରିକି କପଟରେ ବୁଲୁଛୁ ଏଠି ଆସିକି ସଭା ଭିତରେ ଦେଖାଉଛୁ ପ୍ରବଚନ ଦେଉଛୁ ହଁ ତୁ ଯାଇକି ସେ କ'ଣ ସୁମେରୁ ପର୍ବତରେ ଦ୍ରୋଣୀ ଭିତରେ ତୁ ସହସ ବିଦ୍ୟାଧର ସୁନ୍ଦରୀ ସ୍ତ୍ରୀକୁ ନେଇକି ଆକ୍ରମଣ କରୁଛୁ ତୁ କପଟି ନା ମୁଁ କପଟି ହଁ ତାଙ୍କର କଠୋର ମୁଁ ଏଇଟା କହିଥାନ୍ତି ତୁମେ ତ ବେକାର ମଝିର ଗୋଟେ ମଝିରେ ପଶିକି ସିନ୍ଟାକୁ ଆମେ ନଷ୍ଟ କରିଦେଲେ ଆଉ ଶିବଜୀ ବୁଝାଉଛନ୍ତି ଆଉ ଅହଂ ତୁ ଆତ୍ମାନମ୍ ସ୍ତ୍ରୀ ଲମ୍ପଟାମୟମ୍ ଦର୍ଶୟତି ନିଷ୍କପଟ ଶିବଜୀ ଗୋଟେ ବହୁତ ସୁନ୍ଦର ଶିକ୍ଷା ଦେଲେ ଏଇଟା ବାସ୍ତବିକ ଶିକ୍ଷା ମୁଁ ଜଗତକୁ ଦେଖେଇଥାନ୍ତି ମୁଁ କହିଥାନ୍ତି ଚିତ୍ର କେତୁ ମୁଁ ସ୍ତ୍ରୀ ଲମ୍ପଟ କିନ୍ତୁ ମୁଁ ନିଷ୍କପଟ ମୁଁ ସ୍ତ୍ରୀ ପ୍ରତି ମୋର ଆସକ୍ତି ଅଛି ବୋଲି ପ୍ରମାଣ କ'ଣ ଦେଖା ମୁଁ ସ୍ୱାମୀ ସ୍ତ୍ରୀକି ଧରିକି ବସିଛି ଲୋକ ମୋତେ ନିନ୍ଦା କରନ୍ତି କିନ୍ତୁ ତୁମେ ନିଜକୁ ବାହାରେ ଦେଖୁଛ ନିଷ୍କପଟ କିନ୍ତୁ ଭିତରେ ଯାଇକି ସୁମେରୁ ପର୍ବତରେ ଦ୍ରୋଣୀମାନଙ୍କରେ ଏଇ ସହସ୍ର ବିଦ୍ୟାଧର ସ୍ତ୍ରୀକି ଧରିକି ତୁମେ ରମଣ କରୁଛ ତୁମେ କପଟି ନା ମୁଁ କପଟି ମୁଁ ତ ନିଷ୍କପଟି ମୋର ସ୍ତ୍ରୀ ପ୍ରତି ଆସକ୍ତି ଅଛି ବୋଲି ସମସ୍ତେ ଜାଣିଛନ୍ତି କାରଣ ମୁଁ ସ୍ତ୍ରୀକୁ ଧରିକି ବସିଛି ଆମର ଭିତରେ ଏଇ କଥାବାର୍ତ୍ତା ହେଇଥାନ୍ତି ତୁମେ ମଝିରେ କାହିଁକି ବସିଲ କିଞ୍ଚୁ ତ୍ୱଚା ଭକ୍ତି ଦର୍ଶୟତି ବିଷୟ ଭୋଗମ ଗୋପୟସୀ ତୁମ ମୋ ଭିତରେ ପାର୍ଥକ୍ୟ କ'ଣ ଜାଣିଛ ସତୀ ମୁଁ ଏଇଟା କହିଥାନ୍ତି ତୁମେ ଭକ୍ତିଟାକୁ ଦେଖାଉଛ ଆଉ ବିଷୟଟାକୁ ଲୁଚେଇ ଦେଉଛ ଏଇଟା ଆମ ପାଇଁ ଆଜ୍ଞା ପ୍ରକୃତ ଶିକ୍ଷା ଶିବଜୀଙ୍କର ଉକ୍ତି ନୁହେଁ ଆମ ପାଇଁ ମାଡ଼ ଏଇଟା ଆମେ ଭକ୍ତିଟାକୁ ଦେଖାଉଛେ ବିଷୟଟାକୁ ଲୁଚେଇ ଦେଉଛେ ନା ନା କହିଲେ ଚିତ୍ରକେତୁ ମୁଁ କହିଥାନ୍ତି ଚିତ୍ରକେତୁ ତୁମେ ଭକ୍ତିଟାକୁ ଦେଖାଉଛ ବାହାରେ କାରଣ ସଭା ଭିତରେ ଏତେ ବଡ଼ ପ୍ରବଚନ ଦେଲ ମାନେ ସମସ୍ତେ କହିଲେ ତୁମେ ବହୁତ ବଡ଼ ଭକ୍ତ କିନ୍ତୁ ବିଷୟଟାକୁ ଲୁଚେଇ ଦେଉଛ ବିଷୟ ଭୋଗ କିନ୍ତୁ ମୁଁ କ'ଣ କରୁଛି ନା ମୋର ବିଷୟ ଭୋଗକୁ ଦେଖେଇଦେଲି ସ୍ତ୍ରୀକି ପାଖରେ ବସେଇଦେଲି ମୋ ଭକ୍ତିଟାକୁ ଲୁଚେଇଦେଲି ତୁମ ମୋ ଭିତରେ ଏଇ ପାର୍ଥକ୍ୟ ମୁଁ କପଟି ନା ତୁମେ କପଟି ଏ ବହୁତ ବଡ଼ ଟିକା ରଚନା କରୁଛି ମୁଁ ସଂକ୍ଷେପରେ କହିଦେଉଛି ଇତି ଆବୟ ଅନ୍ତରମେକ ସଭ୍ୟା ଏବଂ ସାକ୍ଷିତ୍ୱେନ ଆଚକ୍ଷତା ଆମ ଭିତରେ ଯେଉଁ ନର୍ମ ଆଳାପ ହେଇଥାନ୍ତା ଏ ସଭାମାନେ ଯେଉଁ ଅଛନ୍ତି ଏମାନେ ସବୁ ସାକ୍ଷୀ ରହିଥାନ୍ତେ କେତେ ସୁନ୍ଦର କଥା ହେଇଥାନ୍ତା କହିଲ ଇତ୍ୟାଦି ନର୍ମଗୋଷ୍ଠୀ ରସାସ୍ୱାଦନ ବି ଅଦ୍ୟା ଭବିଷ୍ୟତି ହେବ ଏ ସାଙ୍ଗେ ସାଙ୍ଗେ ରସାସ୍ୱାଦନ ହେଇଥାନ୍ତା କିନ୍ତୁ ତୁମେ ସବୁ ବିରସ କରିଦେଲ ଯଦି ତୁମ ଅନ୍ତରାୟ ନ କରିଷ୍ୟତି ଇତି ତତ୍ କୋପ ବୈରସ୍ୟତା ଏବଂ ସନାଭୂତ ଇତି ଉପଲମ୍ବେ ଧରିତ ତୁମେ ଯଦି କୋପ କରିନଥାନ୍ତ ତାହେଲେ ଏ ରସଟା ଆମେ ଆସ୍ୱାଦନ କରିଥାନ୍ତୁ ଚିତ୍ର ଦୁଇଟି ବିଶେଷ ପଏଣ୍ଟ ରହିଲା ଶିବଜୀ ଶିକ୍ଷା ଦେଲେ ଶିବଜୀ କହିଥାନ୍ତି ଚିତ୍ରକେତୁକୁ, ଚିତ୍ରକେତୁ ତୁମେ କପଟି, କାରଣ ତୁମେ ବିଦ୍ୟାଧର ସ୍ତ୍ରୀକୁ ନେଇକି ଏକାନ୍ତରେ ଭୋଗ କରୁଛ, ଏଠି ଭକ୍ତି କଥା କହୁଛ, ବିଷୟ ଭୋଗଟାକୁ ଭିତରେ ରଖୁଛ, ବାହାରେ ଭକ୍ତିଟାକୁ ପ୍ରକଟ କରୁଛ, କିନ୍ତୁ ମୁଁ ହେଉଛି ନିଷ୍କପଟ, ଶିବଜୀ କହୁଛନ୍ତି, କାହିଁକି ମୁଁ ସ୍ତ୍ରୀ ଲମ୍ପଟ ବୋଲି ଜଗତରେ ଦେଖାଉଛି, ମୋ ଭକ୍ତିଟାକୁ ଲୁଚି ଦେଉଛି। କେତେ ବଡ଼ ଶିକ୍ଷା ଦେଉଛନ୍ତି ଶିବଜୀ ଦେଲେ, କହିଲେ ଆମ ଭିତରେ ଏଭଳି ଗୋଷ୍ଠୀ ନର୍ମ ଗୋଷ୍ଠୀ ହେଇଥାନ୍ତା, ତୁମେ ତ ଅନ୍ତରାୟ କରିଦେଲା ଆଉ, ହନ୍ତ ହନ୍ତ କ୍ଷତ୍ରିୟ କ୍ଷତ୍ରିୟ ବନ୍ଧୁଷୁ ଅର୍ବା ଚିହ୍ନେଷୁ ଅଧୁନୈବ ଭକ୍ତି ମାର୍ଗରେ ଉଢ଼େ ଶୁଣିବ ଈଶ୍ୱରସ୍ୟ ସୁରସେନ ରାଜା ଚିତ୍ରକେତୁ କ୍ଷତ୍ରିୟ ଅଧମ ହେଇକି ଭକ୍ତିରେ ଏତେ ବଡ଼ ସ୍ଥିତିକି ଚାଲିଗଲେ, ଏବେ ଏବେ ଭକ୍ତି ମାର୍ଗରେ ପଶିଛନ୍ତି, ଏବେ ଏବେ ନାରଦ ଅଙ୍ଗିରା କୁମାର ଅଭିଷିକ୍ତ ହେଇଛନ୍ତି, ଏତେ ବଡ଼ ସ୍ଥିତିକି ଚାଲିଗଲେ, ଏ ମହାଭାବ ହେଇଗଲେ। ଶିବଜୀ ପ୍ରଣାମ କରୁଛନ୍ତି, ଏତିକି ଯେତେବେଳେ କହିସାରିଲେ ଆଉ ଉଚ୍ଚ ଲୋକ ଆଜ୍ଞା ଉଚ୍ଚ ଉଚ୍ଚ ଆସନରେ ବସିଗଲେ, ଉଚ୍ଚ ଗୁଣରେ ଅଧିକାରୀ ହେଲେ ଲୋକ ବ୍ୟକ୍ତି ଉଚ୍ଚର ହେବ, କେବଳ ଯେ ଏହି ଉଚ୍ଚ ଜାଗାରେ ବସିଗଲେ ଉଚ୍ଚ ହେଇଯିବ କି, ମୋର ଅଧିକାରୀ ହେବା ଦରକାର। ଶିବଜୀ କୋଣର ଅଧିକାରୀ, ଯେମିତି ନୀତିଶାସ୍ତ୍ରରେ କୁହାଯାଇଛି, କାକ ଯଦି ଯାଇକି ପର୍ବତ ଉପରେ ବସେ, ହିମାଳୟ ପର୍ବତ ଉପରେ, ସେ କୁଆ, ସେ ଅଇଁଠା ଖାଇବା ଲୋକ, ଗରୁଡ଼ ଯଦି ପାଦ ତଳେ ବସି ବସେ, ସେ ଗରୁଡ଼ ବିଷ୍ଣୁଙ୍କୁ ବୋହୁଛି। ଆରେ ସେ ଅଧୁନୈବ ଭକ୍ତ, ତୁମେ ମୋ ପାଖରେ ରହିଛ, ସେ ଏବେ ଏବେ ପ୍ରବେଶ କରିଛି, କ୍ଷତ୍ରିୟ ଅଧମ କ୍ଷତ୍ରିୟ ବନ୍ଧୁ ଥିଲେ, ଏବେ ଏବେ ଭକ୍ତି ମାର୍ଗରେ ପ୍ରବେଶ କରିଛି, କି ସୁଗୁଣରେ କେତେ ବଡ଼ ସ୍ଥିତିକି ଚାଲିଗଲେ, ଆଜି ମୁଁ ତାଙ୍କୁ ପ୍ରଣାମ କରୁଛି। ସତୀ ଲଜ୍ଜା ପାଇଗଲେ, ସତୀ ଲଜ୍ଜା ପାଇଗଲେ, ଆଉ ସେ ଶୁକୋବାଚ ଇତି ଶ୍ରୁତ୍ୟା ଭଗବତ ଶିବସ୍ୟ ମାଭିଭାଷିତମ ବଭୂଭୂଷନ୍ତ ଧୀରାଜନ ଦେବୀ ବିଗତ ବିସ୍ମୟ। ସତୀ ବିସ୍ମୟ ହେଇଗଲେ, ଭଗବତ ଶିବସ୍ୟ ଉମା ଅଭିଭାଷିତମ, ଉମାଙ୍କୁ ଭଗବାନ ଶିବ, ସର୍ବସମର୍ଥ ଶିବ, ଭକ୍ତିର ମହିମା ଜାଣିଛନ୍ତି ବୋଲି ସେ ଭଗବାନ, ଭଗବାନ ଶବ୍ଦ ଯେତେବେଳେ ବ୍ୟାସଙ୍କ ନାରଦଙ୍କ ନିକଟରେ ଶିବଜୀଙ୍କ ନିକଟରେ ଜାଣି ଲାଗିଛନ୍ତି, ବୁଝିବାକୁ ପଡ଼ିବ ଭଗବାନଙ୍କର ମହିମା ଜାଣିଥିବାରୁ ସେ ଭଗବାନ, ଭକ୍ତର ମହିମା ଭକ୍ତିର ମହିମା ଜାଣିଥିବାରୁ ସେ ଭଗବାନ। ଭଗବାନ ଶବ୍ଦ ଅର୍ଥ ଏହା ସର୍ବସମର୍ଥ। ତୃଷ୍ଣି ବଭୁବ ଶାନ୍ତ ଧୀ, ସ୍ତ୍ରୀ ଏତେ ଶୀଘ୍ର ଶାନ୍ତ ହୁଅନ୍ତିନି, ଯଦିଓ ଉମା ସାଧାରଣ ନାରୀ ଧର୍ମ ତାଙ୍କ ନିକଟରେ ନାହିଁ, ଯେଉଁ ନାରୀ ଧର୍ମଟା ତାଙ୍କର ବାହିରେ ପ୍ରକାଶ ପାଇଥିଲା, ସେ ଶାନ୍ତ ହେଇଗଲେ, ଶାନ୍ତ ଧୀ, ଶାନ୍ତ ଧୀ ହେଇ କ'ଣ ହେଲେ, ବିଗତ ବିସ୍ମୟ, ତାଙ୍କର ବିସ୍ମୟ ଚାଲିଗଲା। ଆଉ ଶିବଜୀ ପୁଣି ପାର୍ବତୀ କହୁଛନ୍ତି, ସାଧୁର ଲକ୍ଷଣ କ'ଣ ଦେଖିଲେ ଟି, କେତେ ବାର ଶିବଜୀ ସତୀଙ୍କୁ ଦେଖନ୍ତି, ଏଥିରେ ଆକ୍ଷେପରେ ଯାହା କୁହନ୍ତି, ବାତରେ ଲାତ ମାରିସାରିଲେଣି, ଚିତ୍ରକେତୁଙ୍କର ଗୁଣକୁ କହିକି ଇଣ୍ଡାଇରେକ୍ଟଲି ସତୀଙ୍କର ପାର୍ବତୀଙ୍କର ଦୋଷକୁ ଦେଖାଉଛନ୍ତି। ଇତି ଭଗବତ ଦେବ୍ୟା ପ୍ରତି ସପ୍ତମ ହଲନ୍ତମ ମୂର୍ଦ୍ଧା ସଜଗୃହେ ସାପମ ଏତାବତ୍ ସାଧୁ ଲକ୍ଷଣ, ଏ ସାଧୁର ଲକ୍ଷଣ, ଏତାବତ୍ ସାଧୁ ଲକ୍ଷଣ, କେତେ ବଡ଼ ମହିମା କଥା ଶିବଜୀ କହୁଛନ୍ତି, କହିଲେ ମୁଁ ହେଉଛି ଅଚ୍ୟୁତ ପ୍ରିୟ, ଚିତ୍ରକେତୁ ହେଉଛନ୍ତି ଅଚ୍ୟୁତଙ୍କର ପ୍ରିୟ, କିନ୍ତୁ ସାଧୁର ଲକ୍ଷଣ ହେଉଛି ଏଇଟା। ଶିବଜୀ ସତୀ ପଚାରିବେ, ଆପଣ କେବେ ଏମିତି ସହିଛନ୍ତି, ମୁଁ ସହିନି, ତୁମର ପିତା ହେଉଛନ୍ତି ତାଙ୍କ ସାକ୍ଷୀ, ଭରି ସଭା ଭିତରେ ଆଜି ଚିତ୍ରକେତୁ ମୋତେ ସିନା ନିନ୍ଦା କରି ଚାଲିଗଲେ, ତୁମର ପିତା ହିଁ ମୋତେ ଭରି ସଭା ଭିତରେ ନିନ୍ଦା କରୁଥିଲେ, ମୁଁ ବି ସହିକି ଚାଲି ଆସିଥିଲି, ଇଏ ସାଧୁର ଲକ୍ଷଣ, ଇଏ ତମତ୍ ସାଧୁ ଲକ୍ଷଣ। ଇତି ଭାଗବତ ଦେବ୍ୟା ପ୍ରତି ସପ୍ତମ ଅଲନ୍ତମ, ଏଇ ଯେଉଁ ଚିତ୍ରକେତୁ ଭକ୍ତ ସେ ଚାହିଁଥିଲେ ତୁମକୁ ଅଭିଶାପ ଦେଇପାରିଥାନ୍ତେ, ଅଲନ୍ତମ ସମର୍ଥମ ପ୍ରତିସତ୍ତୁ ପ୍ରତି ଅଭିଶାପ ଦେଇପାରିଥାନ୍ତେ, କିନ୍ତୁ ସତୀ କ'ଣ କଲେ ଜାଣିଛ, ପ୍ରତି ଅଭିଶାପ ବଦଳରେ ତୁମକୁ ଅଭିଶାପ ନ ଦେଇକି ଅଭିଶାପଟାକୁ ଗ୍ରହଣ କରିନେଲେ, ମୂର୍ଦ୍ଧା ସଜ ଗୃହେ ମସ୍ତକରେ ଗ୍ରହଣ କଲେ, ଅଞ୍ଜଳି ଧରିକି, ଏତାବତ୍ ସାଧୁ ଲକ୍ଷଣ, ଏଇ ହେଉଛି ସାଧୁର ଲକ୍ଷଣ, ସହନଶୀଳତା। ଆଗେ ଭଗବାନ ସାଧୁ ଲକ୍ଷଣରେ ବାହାର କରିନେଲେ, ଏଇ ଶ୍ଳୋକ ଟିକେ ପଡ଼ିଲା ବେଳେ ତ ଅନ୍ତରେ ମୋର ଶୂଳବିଦ୍ଧ ହେଲା ଭଳି ମୋତେ ଲାଗେ, ସାଧୁ ଲକ୍ଷଣ ତାହେଲେ ଭଗବାନ ତାଙ୍କର ମାଙ୍କୁ କହୁଛନ୍ତି, ଆଗେ ତାଙ୍କ ମୁଖରୁ ବାହାରିଗଲା, ତିତିକ୍ଷବ କାରୁଣିକ ସୃହୃଦ ସର୍ବଦୈନା ମଜାତ ସତ୍ରବ ସନ୍ତା ସାଧୁ ହି ସାଧୁ ଭୂଷଣ, ସାଧୁ ଭୂଷଣରେ ଆଗେ ଲାଗିବ ତିତିକ୍ଷବ, ଏ ସାଧୁର ଭୂଷଣ ସହିଷ୍ଣୁତା ସହିଷ୍ଣୁତା ସାଧୁ ଭୂଷଣ ଇଏ ତା ସାଧୁ ଲକ୍ଷଣ କାହିଁକି ପରୀକ୍ଷିତକୁ ସତ ଯେପରି ସୁଖଦେବ ଗୋସ୍ୱାମୀ ଆକ୍ଷେପ କରି କହିଲା ଭଳିଆ କହୁଛନ୍ତି ପରୀକ୍ଷିତ ତୁମେ ବି ସାଧୁ ନା କାହିଁକି ମନେ ରହିଛି ତ ସେଇଦିନ ଏଇ ସାତ ଦିନ ପୂର୍ବରୁ ଯେଉଁଦିନ ତୁମକୁ ଶୃଙ୍ଗୀ ଅଭିଶାପ ଦେଇଥିଲେ ତୁମେ ପଥରେ ଫେରିଲା ବେଳେ ଜାଣିଦେଲ ତୁମକୁ ଖବର ଦେଲା ପରେ ଗୌରମୁଖ ନାମକ ବାଳକ ଆସିକି ଯେତେବେଳେ ଶୃଙ୍ଗୀଙ୍କର ବନ୍ଧୁ କହିଲେ ଏ କ୍ଷତ୍ରିୟ ଅଧମ ଚିତ୍ରକେତୁ ଏ କ୍ଷତ୍ରିୟ ରାଜ ଚିତ୍ରକେତୁ କ୍ଷତ୍ରିୟ ରାଜ ପରୀକ୍ଷିତ ସାତ ଦିନ ଭିତରେ ତୁମକୁ ତକ୍ଷରାଜ ଦଂଶନ କରିବ ଇଏ ଶୃଙ୍ଗୀଙ୍କର ଅଭିଶାପ କିନ୍ତୁ ଆପଣ ଚାହିଁଥିଲେ ପ୍ରତି ଅଭିଶାପ ଦେଇପାରିଥାନ୍ତେ ତୁମେ ଚାହିଁଥିଲେ ପ୍ରତି ଅଭିଶାପ ଦେଇପାରିଥାନ୍ତ ସୁଖଦେବ କହୁଛନ୍ତି କିନ୍ତୁ ତୁମେ ବି ସାଧୁ ତୁମେ ସହିନେଲ ଆଉ ନିଜର ପୁଅକୁ ସାଧୁର ଲକ୍ଷଣ ଶିଖେଇଛନ୍ତି ଶୃଙ୍ଗୀକୁ ଶିଖେଇଛନ୍ତି କିଏ ସମୀକ ସମୀକ ଶିଖେଇଛନ୍ତି କହିଲାରେ କ'ଣ କଲୁ ଶୃଙ୍ଗୀ ତୁ ଆଜି କଳି ତୋର ଦେହରେ ହିଁ ପ୍ରବେଶ କଲା ଆଜି ନିରପରାଧ ପରୀକ୍ଷିତ ମହାରାଜ ଯେ ମାତୃ ଗର୍ଭରେ ହରିଙ୍କୁ ଦର୍ଶନ କରିତେ ତୁ ଆଜି ଅଭିଶାପ ଦେଇଦେଲୁ କିନ୍ତୁ ବିଚାର କଲୁ ଯଦି ପରୀକ୍ଷିତ ତୋତେ ପ୍ରତି ଅଭିଶାପ ଦେଇଥାନ୍ତେ କ'ଣ ଅବସ୍ଥା ହେଇଥାନ୍ତା କିନ୍ତୁ ସିଏ ଏଇଟା କଲେ ନା ତୁ ଅଭିଶାପ ଦେଇକି ବଡ଼ ହେଲୁନୁ ସହିବା ଲୋକ ବଡ଼ ଏଇଠି କହୁଛନ୍ତି ତିରସ୍କୃତା ବିପ୍ରଲବ୍ଧା ସପ୍ତା କ୍ଷିପିତା ହତାନ୍ମପି ନାଶ୍ୟ ତତ୍ ପ୍ରତି କୁରୁବନ୍ତି ତତ୍ ଭକ୍ତା ପ୍ରଭାବ ପିହ ନିନ୍ଦା କରିକି ଋଷିଙ୍କ ଆଶ୍ରମରେ ସମୀକ ଋଷି ଶୃଙ୍ଗୀ କହୁଛନ୍ତି ବାପା ଛୋଟ ବାଳକ ତ ତୋର ସାଧୁର ମହିମା ତୁ ଜାଣିନୁ ଏତାବତ୍ ସାଧୁ ଲକ୍ଷଣ ଯେମିତି କହିଲେ ମସ୍ତକରେ ଗ୍ରହଣ କରିନେଲେ ଅଞ୍ଜଳିରେ ଗ୍ରହଣ କରିନେଲେ ତୋର ଅଭିଶାପକୁ ସତୀ ସେ ପ୍ରତିଶାପ ନ ଦେଇକି ଏଟା ସାଧୁର ଲକ୍ଷଣ ଠିକ୍ ସେଭଳି ସମୀକ ଋଷି ପୁତ୍ର ଶୃଙ୍ଗୀକୁ ତିରସ୍କାର କରିକି ଆଶ୍ରମ ଭିତରେ କହୁଛନ୍ତି ପରୀକ୍ଷିତ ମହାରାଜ ଅଭିଶାପକୁ ଗ୍ରହଣ କରିନେଲେ ପରୀକ୍ଷିତ ସାଧୁ ତୁ ସାଧୁ ନା ଋଷି ପୁତ୍ର ହେଲେ ସାଧୁ ନାହିଁ ତୁ ଅସାଧୁ ନା କାହିଁକି ନା ତିରସ୍କୃତା ସାଧୁକୁ ତିରସ୍କାର କଲେ ବି ସେ ପ୍ରତିକ୍ରିୟା କରିବ ନା ବିପ୍ରଲବ୍ଧା ଚିଟେଡ୍ ଠକେଇଲେ ବି ସାଧୁକୁ ଠକେଇଲେ ବି ସେ ତା ପ୍ରତିକ୍ରିୟା କରିବ ନା ଆପଣ ବିଚାର କଲେ ଭାଗବତର ଗୋଟିଏ ଗୋଟିଏ କଥାକୁ ଯଦି ଆମେ ବିଚାର କରିବା କେତେ ଜନ୍ମରେ ଆମେ ସାଧୁ ହେବା କେତେ ଜନ୍ମ ଲାଗିବ ଆପଣ ବିଚାର କରନ୍ତୁ ଇଏ ତ ଭାଗବତ ବନ୍ଦ କରିକି ମାଳା ଜପ କରିକି ସବୁ ବନ୍ଦ କରିଦେଇ କେମିତି ପାଗଳ ଆପଣ ହେଇଯିବେ ଆରେ କେମିତି ଆସିବ ନିକଟରେ କ'ଣ ଉପାୟ ଅଛି କେବଳ ସାଧୁଙ୍କ ଅନୁଗତରେ ତାଙ୍କ ସେବାକୃତି କ୍ରନ୍ଦନ କରିକି ତାଙ୍କ ଦୟା ଠିକ ଆସିବ ତାହେଲେ ଗୋଟିଏ ଗୁଣ ଆସିବା ବି ଜୀବନରେ ସାଧନ ବଳରେ ନିଜ ସ୍ୱସାଧନ ବଳରେ କୋଟି ଜନ୍ମ ଲାଗିଲେ ହେଇପାରିବ ଏ ଯେତିକି କଥା କହୁଛନ୍ତି ସାଧୁର ଲକ୍ଷଣ ଚିଟେଡ୍ ଠକେଇଲେ ଏ ବୃନ୍ଦାବନରେ ଆମେ ଯାଇଥିଲେ ଯେତେବେଳେ ପରିକ୍ରମା ପ୍ରବଚନ ଚାଲିଥାଏ ଜଣେ ବାବା ତାଙ୍କର ବାବାଙ୍କର ଗୁଣ କଥା କହୁଥାନ୍ତି ତାଙ୍କ ଗୁରୁଦେବ ଏତେ ନିଷ୍ପୃହ ଥିଲେ ଗୋଟେ ମୁସଲମାନ ଛୋଟ ପ୍ରେସ୍ଟେ କରିଛି ଇଏ ରାମଚନ୍ଦ୍ର ମହାପ୍ରଭୁର ଭକ୍ତ ଆସି ଠକଟା ସେ ଆସି କହିଲା ବାବା ଆମ ପ୍ରେସ୍ ଲେଟର୍ ପ୍ରେସ୍ ଥାଏ ମହାରାଜ କହୁଛନ୍ତି ତାଙ୍କ ଗୁରୁଦେବଙ୍କ କଥା ସେ କହିଲା ବାବା କିଛି ପଇସା ମୋତେ ଦିଅ ଆଉ ମୁଁ ଗୋଟେ ହନୁମାନ ଚାଳିଶା ଛପେଇବି ଆପଣଙ୍କୁ ଦେବି ଆଉ ଆପଣ ତ ହନୁମାନ ଚାଳିଶା ପ୍ରିଣ୍ଟିଂ କରୁଛନ୍ତି ଆଉ ସ୍ତୁତି ସବୁ ପ୍ରିଣ୍ଟିଂ କରୁଛନ୍ତି ମୁଁ ଆପଣ ପ୍ରିଣ୍ଟିଂ କରି ଗୋଟେ ବହିରେ ଦେବି ଆପଣ ମୋତେ ଟିକେ କାମ ଦିଅ ଇଏ ମହାରାଜ ଉଦାର ଲୋକ ମୁସଲମାନ ଲୋକ ଦେଖି ଦେଇଦେଲେ ହଁ ନେଇଯା ମୁଁ ଛପେଇ ଦେବୁ ସେ ତାର ପ୍ରେସ୍ ଆକ୍ଚୁଆଲି ଚାଲୁନଥିଲା ସିଏ ବୃନ୍ଦାବନରେ ଖୋଜି ଖୋଜି ଦେଖିଲେ ସବୁଠୁ ଶାନ୍ତ ଲୋକ କିଏ ଅଛି ତାଙ୍କରି କଥା ଆସିକି ପହଞ୍ଚିଗଲି ହେଲେ ସବୁଠୁ ଶାନ୍ତ ଲୋକ କତି କଥା ଠକିବା ସୁବିଧା ସେ କିଛି କହିବନି ୟା ପ୍ରେସ୍ ଚାଲୁନି କହିଲା ପ୍ରେସ୍ ତ ଚାଲୁନି ପ୍ରେସ୍ଟା ଦେଖେଇ କିଛି ଇନକମ୍ କରିନି ପଇସା ଧରିକି ପଳେଇବା ଆଉ ଏଇ ପ୍ରଭୁଚନ୍ଦ ମହାରାଜ ଯେଉଁ ଦେଉଛନ୍ତି କହିଲେ ଗୁରୁଦେବ ବାରମ୍ବାର ପଠେଇଲେ ତୁମେ ଯାଅ ଆମ ବହିଟା କାହିଁକି ପ୍ରିଣ୍ଟିଂ କରି ଦେଲେନି ଇଏ ତ ଯେତେବେଳେ ଆସି ଦେଖିବେ ଚାବି ପଡ଼ିଥିବ ଥରେ ବାଟରେ ଦେଖାହେଲେ ଭକ୍ତ ନ ଅଟକେଇଲେ କହିଲେ ପଇସା ଦିଅ ଆମ ଗୁରୁଦେବ ପଇସା ଆଣିଛେ ବହି ଛପାଇଁ କହିଲା ପଇସା ମୁଁ ଆଣିଛି ପ୍ରମାଣ କ'ଣ ଅଛି କିଛି ପ୍ରମାଣ ପ୍ରମାଣ କିଛି ଅଛି ଏ ଯାଇ ତାଙ୍କର ଗୁରୁଦେବ କହିଲେ କହିଲେ ଗୁରୁଦେବ ସହିତ ମନା କରୁଛନ୍ତି ପ୍ରମାଣ କିଛି ନାହିଁ ବୋଲି କହିଲା ଠିକ୍ ଅଛି ଈଶ୍ୱରର ଇଚ୍ଛା ଆରେ ଗୋଟେ ଜୀବ ଭୋକ ଉପାସ ରହୁଥିଲା ପ୍ରେସ୍ ତାର ବନ୍ଦ ହେଇଥିଲା ଭଗବାନ ତ ଆମକୁ ଦେଉଛନ୍ତି ପୁଣି ନେଇଯାଉଛନ୍ତି ତାକୁ ପୋଷଣ କଲେ ମୋର ଆମର କ'ଣ କ୍ଷତି ହେଇଗଲା ଆମେ ଉପାସ ଅଛେ କି ଠିକ୍ ଅଛି ଛାଡ଼ିଦେବି କିନ୍ତୁ ସିଏ ସେଇ ପଇସାକୁ ନେଇ ଗୋଟେ କାର୍ କରିଦେଲା ସେ ସମୟରେ ପୁରୁଣା କାର୍ ଗୋଟେ କିଣିକି ମଥୁରାରେ କାର୍ ଚଲାଉଛି ସାଧୁର ଲକ୍ଷଣ ସେ କହୁଥିଲେ କେତେ ସହିଷ୍ଣୁ ସାଧୁମାନ ଥିଲେ କିନ୍ତୁ କାର୍ ଚଲାଉ ଚଲାଉ ଗୋଟିଏ ଦିନ ଏମିତି ତା ଜୀବନର ଅବସ୍ଥା ଆସିଲା, କାର୍ରେ ପାସେଞ୍ଜର ନେଇଯାଉଛି, କାର୍ ଆକ୍ସିଡେଣ୍ଟ ହେଲା, ଏମିତି ଆକ୍ସିଡେଣ୍ଟ ହେଲା, କାର୍ କିଛି ସତ୍ତା ରହିଲା, ପ୍ରେସ୍ ଲେଟର ପ୍ରେସ୍ କିନ୍ତୁ ତାର ଅଛି, ଖାଇବାକୁ ନାହିଁ, ପୁଣି କାନ୍ଦିକି ନେଇଛି, ସେ ବାର ଜଣଙ୍କର ପହଞ୍ଚିଲା, ଇଏପରେ ତ ମଠ ସବୁ ଦେଲେ ଦେଖି ଚିନ୍ତନ କଲେ ଏ ଠକ ପୁଣି କ'ଣ ଆସିଗଲାଣି, ପୁଣି ମୋତେ କି ଝଡ଼େଇକି ନବ, ପୁଣି ମହାରାଜ କହିଲା ମହାରାଜ ଆପଣଙ୍କ ପଇସା ନେଇକି ତ ମୁଁ ଏମିତି ଅସୁବିଧାରେ ପଡ଼ିଲି, ବର୍ତ୍ତମାନ ମୋତେ କିଛି ଦିଅନ୍ତୁ, ମୁଁ ନିଶ୍ଚିତ ଆପଣଙ୍କୁ କାମ କରିକି ଦେବି। ଏମାନେ ସମସ୍ତେ ମନା କରୁଛନ୍ତି, କହିଲେ ଗୁରୁଦେବ ଆପଣ ତାଙ୍କୁ ପଇସା ପତ୍ର କିଛି ଦେଲେ, ଠକଡ଼ା ଏତିକି ପଇସା ନେଇ ଖାଇଦେଇଛି, ପୁଣି ତ କ'ଣ ପଇସା ଦେବେ। କହିଲେ ଆମ ଗୁରୁଦେବ କ'ଣ କହିଲେ ଜାଣିଛ, ଯଦି ମୁଁ ତାକୁ ଏତିକି ସାହାଯ୍ୟ ନ କରିପାରିବି ତାହେଲେ ଭଗବାନଙ୍କ ଦୃଷ୍ଟିରେ କ'ଣ ମୁଁ ଠକାଇବିନି, ମୁଁ ପ୍ରଭୁଙ୍କ ଦୃଷ୍ଟିରେ ମୁଁ ଠକାଇବିନି, ମୁଁ ତା ଠକିବି ବଡ଼ ଲୋକ ହେଲି। ଗୋଟିଏ ଦୁଃଖୀ ଲୋକ ଆସି ସଂସାର ପାଖ ସଂସାରୀ ଲୋକ ମୋତେ ଠକେଇକି ଆସି ମୋ ଆଗରେ ହାତ ପାକୁଛି, ସେ ଜାଣିଛି ମୁଁ ଭୁଲ କର୍ମ କରିଛି, ପୁଣି ଆସିକି ମୋ କତିରେ ପୁଣି ଭୁଲ ଆସିକି ହାତ ପାତୁଛି, ଯଦି ମୁଁ ତାକୁ ଏତେ କ୍ଷମା ନ କରିପାରିବି ସାଧୁ ବେଶ କାହିଁକି ପିନ୍ଧିବି। ଆମକୁ ଶିଖେଇଲେ କହିଲେ ପଣ୍ଡିତଜୀ ସଂସାରରେ ବିଚାର କିଏ କରନ୍ତି, ମହାରାଜ କହୁଛନ୍ତି, କହିଲେ ମୋ ଗୁରୁଦେବ ମୋତେ କହିଲେ, ମୁଁ ଯେତେବେଳେ ଗୁରୁଦେବ ବିରୋଧ କଲି ମୋତେ ଗୁରୁଦେବ କହିଲେ, କହିଲେ ପଣ୍ଡିତଜୀ ତୁମେ ସବୁ କଥାକୁ ବିଚାର କରିବା ପାଇଁ କାହିଁକି ଚିନ୍ତା କରୁଛ, ଜଗତରେ ଜଣେ ବିଚାର, ଏଠି ବିଚାର କିଏ କରନ୍ତି ନା, ସମସ୍ତଙ୍କ ବିଚାର ଜଣଙ୍କ ଦରବାରରେ ପଡ଼େ, ସବୁ ସେ ମାଲିକ ଉପରେ ଛାଡ଼ିଦିଅ, ତୁମେ ସାଧୁ ହେଇକି ବିଚାର କରିବା ପାଇଁ ଚାହୁଁଛ, ଗୋଟେ ଦୁଃଖୀ ଲୋକ ଆସିକି ଆମ ଆଗରେ କାନ୍ଦୁଛି, ତା ଘରେ ଖାଇବାକୁ ନାହିଁ, ଆଉ ସେ ଭୁଲ କରିକି ପସ୍ତଉଛି, ଆମେ ଏତିକି ସାହାଯ୍ୟ କରିବା, ଆମେ କି ସାଧୁ ହେଲେ, କହିଲେ ମୁଁ ଚାହୁଁଛି ଗୁରୁଦେବ ପୁଣି ଖୋଲିଲେ 10,000 ଟଙ୍କା ଦେବେ, ବୋଲେ ଜାଣେ ଇଏ ସାଧୁ, ପ୍ରାଚୀନ ସାଧୁମାନଙ୍କର ଯେଉଁ ଗୁଣ ଥିଲା ବିଚାର କଲେ ମଥା ଛୁଙ୍କି ଯିବ, ଇତାବତ୍ ସାଧୁ ଲକ୍ଷଣ ତିରସ୍କୃତା ବିପ୍ରଲବ୍ଧା, ଏଇ କଥାରେ ମୁଁ କହୁଥିଲି, ଚିଟେଡ୍ ହେଲେ ବି କେଉଁ ଠକେଇଲେ ବି ନା, ଏଟାଟା ଠକା ତାକୁ ଏମିତି ପ୍ରତିକ୍ରିୟା ନା ପ୍ରତିକୃବନ୍ତି ନା ଅଶ୍ୟ ତତ୍ ପ୍ରତିକୃବନ୍ତି, କିଛି ପ୍ରତିକାର କରନ୍ତିନି, ସୁପ୍ତା ଅଭିଶପ୍ତ ହେଲା ପରେ ସମୀକ ଋଷି କହୁଛନ୍ତି, କ୍ଷିପ୍ତା ଅବହେଳିତ ହେଲା ପରେ, ହତା ଅପି ତାଙ୍କୁ ମାରିଦେଲା ପରେ, ନା ଅଶ୍ୟ ତତ୍ ପ୍ରତିକୃବନ୍ତି, ସେ କୌଣସି ପ୍ରତିକାର କରନ୍ତି ନା, କାହିଁ କରନ୍ତି ନା, ତତ୍ ଭକ୍ତା ପ୍ରଭବ ଅପି, ଏଇଟା ହୋଇ ଭକ୍ତିର ପ୍ରଭାବ, ଏଇଟା ଭକ୍ତର ପ୍ରଭାବ, ଏଇଟା ଭକ୍ତି ମରି ମହାରାଣୀଙ୍କର ଦୟା। ଶୃଙ୍ଗୀ ସେତେବେଳେ ବହୁ ଅନୁତାପ କଲେ, ବହୁ ଅନୁତାପ କଲେ, ଆରେ ପରୀକ୍ଷିତକୁ ମୁଁ କେତେ ବଡ଼ ଅଭିଶାପ ଦେଇଦେଇଛି, ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହିଲେ, ପ୍ରାୟଶ ସାଧବ ଲୋକେ ପରଦ୍ୱନ୍ଦ୍ୱେଷୁ ଯୋ ଜିତା ନ ବ୍ୟଥତି ନ ହୃଷ୍ୟତି ଯଦାତ୍ମା ଗୁଣାଶ୍ରୟ। ଏ ଶ୍ରମିକ କହୁଛନ୍ତି, ହେ ଶୃଙ୍ଗୀ ବାପା, ଯେଉଁମାନେ ସାଧୁ, ପ୍ରାୟ ସାଧବ ଲୋକ ନ ପରଦ୍ୱନ୍ଦ୍ୱେଷୁ ଯୋ ଜିତା, ସାଧୁ ଲୋକମାନେ ଏ ସୁଖ ଦୁଃଖର ବହୁତ ଉର୍ଦ୍ଧ ସ୍ଥିତିରେ ଥାନ୍ତି, ଠିକ ଏ ସତୀଙ୍କର, ଏ ଶିବଜୀଙ୍କର ସତୀଙ୍କ ପ୍ରତି ଯେଉଁ ବାର୍ତ୍ତା ସେ ବାର୍ତ୍ତା। ଇତି ଭାଗବତ ଦେବ୍ୟା ପ୍ରତି ସପ୍ତୁ ଅଲନ୍ଦମ ମୂର୍ଦ୍ଧାସ ଜଗୃହ ସାପମ ଇତାବତ ସାଧୁ ଲକ୍ଷଣ। ଏଠି ଗୋଟେ ବହୁତ ସୁନ୍ଦର ଶିକ୍ଷା ଅଛି, ବହୁତ ଲୋକ ଗାଳି ଦେଲା ପରେ ସେ ସହି ନିଅନ୍ତି, ଏଇଟା ସହନଶୀଳତା ନୁହେଁ, ତିତିକ୍ଷମ ଶବ୍ଦର ଅର୍ଥ ଅଲଗା, ବହୁତ ଲୋକଙ୍କୁ ଗାଳି ଦେଲା ପରେ ସେ ସହି ନିଅନ୍ତି, ଆମେ ଭାବ ଭାଇ ଏହା ତ ବହୁତ ସହନଶୀଳ ଅଛି, ନା ନା ନା, ସହନଶୀଳତା ସେମାନେ ଅସହାୟତା ଦୃଷ୍ଟିରୁ ସହନଶୀଳତା, କିନ୍ତୁ ଅନ୍ତରରେ ମନ ତାଙ୍କର ପ୍ରତିକ୍ରିୟା ହେଉଛି ପ୍ରତିଶୋଧ ନେବା ପାଇଁ, ଏଇଟା ସହନଶୀଳତା ନୁହେଁ। ଜଗତରେ ହରିଭକ୍ତି ଜଗତରେ ଯେତେ ପ୍ରକାର ସବୁ ଗୁଣ ଅଛି ଏଇଟା ମେକାନିକାଲ, ଆମେ ଭାବୁଛୁ ଗୋଟେ ଭକ୍ତଙ୍କୁ ବହୁତ ଗାଳି ଦେଉଛି ସବୁ ସହି ହେଉଛି, ନା, ହରିଭକ୍ତି ନ ଆସିଲେ, ଶୁଦ୍ଧ ହରିଭକ୍ତି ଅନ୍ତର ନ ଆସିଲେ ଇଏ ସହନତା ଗୁଣ, ସେ ସହିପାରୁଛି କାହିଁକି, ସେ କିଛି ପ୍ରତିକ୍ରିୟା କରିପାରିବନି, କିଛି ଆକ୍ସନ ନେଇପାରିବ, ସେଥିପାଇଁ ସେ ସହି ନେଉଛି। କିନ୍ତୁ ସହନଶୀଳତା କେତେବେଳେ କୁହାଯାଏ, ତା ମନରେ କୌଣସି ରିଆକ୍ସନ, ବହୁତ ଲୋକ ସହି ନିଅନ୍ତି କିନ୍ତୁ ଅବସର ଖୋଜିକି ଥାଆନ୍ତି, କ'ଣ ଓଡ଼ିଆରେ ଗୋଟେ ନାହିଁ ନା, ବାଲେଶ୍ୱର ଜିଲ୍ଲାରେ ବେଶୀ କୁହନ୍ତି, ନଈ ପଡ଼ିଥିବୁ ଯେତେବେଳେ ବିଧାଟେ ଦେବି ସେତେବେଳେ, ସେ ଅନେଇକି ବସିଥିବେ, ବେଳା ଆସୁ ମୁଁ ଠିକ୍ ସେତେବେଳେ ଆଡ଼େ ହେଟା ସହିଷ୍ଣୁତା କେମିତି ହେଲା, ମୁଁ ଯେଉଁ 5 ବର୍ଷ କି 10 ବର୍ଷ ତ ମନ ଭିତରେ ସବୁ ଗଣ୍ଠି ବାନ୍ଧିକି ରଖିଲ, ଆଡ଼େ ସହିଷ୍ଣୁତା କେମିତି ହେଲା, ପ୍ରତିକ୍ରିୟା ତ ମନ ଭିତରେ, କାରଣ ଏଇଟା କହିବାର କଥା ଯେ ହରିଭକ୍ତି ବିନା ଜଗତର କୌଣସି ଗୁଣ କାମ କରିବେନି, ଏଇଟା ସବୁ ମେକାନିକାଲ, ଏସବୁ ମେକାନିକାଲ। ଏବଂ ଏ ତାବତ୍ ସାଧୁ ଲକ୍ଷଣ ବିନା ପ୍ରତିକ୍ରିୟାରେ ଚାଲିଗଲେ, ଆଉ ଆପଣ ଶୁଣିବେ ବୃତ୍ରା କାଲି ଆଜି ସନ୍ଧ୍ୟାବେଳେ ତ ଆରମ୍ଭ ହେବେ, କିଭଳି ବୃତ୍ର ଜୋନିକି ଯାଉଛନ୍ତି, ବହୁତ ସଂକ୍ଷେପରେ ଆମେ ଆଲୋଚନା କରି ଯାଇ ପ୍ରବେଶ କରିବା ବୃତ୍ରଙ୍କ ଚରିତ୍ରରେ, କାରଣ ବହୁତ ବଡ଼ ଚରିତ୍ର, ଏ ବାସ୍ତବିକ 15 ଦିନ ଲୋକ ଦିନ ସକାଳ ସନ୍ଧ୍ୟା କଥା ହେଲେ 15 ଦିନ ଲୋକ କଥା ଟିପ୍ପଣୀକି ଟିକା ଟିପ୍ପଣୀକି ନେଲେ 4-5 ଅଧ୍ୟାୟ ସତୀ କହୁଛନ୍ତି, ସତୀ ତାଙ୍କର କିଛି ପ୍ରତିକ୍ରିୟା ହେଲା ନା, ଆଉ ସିଏ ଆଜି ଜ୍ଞାନ ବିଜ୍ଞାନ ସଂଯୁତ ହେଲେ ଯଜ୍ଞେ ତୁଷ୍ଟୁ ଦକ୍ଷିଣାଗ୍ନ ଦାନବିଂଜନୀ ଆଶ୍ରିତ ବୃତ୍ର ଇତି ଅଭିବିଖ୍ୟାତ ଜ୍ଞାନ ବିଜ୍ଞାନ ସଂଯୁତମ୍। ଶିବୁଜୀ ଭୂୟ ଭୂୟ ପ୍ରଶଂସା କରୁଛନ୍ତି ସତୀ ଏତାବତ୍ ସାଧୁ ଲକ୍ଷଣ, କିଭଳି ସେ ସାଧୁ ତୁମର ଅଭିଶାପକୁ ମସ୍ତକରେ ଗ୍ରହଣ କରିଦେଲା ପରେ କ'ଣ ତାଙ୍କର ଅବସ୍ଥା ହେଲା ଜାଣିଛ, ସେ ଅସୁର ଜନ୍ମ ହେଲେ ତୁଷ୍ଟାଙ୍କର ଯଜ୍ଞରେ। ସେ ଦାନବୀ ଜୋନିମ୍, ଦାନବୀ ଜାତି, ଜୋନି ଅର୍ଥ ଜାତି, ଭାବ ନାହିଁ, ସେଥିପାଇଁ ବୃତାସୁର କହିବା ପାଇଁ କଷ୍ଟ ଲାଗୁଛି, ବୃତାସୁର କହିବା ପାଇଁ ବହୁତ କଷ୍ଟ ଲାଗୁଛି। ଭଗବାନ ସକାଳୁ ଉଠି କେଜଣଙ୍କୁ ଚିନ୍ତା କରନ୍ତି, ଆଗେ ଭଗବାନ ହେଉଛନ୍ତି ଭକ୍ତ ଭକ୍ତିମାନ, ଭକ୍ତ ହେଉଛି ଭଗବତ ଭକ୍ତିମାନ। ସକାଳୁ ଯଦି ଆମେ ଉଠୁଛେ ପ୍ରଥମେ ଭଗବାନଙ୍କୁ ବିବାହରି ଶେଷ ଆଲୋକ ପ୍ରବେଶ ଆମେ ଗାଉଛେ, କୃଷ୍ଣଙ୍କର ଗୁଣଗାନ କରୁଛେ, ଭଗବାନ ସକାଳୁ ଉଠି କାହାର ଗୁଣଗାନ କରନ୍ତି? ଭଗବାନ ପ୍ରଥମେ ସକାଳୁ ଉଠିବେ ଆଗେ କ'ଣ, ଆଗେ ସଂସାର ବିଷୟରେ କିଛି ଚିନ୍ତା କରନ୍ତି ନା, ଆଗେ କେତେଜଣ ଭକ୍ତକୁ ଚିନ୍ତା କରନ୍ତି ଜାଣିଛନ୍ତି? ତା ଭିତରେ ବୃତ୍ତଙ୍କର ନାମ ଅଛି, ବୃତ୍ରଙ୍କର ନାମ ଅଛି। ସକାଳୁ ଉଠି ଭଗବାନ ଚିତ୍ରକେତୁ କେଉଁଠି, ଚିତ୍ରକେତୁଙ୍କୁ ସ୍ମରଣ କରନ୍ତି, ବୃତ୍ରକୁ ସ୍ମରଣ କରନ୍ତି, ଗୋପୀମାନଙ୍କୁ ସ୍ମରଣ କରନ୍ତି, ପ୍ରହ୍ଲାଦଙ୍କୁ ସ୍ମରଣ କରନ୍ତି, ନାରଦଙ୍କୁ ସ୍ମରଣ କରନ୍ତି। ଭଗବାନ ସକାଳୁ ଉଠି ଭକ୍ତ ଭକ୍ତିମାନ ବା ଏଇ ଭକ୍ତମାନଙ୍କୁ ପ୍ରଭୁ ସକାଳୁ ଉଠି ସ୍ମରଣ କରନ୍ତି, ଭଗବାନ କାମ କରନ୍ତି, କମ୍ ବଡ଼ ଭକ୍ତି ଜିନିଷ ନାହିଁ। ଆଉ ଏ ଦକ୍ଷିଣାଗ୍ନିରେ ଦାନବିଜନୀରେ ତୃଷ୍ଟାଙ୍କର ଯଜ୍ଞରୁ ବୃତ୍ର ଇତି ଅଭିବିଖ୍ୟାତ, ଏ ବୃତ୍ର ନାମରେ ଖ୍ୟାତ ହେବେ। ସତୀ ପଚାରି ଦେଉଛନ୍ତି, କହିଲେ ହେ ପ୍ରଭୁ ମୁଁ ଅଭିଶାପ ଦେଇଦେଲେ ମୋର ଭୁଲ ହେଇଯିବ, ଭୁଲ ହେଇଗଲା, ଅସୁର ଜାତିକି ପଳେଇଗଲା ପରେ ତାଙ୍କର କିଛି କ୍ଷତି ହେଇଗଲା? କହିଲେ ନା ନା ସତୀ, ଜ୍ଞାନ ବିଜ୍ଞାନ ଆସେ ଏ ସଂଯୁତ ଜ୍ଞାନମ ଶାସ୍ତ୍ର ଜ୍ଞାନ। ଆପଣ ଶୁଣିବେ ବୃତ୍ତଙ୍କର କି ଉଦ୍ଗାର ଯୁଦ୍ଧ କ୍ଷେତ୍ରରେ ପୂର୍ଣ୍ଣ ଶାସ୍ତ୍ର ଜ୍ଞାନ, ଗୀତାର ଜ୍ଞାନ, ଭାଗବତର ସିଦ୍ଧାନ୍ତ ପୁରା ଦେଉଛନ୍ତି, ନିଷ୍କାମତା ସବୁ। ଇନ୍ଦ୍ର ତ ମଥା ଝୁଙ୍କି ଦେଇ ଶେଷ ଗୋଟିଏ ପ୍ରବଚନ ଦେଇକି ମାରିଲେ, ଓହୋ ଦାନବ ସିଦ୍ଧୋସି, ଧନ୍ୟ ଧନ୍ୟ ତୁମେ ଦେବରାଜ ଇନ୍ଦ୍ର ହେଇକି ମୁଁ ସିଦ୍ଧ ହେଇପାରିଲିନି, ମୁଁ ଆଜି କଚ୍ଚା ହେଇ କଚ୍ଚା ହେଇକି ରହିଗଲି, ମୁଁ କଚ୍ଚା ହେଇକି ରହିଛି, ମୁଁ ଭଗବାନ ଶ୍ରାପ ଯୋଗୀ ହେଇନି, ମୋତେ ଭଗବାନ, ମୁଁ ସମସ୍ତେ କହୁଛି ମୁଁ ଭଗବାନଙ୍କର ବିଭୂତି, କିନ୍ତୁ ତୁମେ ଓହୋ ଦାନବ ସିଦ୍ଧୋସି, ତୁମେ ଦାନବ ହେଇକି ସିଦ୍ଧ ହେଲା, କିନ୍ତୁ ମୁଁ ଦେବତା ହେଇକି ସିଦ୍ଧ ହେଇପାରିଲିନି, ମୁଁ ଯାହା କୁହନ୍ତି ଚୁଲିରେ ବସିକି ଅଗ୍ନିରେ ବସିକି ସିଦ୍ଧ ହେଇପାରିଲିନି, ମୁଁ ଭଗବାନଙ୍କର ଦେବ କାର୍ଯ୍ୟ କରୁଛି, ବିଷ୍ଣୁ କାର୍ଯ୍ୟ କରୁଛି, ମୁଁ ସିଦ୍ଧ ହେଇପାରିଲିନି, କିନ୍ତୁ ତୁମେ ସିଦ୍ଧ। ଏଇ କଥା କହିବେ ଶେଷରେ ଆପଣମାନେ ଶୁଣିବା, ଜ୍ଞାନ ବିଜ୍ଞାନ, ଜ୍ଞାନ ଶାସ୍ତ୍ର ଜ୍ଞାନ, ବିଜ୍ଞାନ ଭକ୍ତି ଜ୍ଞାନ ସଂଯୁକ୍ତ, ପୂର୍ଣ୍ଣ ଜ୍ଞାନ ବିଜ୍ଞାନ ସଂଯୁକ୍ତ ହେଇକି ସେ ବୃତ୍ର ରୂପରେ ଆସିବେ। ଆଜି ସନ୍ଧ୍ୟାକୁ ଆମେ ସଂକ୍ଷେପରେ ଶୁଣିବା, ମୁଁ କହିଦେଉଛି ଏ କଥାଟି, ଏ କଥାଟା କୁ କହିବିନି, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିବେ, କାରଣ ଆଗେ ବୃତ୍ରଙ୍କ ଚରିତ୍ର ତାର ପରେ ଚିତ୍ରଙ୍କର ଚରି, ଚିତ୍ରକେତ ଚରିତ୍ର, ଯେହେତୁ ଆମର ଆଗେ ଚିତ୍ରକେତ ଚରିତ୍ର ଆଲୋଚନା ହେଇଯାଇଥିଲେ, ତାର ପରେ ବୃତ୍ତଙ୍କର ଚରିତ୍ର ଆମେ ଆଲୋଚନା କରୁଛେ। ଚିତ୍ରକେତୁ ବୃତ୍ତଙ୍କର ଏଇ ଇତିହାସ ଶୁଣିଲା ପରେ ପରୀକ୍ଷିତ ମହାରାଜ ପଚାରିଥିବେ, ଅସୁରଜୁନିରେ ଏଭଳି ଭକ୍ତି କେମିତି ହେଲା, ଏ ତ ସମ୍ଭବ ନୁହେଁ, ଦେବତାମାନଙ୍କର ଏଭଳି ମତି ହେଉନି। କହିବେ ନା ନା, ସେ ଅସୁର ନଥିଲେ, ପୂର୍ବରେ ଚିତ୍ରକେତ ଥିଲେ, ପରେ ଚିତ୍ରକେତ ଚରିତ୍ର କହିଛନ୍ତି, କିନ୍ତୁ ଆମେ ଆଗେ ଚିତ୍ରକେତ ଚରିତ୍ର ଯେହେତୁ ଆଲୋଚନା କରିଥିଲେ, ବର୍ତ୍ତମାନ ବୃତ୍ର ଚରିତ୍ର ଶୁଣିବା। ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିବେ, କାରଣ ଯେତେବେଳେ ଦକ୍ଷ କନ୍ୟାଙ୍କର ବଂଶ ବିସ୍ତାର କଥା ଆସିଥିବେ, ଦକ୍ଷଙ୍କର କନ୍ୟାଙ୍କର ବିବରଣୀ ଦେବା ସମୟରେ ସେତେବେଳେ ସେ କହିଦେବେ ଦକ୍ଷଙ୍କର କନ୍ୟା କେମିତି ହେଲେ, ଆଉ ଇନ୍ଦ୍ରଙ୍କର ଗୁରୁ ଯିଏ ବୃହସ୍ପତି, ଦେବଗୁରୁ ବୃହସ୍ପତି ଇନ୍ଦ୍ରକୁ ତ୍ୟାଗ କରିକି ପଳାଇଗଲେ, ଆଉ ସେତେବେଳେ ଦେବତାମାନେ ଗୁରୁ ରୂପରେ ବିଶ୍ୱରୂପକୁ ଗ୍ରହଣ କଲେ, ବିଶ୍ୱରୂପକୁ ପୁଣି ବଦ୍ଧ କରିଦେଲେ ଇନ୍ଦ୍ର, ବିଶ୍ୱରୂପଙ୍କର ପିତା ତୃଷ୍ଣା ଯଜ୍ଞ କଲେ, ଦକ୍ଷିଣାଗ୍ନିରୁ ବୃତ ବାହାରିଲେ। ଏଇ କଥା ଯେତେବେଳେ କହିଦେଇଛନ୍ତି ପରୀକ୍ଷିତ ମହାରାଜ, ଗୋଟେ ପଏଣ୍ଟକୁ ଧରିନେଲେ, ଗୁରୁ ତ୍ୟାଗ କରିଦେଇ ପଡ଼ିଲେ ଇନ୍ଦ୍ରଙ୍କୁ, ଇନ୍ଦ୍ର ଭଳି ସମର୍ଥ ଶିଷ୍ୟକୁ ଗୁରୁ କାହିଁକି ତ୍ୟାଗ କଲେ? ଆପଣ ମୋତେ ଏହାର କାରଣ କ'ଣ? ଇନ୍ଦ୍ର ତ ଛୋଟ ଲୋକ, ଭଗବାନଙ୍କର ବିଭୂତି ଛୋଟ ଲୋକ ନୁହନ୍ତି, ଭକ୍ତିର ମହିମାକୁ ଦେବତାମାନେ ଜାଣନ୍ତି, ସେ ଗୁରୁଙ୍କୁ କାହିଁକି ତ୍ୟାଗ କଲେ? ଏ ଗୁରୁ ତାଙ୍କୁ ତ୍ୟାଗ କରିଦେଇ କାହିଁକି ପଳାଇଲେ? କେଉଁଥିପାଇଁ ଆପଣ ଏ ସେଇଠୁ ଆସିଯିବ ଭୂତା ସୂର୍ଯ୍ୟରେ। ତେବେ ଆମେ ସେ ବିଷୟରେ କିଛି ଆଲୋଚନା କରିବା ନା ଶୁଣିବା ଇନ୍ଦ୍ର କିଭଳି ଅବହେଳନା କରିଛନ୍ତି ଦେବଗୁରୁ ବୃହସ୍ପତିଙ୍କୁ, ବ୍ରହ୍ମାଜୀଙ୍କ ଆଦେଶରେ ବିଶ୍ୱରୂପଙ୍କୁ କିଭଳି ଗ୍ରହଣ କରିଛନ୍ତି ବୃହସ୍ପତିଙ୍କର ବଦଳରେ, ତାପରେ ତୃଷ୍ଣାଙ୍କର ଯଜ୍ଞ ଆଉ ବୃତ୍ରଙ୍କର ଆବିର୍ଭାବ, ବୃତ୍ର ଯିବେ ବର୍ତ୍ତମାନ ଯୁଦ୍ଧ କରିବା ପାଇଁ, ଆଉ ବୃତ୍ରଙ୍କର ଏ ଶରୀର ତ୍ୟାଗ, ଏତିକି ପ୍ରସଙ୍ଗ ଚାରି ପାଞ୍ଚଟି ଅଧ୍ୟାୟ ଅଛନ୍ତି। ତେଣୁ ବେଶୀ ଆମେ ଆଲୋଚନା ନ କରି ମୁଖ୍ୟ ବୃତ୍ତଙ୍କର ଉପରକୁ ଯିବା, ଏଇଠି କଥା ମୁଁ ବିଶ୍ରାମ ଦେଉଛି। ସେ ଗ୍ରନ୍ଥର ଆଶ୍ରମର ଭାଗବତ କି ଯାଏ, ଚିତ୍ରକେତୁ ମହାରାଜ କି ଯାଏ, ପ୍ରଭୁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଯାଏ, ପ୍ରଭୁ ପାଜୀ ମହାରାଜ କି ଯାଏ, ପୌରଗଳିତ ଗୋସ୍ୱାମୀ